सर्वप्रथमे मते गुरुदेव श्री श्रीमद् गौरानंद स्वामी श्री गुरुदेवन अभय चरण कमल दंडवत प्रणाम पूर्वक संस्थार संस्थापक आचार्य अभय चरण अरविंद भक्ति वेदांत स्वामी श्री प्रभुपादजी महाराज चरण कमल दंडवत प्रणाम पूर्वक एवं समस्त आचार्य मान चरण कमल दंडवत प्रणाम एवं कृपाभिक्षा पूर्वक प्रभु श्री श्री गौरनीता श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी राधा गोपीनाथ जी राधा गोपाल जी राधा माधव जी प्रभु अंतराश्रम भागवत कृपाभिक्षा कर समस्त भक्त मान कृपाभिक्षा कर समस्त गुरुजन मान आशीर्वाद को भिक्षा कर प्रभु आमको सुजोग दी श्रीमद भागवत मान भक्त चरित्र श्रवण करवा ते पूर्व वर्ष प्रसंग तृतीय स्कंदे भगवान कपिलदेव मा देवती सम्बन्ध किए जीव किभली संपूर्ण तार जीवन किभली संपूर्ण हरिभक्ति बिना दुखमय पूर्व वर्ष शुणी ए वर्षर प्रसंग हो अष्टम स्कंद भागवत मूल भक्त प्रवर बलि महाराज किभली समर्पण कर सबकि कारण भक्ति जो नौटी अंग अच्छा प्रहलाद महाराज कही पितृव्य प्रहलाद पिता हेले विरोचन विरोचन पुत्र हेले बलि ये भागवत मोर अद्भुत बार्ता गोटे वंश दुईज असुर कूल जन्म कि दुईज हूँ महाजन बलि बामन ए बलि प्रहलाद एम स्मरण कले प्रातरे स्मरण कले भक्ति उदय हुए भगवान गजेन्द्र चरित्र कही जदि असुर कूल संभव है किंतु भक्ति आचरण करने कौन कूल बाधक नुहे भक्ति आत्मार वृत्ति पाप पुण्य करवा शरीर वृत्ति पुण्य कर्म पाई उच्च जाति दरकार कारण पुण्य कर्म अनुष्ठान करिया कहले ब्राह्मण दरकार ब्राह्मण माने तो निज लोक घर को आसबे तेणु से पूर्ण पुण्य कर्म करें निज जाति लोक तीर्थ भ्रमण को मंदिर भितर को प्रवेश करें यज्ञ आदि अनुष्ठान करें ये सामाजिक विधि रही किंतु भक्तिर वृत्ति आत्मार वृत्ति जो भक्ति आत्मा परमात्मा को जेकोसी अवस्था डाक पार एवं ये प्रहलाद महाराज पुत्र विरोचन विरोचन पुत्र हेले बड़ी इले नवदा भक्तिर शेष आचार्य नवदा भक्ति नौज आचार्य अच्छा श्रवणे परीक्षित श्रवण रे परीक्षित महाराज पूर्णता प्राप्त हेले केवल भगवान कथा भक्ति एभली सुगम आ सुलभ प्रभु नवविधा भक्ति रे जार जेउतिर मति आसी से दृढ़ भाव जीवन आचरण कला से संसार पार हो पड़े एवं प्रभु प्रेम भक्ति से प्राप्त हो श्रवणे परीक्षित कीर्तने सुखदेव हरिकथा कीर्तन करी सुखदेव गोस्वामी जीवन सर्वोच्च स्थिति लाभ कले स्मरणे प्रहलाद निरवच्छिन्न भाव प्रतिबंधक बिना संपूर्ण प्रतिकूल परिवेश रोते प्रहलाद जहां पिता शत्रु जहां गुरुदेव हूँ शत्रु जहां परिवेश लोक मैंने शत्रु से भगवान को स्मरण कर भक्ति जे सब अवस्था कर बहुत जगह प्रमाण अच्छा प्रहलाद मातृ गर्भर भक्ति आचरण करवण कर दे नारद मुनि मुख साधुर कृपा नारद मुनि कृपा को प्रहलाद ये धारण करते मातृगर्भरे कारण नारद मुनि संकल्प था जदि कयादु भागवत श्रवण करुले कि ज्ञान गुड़िक कयादु रखी पारे ना कि प्रहलाद रखिले ए पिलाई तुम आगे आस बापा दुज जाक आगे उठी जाओ पचर जाए बस जा छोट पिला तुम्हें जा ନାରଦମୁନି ସ୍ୱତନ୍ତ୍ର ସଂକଳ୍ପ କରି ଇଚ୍ଛା ପ୍ରକାଶ କରିଥିଲେ, ସଂକଳ୍ପ କରିଥିଲେ ପ୍ରହ୍ଲାଦ ମାତୃଗର୍ଭରେ ଥିବା ଅବସ୍ଥାରେ ଏଇ ଜ୍ଞାନଟାକୁ ସେ ଧାରଣ କରୁ। ସାଧୁଙ୍କର ସଂକଳ୍ପ ଏଇ କୃପା ପ୍ରହ୍ଲାଦ ମହାରାଜଙ୍କୁ ଏଭଳି ଆଜି ସ୍ଥିତିକି ନେଲେ ସ୍ମରଣର ସେ ଆଚାର୍ଯ୍ୟ ହେଲେ, କାରଣ ଭଗବାନଙ୍କୁ ସ୍ମରଣ କରିବା ତ ଛୋଟ ଜିନିଷ ନାହିଁ। ଏ ଶରୀରର ଟିକେ ସୁବିଧା ଅସୁବିଧାକୁ ଆମେ କେତେବାର ଚିନ୍ତା କରୁଛେ, ଆଜି ଭଲ ଖାଇବାକୁ ମିଳିଲାନି, ଆଜି ମୋ ଶରୀର ଏଭଳି ଖରାପ ହେଇଗଲା, ଆଜି କିଏ ମୋତେ ମାନ ଦେଲା, କିଏ ମୋତେ ଅପମାନ ଦେଲା, କେତେ ସ୍ମରଣ ଆସୁଛି। ମୋତେ ସେ ଅପମାନ କରିଦେଲା, ଲୋକ ଯଦି ଶରୀରକୁ ଅପମାନ କରିଦେବା ଦ୍ୱାରା ଆମର ଶରୀରରେ କିଛି କ୍ଷତି ହେଲାନି କି ଆତ୍ମାର କିଛି କ୍ଷତି ହେଲାନି, ଆମକୁ କିଏ ସମ୍ମାନ କରିଦେଲେ, କିଏ ବଡ଼ କହିଦେଲେ, ଶରୀର ବଡ଼ ହେଇଗଲାନି କି ଆତ୍ମା ବଡ଼ ହେଇଗଲାନି, କ୍ଷତି କ'ଣ ହେଲା ଆମର। କିନ୍ତୁ ଅନାଦି କାଳରୁ ମନ ଏଭଳି ଜଡ଼ ବସ ହେଇକି ଆସିଛି, ସେ ମାନ ଆଉ ସମ୍ମାନ ଦୁଇଟାକୁ ସେ ଖୋଜି ବୁଲିବ, ସେ ହରିକୁ ସ୍ମରଣ କରିପାରିବ କି ପାଗଳ ମନର କାମ। କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ଜୀବନରେ, ପ୍ରତିକୂଳ ଜୀବନରେ ପ୍ରହ୍ଲାଦ ହରିଙ୍କୁ ସ୍ମରଣ କରୁଥିଲେ। ସ୍ମରଣ ଭଗବାନଙ୍କୁ ସର୍ବଦା ସ୍ମରଣ କରିବା ତ ସମ୍ଭବ ନୁହେଁ। ଯେଉଁମାନେ କୀର୍ତ୍ତନ କରନ୍ତି ଭଲ ଭାବେ ଆଗେ ଶ୍ରବଣ, ଯେଉଁମାନେ ଭଲ ଭାବରେ ଶୁଣନ୍ତି ଦ୍ୱିତୀୟ ଦଶାରେ କୀର୍ତ୍ତନ କରନ୍ତି, ସବୁବେଳେ ଭଗବାନଙ୍କ କଥା କୁହନ୍ତି ଆଉ ଭଗବାନଙ୍କ ନାମ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ନାମ କୀର୍ତ୍ତନ ଆଗେ ସୁସ୍ଥ ଭାବରେ ଶ୍ରବଣ, ଭଲ ଭାବରେ ଶୁଣିବା, ଦ୍ୱିତୀୟରେ ଭଗବାନଙ୍କର ନାମ କୀର୍ତ୍ତନ କରିବା। ଏଇ ଦୁଇଟା ଯଦି ଠିକ୍ ଭାବରେ ହେଲା ଶ୍ରବଣ ଆଉ କୀର୍ତ୍ତନ, ତୃତୀୟ ଦଶା ଆସିବ ସ୍ମରଣ। ଏ ତୃତୀୟ ଦଶାରେ ହିଁ ଜୀବ ତାର ଭକ୍ତିର ପରିପୂର୍ଣ୍ଣତା ପ୍ରାପ୍ତ ହେବ ନା କାହିଁକି ନା, ମୃତ୍ୟୁ ସମୟରେ ଶ୍ରବଣ କାହାର କଥା ଭିତରକୁ ଯିବ ନା କାନ ଭିତରକୁ, ନବଦ୍ୱାରଟା ବନ୍ଦ ହେଇଯାଇଥିବ, ନବଦ୍ୱାର ଯେତେବେଳେ ବନ୍ଦ ହେଇଯାଇଥିବ କେହି ହରି କୃଷ୍ଣ ରାମ କହିଲେ ବି ଆମ କାନ ଭିତରେ ପଶିବ ନା। ଆଉ କୀର୍ତ୍ତନ କହିବା କ'ଣ, ସେତେବେଳେ ମୃତ୍ୟୁର କିଛି ଦିନ ପୂର୍ବରୁ ତ ମୁଖ ବନ୍ଦ ହେଇଯାଇଥିବ। ଯଦି ଶ୍ରବଣ କୀର୍ତ୍ତନ ଠିକ୍ ସେ କରିଥିବା, କିନ୍ତୁ ମନ ତ କେବଳ ମନର ତ ମରଣ ନାହିଁ କି ମନର ରେଷ୍ଟ ବି ନାହିଁ, ମନ ତ ଶୋଉନି, ମନ ସର୍ବଦା ଜାଗ୍ରତ ଅବସ୍ଥା ରହିଛି। କାରଣ ମନ ଯଦି ଶୋଇଯାଇଥାନ୍ତା, ଆତ୍ମା ଯଦି ଶୋଇଯାଇଥାନ୍ତା, ତାହେଲେ ବ୍ୟକ୍ତି ସ୍ୱପ୍ନ ଦେଖିଲା ପରେ କେମିତି ଜାଣୁଛି ମୁଁ ଆଜି ଗୋଟେ ଖରାପ ସ୍ୱପ୍ନ ଦେଖିଲି, ଗୋଟେ ଭଲ ସ୍ୱପ୍ନ ଦେଖିଲି। ଯଦି ମନ ଗୋଟିଏ ଏଭଳି ବସ୍ତୁ ଶରୀର ସାଙ୍ଗରେ ସେ ଶୋଇଯାଉଛି, ତାହେଲେ ଆମେ ସ୍ୱପ୍ନ ଦେଖିଛେ କେମିତି ଆମ ମନରେ ପଡ଼ୁଛି, ମନ ତ ଶୋଇଯାଇଥିଲା ନା। ଏ ମନ ଏ ଶ୍ରବଣ କୀର୍ତ୍ତନ ମାଧ୍ୟମରେ ମନ ଉପରେ ଗୋଟେ ଲେପ ପଡ଼ିବ, କୋଟିଂ ଯାହାକୁ ଇଂଲିଶରେ କୁହାଯାଏ, ଯେମିତି ଆମର ଦେଖୁନାହାନ୍ତି ବର୍ଷା ହେଉଛି, ବର୍ଷାର ଟିଣ ଗୁଡ଼ିକ ଖାଇଯାଉଛି, ଲୋକ କ'ଣ କରୁଛନ୍ତି ତା ଉପରେ କୋଟିଂ କରିଦେଉଛନ୍ତି, ଅଏଲ୍ କୋଟିଂ ବା ପେଣ୍ଟ କରିଦେଉଛନ୍ତି, ଯାହାଦ୍ୱାରା ବର୍ଷାର ଜଳଟା ଟିଣକୁ ସ୍ପର୍ଶ କରିବ ନା, ବା ଟିଣ ଦେହରେ ଥିବା ଯେଉଁ ମଇଳା ଗୁଡ଼ିକ ସେ ଯେମିତି ଜଳକୁ ଧରିବ ନା। ଟିଣର ମଇଳା ଅପରିଷ୍କାର ଆଇରନ୍ ଗୁଣ ଲୌହ ଗୁଣ ଅଛି ନା, ସେ ଗୋଟେ ଜଳକୁ ଧରିଲା ମାନେ ସେ ଫୁଟା କରିଦେବ। ତେଣୁ ମନ ଅନାଦି କାଳରୁ ଯେହେତୁ ବିଷୟକୁ ଭୋଗ କରି କରି ଆସିଛି, ଆଉ ଏଇ ଜନ୍ମରେ ବି ବିଷୟକୁ ଭୋଗ କରିଛି, ମନର ସ୍ୱତନ୍ତ୍ର ମଇଳା ଗୁଡ଼ିକ ଅଛି। ଏଇ ଶ୍ରବଣ କୀର୍ତ୍ତନ, ଭଗବାନଙ୍କର ନାମ ଶ୍ରବଣ, ଭଗବାନଙ୍କର କଥା ଶ୍ରବଣ, ଏଗୁଡ଼ିକ କ'ଣ ନା, ଠିକ୍ ଟିଣ ଉପରେ ଯେମିତି ଆମେ ରଙ୍ଗ ଦେଉଛେ, କୋଟିଂ ଦେଉଛେ, ମନ ଉପରେ ଗୁଡ଼ିକ ଆବରଣ। ଆଉ ମନ ଯେତେବେଳେ ଶୁଦ୍ଧ ଅବସ୍ଥାକୁ ପଳେଇ ଆସିବ ଏଭଳି ଭଗବତ କଥାର ଆବରଣରେ, ନାମର ଆବରଣରେ, ସେତେବେଳେ ମୃତ୍ୟୁ ସମୟରେ ସ୍ମରଣ ଆସିବ। ପ୍ରହ୍ଲାଦ ହେଲେ ସ୍ମରଣ ଦଶର ଆଚାର୍ଯ୍ୟ, ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ, ବନ୍ଦନ ଆଚାର୍ଯ୍ୟ ହେଲେ ଅକୃଣ, ଭଗବାନଙ୍କୁ ବନ୍ଦନା କରି ପାଇଛ। ପ୍ରଭୁଙ୍କୁ କିଭଳି ଡାକିବାକୁ ପଡ଼ିବ, ଆପଣ କୁହନ୍ତୁ, ମଥୁରାରୁ ବୃନ୍ଦାବନ କେତେ ଜଣ ଯାଇଛନ୍ତି, ଟିକେ ହାତ ଟେକନ୍ତୁ, ଆପଣ ଏତିକି ଜଣ ଯାଇଛନ୍ତି, ଯେଉଁମାନେ ବି ଯାଇନଥିବେ ଆମର ଭକ୍ତ ସାଙ୍ଗରେ ଦେଖି ଆସନ୍ତୁ। ମଥୁରାରୁ ଅକ୍ରୂର ଘାଟ, ଯେଉଁଠି ଅକ୍ରୂର ଆସିଥିଲେ, ନନ୍ଦଗାଁରୁ ଆସିଲେ ଅକ୍ରୂର ଘାଟ ବୃନ୍ଦାବନ, ତାପରେ ଗଲେ ମଥୁରା, କେଉଁଥିରେ ଆସୁଥିଲେ, ରଥରେ ଆସିଛନ୍ତି ନା। ରଥରେ ଆସିବା ପାଇଁ କେତେ ସମୟ ଲାଗିବ, 20 କିଲୋମିଟର 25 किलोमीटर रास्ता हवा, अति बेसी 25 किलोमीटर रास्ता हवा। वर्तमान रास्तार से तो जंगल पथ सुगम पथ थी, किंतु प्रातरु बाहर सन्ध्याला ब्रजर जो पहुँचुं ब्रजर दृश्य को देखुं बाह मु कंसरापुर रही रही भोगपुर रही रही मथुरापुर रही रही केवल उच्च प्रसाद को देखी बहु भोगी लोक देखी कि ब्रजर जो मनोरम परिवेश गापी मैंने फेर वृषभ मैंने फेर गोधूर समस्ते गोधूली सब उत्थित हो आकाश को सब शब्द शुभ से कौन राजध्वनि मथुरार राजध्वनि कंस आसिले बाद्य बाजुची मंत्री आसिले बाद्य बाजुची किंतु एठी गाई मान हम्बारड़ी क्षीर धुआ जाऊँगी यू ध्वनि शुभुंत कि आपण कहतु मथुरारू आसी पहुँचवा क्योंटी ए नंदगाँव आसिक मथुरार पहुँचवा एतिक समय बा मथुरार जा नंदगाँव पहुँचवा सन्देह हो गला कहीं केवल भगवान जी भी सतरे कौन जे विषय विषय लोकर सेवा कर भाग्य हव कृष्ण को देखी भगवान को देखा चिंतार तार व्याकुतार से भगवान पाए भगवत प्राप्तिर गोटे बड़ साधन हूँ लौल अपि एक मूल्यम भगवान को जिन धन दे पाइबा बहुत धनी लोक भगवान को पाई बा भगवान को अनाथ होकर पाई गरीब लोक ही भगवान को पाई धनी पाई गरीब पाई सब त्याग करदे कि पाइबे कि त्याग कले भी किसी पाइबे कि भोग कले भी किसी पाइबे कमी रूप गोस्वामी कहे लौलम अपि एक ही मूल्य गोटे जिनस कि चेष्टा कर क्यों लोभ मिलूँ मत मोर संसार प्रति जो भाई लोभ आसूँ मो स्त्री पुत्र कन्या एम सुख प्रति मोर जमी लोभ आसू भगवान प्रति कि लोभ आसो मुमती प्रभु को पाइब ए लोभटा जदि कहार संग कर मत जात मु भगवान को पाइबी प्रभुंर नाम करी से जीवा दरकार आई जिते पैसा आवश्यक देदेवा दरकार मोर लोभ दरकार मु भगवान केमती पाइ अक्रो थी से इत्ते लोभाई तो प्रभु को दर्शन करने पथ भितर अश्व मैंने केतबार दंडाए मान से जानते ना अश्व मान कौन लगाम को नटाणिले से चलिए किंतु अश्व मैंने स्वाभाविक चिंतार तो लगाम धरी था केवल निजर दैन्यता कृष्ण को मुझे देखी जी कंसर भावना को जानती आ मु कंसर राजधानी रही कंस मत प्रेरण कर कृष्ण आसवा केमती आ मुझे देखी बा कम किंतु भगवान को नहीं जो आसुंच अक्रूर घाट आज भी अच्छा अक्रूर जो स्तुति करंदन कर भगवान अति सन्तुष्ट अति निजी दिन भाव में वंदन कर प्रभु गुणगान कर वंदन आसाच श्रवण कीर्तन स्मरण वंदन अर्चन अर्चन किए पृथु महाराज पृथ्वीराज ससागर पृथ्वीर राजा थे तो भगवान को ये आडम्बर इत बड़ बड़ यज्ञ करुते स्वयं भगवान विष्णु तर यज्ञस्थल आविर्भाव हेले इंद्र एत ईर्षानित हेले अशोक भी चोरी कर नहींगले बहुबार झमेला कले कि अर्चना भगवान को केमती करा जाए तार आचार्य हेले पृथ्वी महाराज धनी लोक गरीब लोक सेवार किसी त्रुटि किसी क्षति ना भगवान को अर्चन कर बड़े कि धनी लोक जदि भगवान को कृपण अर्चन कर तार भजन हवन तार गोटे दोष लगे से दोष को बीत साठ्य दोष बोली क्या जीव गोस्वामी लिखले बीत अच्छी सठता कर सब जिते धन जिते भल जिन ये सुंदर जिन प्रभु सेवार लगे प्रथमार शसागर पृथ्वी राजा ही भगवान को अर्चन करी संतुष्ट करते अर्चन तापर मुंदन अर्चन पाद सेवन रे लक्ष्मी निरंतर पैसा देले कि आज्ञा सेवा करती प्रीति सेवा करवा लोक कम भ ଭଲ ପାଇକି ସେବା କରିବା ଲୋକ ଜଗତରେ ବହୁତ ଲୋକ କମ୍। ଆଉ ଯିଏ ବି ଯାହାକୁ ସେବା କରୁଛି ତାର କିଛି ସ୍ୱାର୍ଥ ରହିଛି। କିନ୍ତୁ ଲକ୍ଷ୍ମୀଙ୍କୁ ଭଗବାନ କେତେବାର ଅନାଦର କରିଛନ୍ତି। ଲକ୍ଷ୍ମୀ ତ ରାଗିକି ପଳାଇଗଲେ ଯେତେବେଳେ ଶିବଶ୍ଚ ଗୋଇଠା ମାରିଲେ, କହିଲେ ସେ ବ୍ରାହ୍ମଣଙ୍କୁ ଦଣ୍ଡ ଦିଅ, କହିଲେ ଦେଖ ତୁମ ଭଳି କେତେ ଲକ୍ଷ୍ମୀ ମିଳିବେ କିନ୍ତୁ ମୋତେ ଜଣେ ଭକ୍ତ ମିଳିବେନି ଶ୍ରୀବଶ୍ଚ ବୋଲି। ମୁଁ ଲକ୍ଷ୍ମୀ ସୃଷ୍ଟି କରିଦେବି କିନ୍ତୁ ଭକ୍ତ କେଉଁଠି ସୃଷ୍ଟି କରିବି? ଏକାନ୍ତିକ ଭକ୍ତ ମୁଁ ସୃଷ୍ଟି କରିପାରିବିନି, କାରଣ ସେମାନେ ମୋ ପାଇଁ କିଛି ଚାହାନ୍ତି ନା, ସବୁକିଛି ସମର୍ପଣ କରିକି ମୋତେ ବି ବେଳେବେଳେ ଅନାଦର କରିଦିଅନ୍ତି, ମୋ ସୁଖକୁ ଚାହାନ୍ତି। ଭକ୍ତ ଭଗବାନଙ୍କୁ ଚାହେଁନି, ଭଗବାନଙ୍କ ସୁଖକୁ ଚାହେଁ। ବେଳେବେଳେ ଭଗବାନଙ୍କ ସୁଖ ପାଇଁ ବି ଭଗବାନଙ୍କୁ ଉପେକ୍ଷା କରିଦିଏ। ଯେଭଳି ଯଶୋଦା ମାତା, ଯଶୋଦା ମାତା କ୍ଷୀର ଉତୁରି ଯାଉଛି, କୃଷ୍ଣ କାନ୍ଦୁଛନ୍ତି, କୃଷ୍ଣଙ୍କୁ ସ୍ତନ୍ୟପାନ କରିବା ସମୟରେ କ୍ଷୀର ଉତୁରି ଗଲା, କାହାକୁ ଉପେକ୍ଷା କଲେ? କୃଷ୍ଣଙ୍କୁ ଛାଡ଼ି ଦିଆଗଲେ, ଆସି କ୍ଷୀରକୁ ରଖିଲେ। କୃଷ୍ଣଙ୍କର ଆବଶ୍ୟକ ନାହିଁ, କିନ୍ତୁ କୃଷ୍ଣଙ୍କର ସୁଖ ଯେଉଁ ଶ୍ୟାମଳୀ ଧବଳି ଗାଭୀର ଦୁଗ୍ଧ ଆଜି କ୍ଷୀର ଆଜି ଉତୁରି ପଡ଼ିବ, ଆଉ କେଉଁଠୁ ମିଳିବ? ଏଥିରେ ତ କୃଷ୍ଣଙ୍କର ସୁଖ ହେଉଛି, ମୋର କୃଷ୍ଣ ଦରକାର ନାହିଁ, କୃଷ୍ଣ ସୁଖ ଦରକାର। ଭକ୍ତ ଭଗବାନଙ୍କର ସୁଖ ଚାହେଁ, ଭଗବାନଙ୍କୁ ଚାହେଁ ନା। କର୍ମୀ ଜ୍ଞାନୀ ଯୋଗୀ ସେମାନେ ଭଗବାନଙ୍କୁ ଚାହାନ୍ତି, କାହିଁକି ନା ତାଙ୍କର ସ୍ୱାର୍ଥ ପାଇଁ। ପ୍ରଭୁ କର୍ମୀ ଚାହେଁ ମୁଁ ପ୍ରଭୁ ମୋତେ ମିଳିଗଲେ ମୁଁ ତାଙ୍କଠୁ କିଛି ପୁଣ୍ୟଫଳଟା ମାଗି ନେଇକି ପଳେଇବି, ଯୋଗୀ ଚାହେଁ ମୁଁ ସିଦ୍ଧି ନେଇକି ପଳେଇବି, ଜ୍ଞାନୀ ଚାହେଁ ମୁଁ ମୁକ୍ତି ହେଇକି ପଳେଇବି। ତାଙ୍କ ସ୍ୱ ସିଦ୍ଧି ପାଇଁ ସେମାନେ ଭଗବାନଙ୍କୁ ଡାକନ୍ତି। ଭକ୍ତ କ'ଣ ଚାହେଁ? ପ୍ରଭୁ ଆପଣ ମୋତେ ମିଳନ୍ତୁ ବା ନ ମିଳନ୍ତୁ, କିନ୍ତୁ ମୁଁ ଆପଣଙ୍କ ହାତରେ ଏକ ଖେଳନା ହେଇକି କେମିତି ସମଗ୍ର ଜୀବନ ମିଳେ, ଆପଣ ମୋତେ ନଚାହାନ୍ତି, ଆଉ ଆପଣଙ୍କର ସେଥିରେ ସୁଖ। ତତ୍ସୁଖ ସୁଖିତ୍ୱ ଭାବନା ଭକ୍ତ, ତାଙ୍କ ସୁଖରେ ସୁଖୀ। ଆମର କ'ଣ ପରିବାର ସେୟା ହଉନି? ଦେଖନ୍ତୁ ଏକ ଗୃହସ୍ଥ ଜୀବନରେ ଗୋଟେ ଲୋକକୁ ପଚାରନ୍ତୁ ସେ କେତେବେଳେ ଖୁସି ହେଉଛି, ତାର ଯେତେ ଦୁଃଖ ଥାଉଛି, ସେତେବେଳେ ପରିବାରର ପିଲା ଛୁଆ ଏମାନେ ସମସ୍ତେ ଖୁସି ଥିବେ ମୁଁ ଖୁସିରେ ଅଛି। ଯଦି ପିଲା ଛୁଆ ଖୁସିରେ ନାହାନ୍ତି, ନିଜେ ଯେତେ ଖୁସିରେ ଥିଲେ ବି ନିଜର କିଛି ସମସ୍ୟା ନଥିଲେ ବି କହିବ ମୋତେ ଭଲ ଲାଗୁନି ନା, କାହିଁକି ମୋ ପିଲା ଦେହଟା ଭଲ ନାହିଁ। ତତ୍ସୁଖ ସୁଖିତ୍ୱ ଭାବନା, ବହୁବାର ଭଗବାନ ଲକ୍ଷ୍ମୀଙ୍କୁ ନା ନ ଚାହିଁଲେ ବି କିନ୍ତୁ ଲକ୍ଷ୍ମୀ ଦେବୀ କେବଳ ଭଗବାନଙ୍କର ସେବା କରୁଛନ୍ତି, ପାଦ ସେବନ। କ'ଣ କହି ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ ପାଦ ସେବନ ଅର୍ଚ୍ଚନା ଯାଇଛନ୍ତି ଦାସ୍ୟ, ଦାସ୍ୟରେ ହନୁମାନ କପିବର, କପିବରଙ୍କ ଭଳି ସେବକ ଏ ସଂସାରରେ କେହି ନାହାନ୍ତି। ମାଗିବା ଲୋକ ସଂସାରରେ ବହୁତ ଅଛନ୍ତି, କିନ୍ତୁ ନ ମାଗିବା ଲୋକ ବହୁତ କମ୍। ନ ମାଗିବ କେମିତି? ଶରୀର ଅଛି ମାନେ ଶରୀରର ଆବଶ୍ୟକତା ଅଛି, ସମାଜର ଆବଶ୍ୟକତା ଅଛି, ଶରୀରର ଆବଶ୍ୟକତା ଅଛି, ପରିବାରର ଆବଶ୍ୟକତା ଅଛି, ଆଉ କିଛି ନହେଲେ ନିଜ ମନର ବି କିଛି ଆବଶ୍ୟକତା ଅଛି। କିନ୍ତୁ ହନୁମାନ ସମଗ୍ର ଜୀବନ ସେବା କଲା ପରେ ପ୍ରଭୁ ଯେତେବେଳେ ଉଦାର ଚିତ୍ତରେ ଅଯୋଧ୍ୟାରେ ବସିଛନ୍ତି, ସମସ୍ତଙ୍କୁ ସବୁ ବର ଦେଉଛନ୍ତି, ଯିଏ ଯାହା ବର ମାଗିବା କଥା ମାଗିନିଅ, ଉଦାର ଶିରୋମଣି ସି ହନୁମାନଙ୍କୁ ଯେତେବେଳେ ପାଳି ଆସିଲ, ସମସ୍ତେ ଭାବିଲେ ହନୁମାନଙ୍କ ଉପରେ ତ ପ୍ରଭୁ ସବୁଠୁ ବଡ଼ ପ୍ରସନ୍ନ, ହନୁମାନ ମୋତେ ସବୁଠୁ ବଡ଼ ଜିନିଷ ମାଗିବେ, ଦେଖିବା କ'ଣ ହନୁମାନ ମାଗିବେ, ସମସ୍ତେ ବସିଛନ୍ତି। କିନ୍ତୁ ହନୁମାନ ମାଗିଲେ ମୋତେ ଏଇ ବର ଦିଅନ୍ତୁ ଗୋଟେ କ୍ଷଣ ଯେଭଳି ମୁଁ ଆପଣଙ୍କ ଚରଣ କମଳର ସେବାରୁ ଦୂରେଇବି, ମୋର ଆଉ କିଛି ଦରକାର ନାହିଁ। ସେ ଦାସ୍ୟର ଆଚାର୍ଯ୍ୟ ଆଉ ସଖ୍ୟ, ସଖ୍ୟରେ ଅର୍ଜୁନ, ଅର୍ଜୁନ ସଖ୍ୟର ଆଚାର୍ଯ୍ୟ, ସଖା କିଭଳି ହେବାକୁ ପଡ଼ିବ? ଏମିତି ତ ଭୁଲି ଯାଆନ୍ତି କୃଷ୍ଣଙ୍କୁ, ଆଉ ଭଗବାନ ତାଙ୍କର ଏଭଳି ବର୍ଷ ହେଇଥିଲେ, ମହାଭାରତ ଯୁଦ୍ଧରେ କେହି ଭଗବାନ ଖୋଜିକି ପାଆନ୍ତି ନା। ଭଗବାନ ପାଇଁ ଯୁଧିଷ୍ଠିର ମହାରାଜ ସ୍ୱତନ୍ତ୍ର ନିବାସ ତିଆରି କରିଥିଲେ ଯୁଦ୍ଧକ୍ଷେତ୍ରରେ, ବି ସେ ଜାଣନ୍ତି ଅଷ୍ଟପାଟରାଣୀ ଷୋଳଶହସ୍ର ଶହେ ଆଠ ରାଣୀ ଯେଉଁ ଅଛନ୍ତି ତା ଭିତରେ ଅଷ୍ଟପାଟରାଣୀ ମନ ଧ୍ୟାନ ଦେଇ ସର୍ବସ୍ୱ ଦେଇ ଯେଉଁ ସେବା କରନ୍ତି ସେଥିରେ ବି କୃଷ୍ଣଙ୍କୁ କ୍ଲେଶ ହୁଏ। ଆଉ ଏଇ ଶୀତ ଦିନ ଡିସେମ୍ବର ଜାନୁଆରୀ ମାସର ସମୟ, ଆଉ ଶୀତ ସମୟ ଯୁଦ୍ଧକ୍ଷେତ୍ର, ଏଠି କୃଷ୍ଣ ଶୋଇବେ ରାତିରେ ତାଙ୍କୁ କଷ୍ଟ ହେବ, ଅତି ସୁନ୍ଦର ଶଯ୍ୟା ସବ। କିନ୍ତୁ ଯେତେବେଳେ ଆସିକି ଯେଉଁମାନେ ଦେଖିବେ କୃଷ୍ଣଙ୍କୁ ଭେଟିବା ପାଇଁ ସେମାନେ ଦେଖିବେ ଶଯ୍ୟା ଫାଙ୍କା, କାହିଁକି ନା ସେ ସଖ୍ୟତ୍ୱ ଅର୍ଜୁନ ଯେହେତୁ ତାଙ୍କର ସଖା ହେଇଛନ୍ତି, ଅର୍ଜୁନଙ୍କର ଯେତେ ବସ୍ତୁ ଅଛନ୍ତି ସିଏ ବି ତାଙ୍କର ହେଉଛନ୍ତି ଦାୟିତ୍ୱ ନେବା ହେଉଛି କୃଷ୍ଣଙ୍କର କାମ, ଅର୍ଜୁନଙ୍କର ଘୋଡ଼ା, ଅର୍ଜୁନଙ୍କର ରଥ ସବୁ ଦାୟିତ୍ୱ କୃଷ୍ଣଙ୍କର। ମୋ ସଖା ମୋ ବନ୍ଧୁ ବା ବନ୍ଧୁ, ସମ୍ପଦ ବେଳେ ବି ବନ୍ଧୁ, ବିପଦ ବେଳେ ବି ବନ୍ଧୁ। ଭଗବାନ ସ୍ୱନିବାସରେ ଯୁଧିଷ୍ଠିର ମହାରାଜ ଏତେ ଆଦରରେ ମହାଭାରତ ଯୁଦ୍ଧରେ କୃଷ୍ଣଙ୍କ ରହିବା ପାଇଁ ନିବାସ କରିଥିଲେ, ରହିଲେ। ଯେମିତି ଅଶ୍ୱାରୋହୀ ମାନେ, ଅଶ୍ୱଚାଳକ ମାନେ ଯେଉଁଠି ଶୁଅନ୍ତି, ଘୋଡ଼ା ଚଲାନ୍ତି ଯେଉଁମାନେ, ସବୁ ଘୋଡ଼ା ଚଳାଉଥିବା ଚାଳକ ମାନେ ଯେଉଁଠି ଶୋଇ, ଭଗବାନ ତାଙ୍କ ସାଙ୍ଗରେ ଶୋଇ। କାହିଁକି ମୋର ପା ସ୍ଥାନ ବର୍ତ୍ତମାନ କ'ଣ ଭଗବାନ ନା କ'ଣ, ବର୍ତ୍ତମାନ ହେଉଛି ବା ସାରଥୀ, ସାରଥୀମାନଙ୍କର ନିବାସ ସ୍ଥାନରେ ଶୋଇ ଭଗବାନ। ସମସ୍ତେ ଯେତେବେଳେ ଅଶ୍ୱମାନଙ୍କୁ ଭୋଜନ ଦେବେ, ଭଗବାନ ବି ଆସି ଅର୍ଜୁନଙ୍କର ଅଶ୍ୱକୁ ଭୋଜନ ଦେବେ, ସଖ୍ୟ ଭାବରେ ବସ କରିଛନ୍ତି। ସମସ୍ତେ ଯେତେବେଳେ ଅଶ୍ୱକୁ, ଅଶ୍ୱର ଭୋଜନ, ଭୋଜନଠୁ ବଡ଼ ହେଉଛି ମାଲିସ, ଅଶ୍ୱକୁ ମାଲିସ କରାଯାଏ। ଘୋଡ଼ାକୁ ରଖିଲେ ଘୋଡ଼ାକୁ ମାଲିସ କରିବାକୁ ପଡ଼ିବ, ତା ପାଦକୁ ଧରି। ଭଗବାନ ଅର୍ଜୁନ ତ ସେତେବେଳେ ପୁରା ଘୋର ଆବେଶରେ ରହୁଥିଲେ, କ୍ଷତିର ଆବେଶରେ ରହୁଥିଲେ, ଆଉ ଯେତେବେଳେ ଦୃଶ୍ୟକୁ ଦେଖୁଥିଲେ ବି ତାଙ୍କ ମନରେ କିଛି ଭାବନା ଆସୁନଥିଲା, ଆରେ ଇଏ ତ ଜଗତର କର୍ତ୍ତା, ଇଏ ମୋ ଘୋଡ଼ାର ଗୋଡ଼କୁ କ'ଣ ଏମିତି ମାଲିସ କରୁଛନ୍ତି ନା, ଖୁସି କୃଷ୍ଣ ଠିକ୍ ଡ୍ୟୁଟି କରିଛନ୍ତି। ଭଗବାନ ବି ଆଦରରେ କରନ୍ତି, ଘୋଡ଼ାର ପାଦକୁ ଧରି ଭଗବାନ ସଂସାରରେ କ'ଣ ନ କରିବେ, ସଂସାର ଲୋକ ଆମ ପାଇଁ ଏ କରିପାରିବେ। ଆମକୁ ଜନ୍ମ ଦେଇଥିବା ପିତାମାତା ବି ତାଙ୍କର ସ୍ୱାର୍ଥରେ ଟିକେ ଆଞ୍ଚ ଆସିଲେ ବି ସେ ବୁଝିବେନି, ଆଜି ମୋତେ ପୁଅ କାମ ବସେଇକି ବାସ୍ କୁସଙ୍ଗରେ ମୋତେ ଏମିତି କଥା କହିଦେଲା, ସେ ଛାଡ଼ିଦେଇପାରେ। ସଂସାରର ସବୁ ଲୋକ ସ୍ୱାର୍ଥରେ କିଞ୍ଚିତ କିଞ୍ଚିତ ଆଞ୍ଚ ଆସିଲେ ତାଙ୍କ ମୁଖ ବଦଳେଇ ଦେବେ, ଭଗବାନ ତାହା ଭଗବାନ କିଞ୍ଚିତ ଗୁଣରେ ତୁଷ୍ଟ ହେଇଯିବ। ସଂସାର ଆମର ଦୋଷକୁ କେବଳ କୀର୍ତ୍ତନ କରିବ, ଆମର କେଉଁଠି ଭୁଲ ରହିଲା, କିନ୍ତୁ ଭଗବାନ ସବୁ ଦୋଷକୁ ଛାଡ଼ି କେବଳ ଗୋଟିଏ ଗୁଣକୁ ଧରିବେ। ଏ ଭଗବାନଙ୍କର ସହିତ ସଖ୍ୟ କଲେ ଇଏ ହେଉଛି ଫଳ, ଆଉ ସଖ୍ୟ ବାସ୍ ଆଉ କ'ଣ ରହିଲା, ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ ଅର୍ଚ୍ଚନ ଦାସ୍ୟ ସଖ୍ୟ, ଆଉ ରହିଲା ଆତ୍ମନିବେଦନ। ଏ ଆତ୍ମନିବେଦନର ଆଚାର୍ଯ୍ୟ ହେଲେ ବଳି ମହାରାଜ, ତାଙ୍କରି ଚରିତ ଆମେ ଆଲୋଚନା କରିବା। ଯେଉଁ ଆତ୍ମନିବେଦନ କେମିତି କରାଯାଏ, ସର୍ବସ୍ୱ ଭଗବାନ ଗୀତାରେ କହିଲେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମହାଶୁଚ, ସବୁ ପ୍ରକାର ଧର୍ମକୁ ତୁମେ ତ୍ୟାଗ କରି ମୋର ଶରଣ ଆସ, ଏ ଆତ୍ମସମର୍ପଣର କଥା। ବଳି ମହାରାଜ ସର୍ବସ୍ୱ ସମର୍ପଣ କରିବେ, ରାଜା ହେଇଥିବେ, ଇନ୍ଦ୍ର ହେଇଥିବେ, ସେ ଗୁରୁଦେବ ତାଙ୍କୁ ଏତେ ସନ୍ତୁଷ୍ଟ ହେଇଥିବେ, ଯୋଗ୍ୟତା ବିନା ତାଙ୍କୁ ଇନ୍ଦ୍ରପୃଷ୍ଟ ଦେଇଦେବେ, ଏତେ ସେ ଗୁରୁଙ୍କର ସେବା କରିଥିବେ ବଳି ମହାରାଜ। କିନ୍ତୁ ଭଗବାନ ଆଜି ଛଳ କରିକି ତାଙ୍କ ପାଖରୁ ଇନ୍ଦ୍ର ପଦଟାକୁ ନେଇଯିବେ। ଭଗବାନଙ୍କର ଯେଉଁ ଅବତାର ହେଇଛନ୍ତି ଛଳ ଅବତାର, ଭକ୍ତକୁ କିଭଳି ଛଳ କରିଛନ୍ତି ଭଗବାନ, ଏଇ ଅବତାରରେ ସବୁଠୁ ବଡ଼ ହେଲା ତାଙ୍କର କାପଟ୍ୟକୁ ଦେଖେଇଛନ୍ତି ବଳି ମହାରାଜଙ୍କ ନିକଟରେ, ଆଉ ବଳି ମହାରାଜ ଭକ୍ତର ସରଳତାକୁ ଦେଖେଇଛନ୍ତି। ଭଗବାନଙ୍କର କପଡ଼ତା ନା, ଏଇଟା ଦିବ୍ୟ ଜିନିଷ, କିନ୍ତୁ ବଳି ମହାରାଜଙ୍କର ଅନ୍ତର ଏତେ ସରଳ, ଭଗବାନ ଯେତେ ନିର୍ଯାତନା ଦେବେ, ଗୁରୁ ଅଭିଶାପ ଦେବେ, ପଡ଼ୋଶୀମାନେ ସମସ୍ତେ ତାଙ୍କୁ ଘୃଣା କରିବେ, ପୁଣି ବଳି ମହାରାଜ ଉଦାର ହୃଦୟରେ ଚାହିଁକି ବସିଥିବେ। ବଡ଼ ଉଦାର ଚରିତ ବଳି ମହାରାଜଙ୍କ ଚରିତ ଆତ୍ମସମର୍ପଣ, ଆମେମାନେ ନଅ ଦିନ ଶୁଣିବା ବହୁତ ବଡ଼ ଚରିତ୍ର, ପାଞ୍ଚଟି ଅଧ୍ୟାୟ, ତେବେ ମଝିରେ କେତୋଟି ଅଧ୍ୟାୟକୁ ଆମେ ଛାଡ଼ିବା, ଆଉ ବଳି ମହାରାଜଙ୍କର ପୂର୍ଣ୍ଣ ଚରିତ ଯେଉଁଠି ଗୁରୁତ୍ୱ ଅଂଶ ଅଛନ୍ତି ଆମେ ସବୁ ଆଲୋଚନା କରିବା। ଏ ଆରମ୍ଭ ହେଉଛନ୍ତି କିଭଳି ବଳି ମହାରାଜଙ୍କ ଚରିତ ଭାଗବତରେ କିଭଳି ପ୍ରସଙ୍ଗ ଆସିଲେ, ଅଷ୍ଟମ ସ୍କନ୍ଧ ଆରମ୍ଭରେ ମନ୍ମନ୍ତର କଥା ପଡ଼ିଲା, ଭାଗବତରେ ଦଶଟି ଲକ୍ଷଣ ଅଛନ୍ତି, ଅତ ସ୍ୱର୍ଗ ବିସର୍ଗସ୍ୟ ସ୍ଥାନ ପୋଷଣ ରୂତୟେ ମନ୍ମନ୍ତର ଏସ କଥା ନିରୋଧ ମୁକ୍ତି ଆଶ୍ରୟ। ପ୍ରଥମ ଦ୍ୱିତୀୟ ସ୍କନ୍ଧ ଭାଗବତର ଉପକ୍ରମଣିକା, ତୃତୀୟ ସ୍କନ୍ଧ ସ୍ୱର୍ଗ, ଚତୁର୍ଥ ସ୍କନ୍ଧ ବିସର୍ଗ, ପଞ୍ଚମ ସ୍କନ୍ଧ ସ୍ଥାନ, ଷଷ୍ଠ ସ୍କନ୍ଧ ପୋଷଣ, ସପ୍ତମ ସ୍କନ୍ଧ ଉତି, ଅଷ୍ଟମ ସ୍କନ୍ଧ ହେଉଛି ମନ୍ମନ୍ତର। ବ୍ରହ୍ମାଙ୍କର ଗୋଟିଏ ଦିନ ଭିତରେ 14 ଜଣ ମନୁ ଅତିକ୍ରମ କରନ୍ତି, ଏବଂ ଜଣେ ମନୁଙ୍କର ଶାସନ କାଳ ହେଉଛି 71 ଚତୁର୍ଯୁଗ, 71 ସତ୍ୟ, 71 ତେତୟା, 71 ଦ୍ୱାପର, 71 କଳି। ଏଭଳି 14 ଜଣ ମନୁ ଗଲେ ବ୍ରହ୍ମାଣ୍ଡର ଗୋଟିଏ ଦିନ ହବ। ଏ ମନୁମାନେ କାହିଁକି ଆସନ୍ତି? ମନୁ ସଦ୍ଧର୍ମ ପାଳନାର୍ଥ, ମନୁମାନେ ଆସନ୍ତି ସଦ୍ଧର୍ମ ପାଳନ କରିବା ପାଇଁ, ବର୍ଣ୍ଣାଶ୍ରମ ଧର୍ମ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ମନୁମାନେ ଆସନ୍ତି। ଆଉ ମନ୍ୱନ୍ତରରେ ମନୁମାନଙ୍କ ଶାସନ କାଳରେ ଭଗବାନ ନିଶ୍ଚିତ ଗୋଟିଏ ଅବତାର ନେବେ, ନିଶ୍ଚିତ ଭଗବାନ ଗୋଟିଏ ଅବତାର ନେବେ। ତେଣୁ କେଉଁ କେଉଁ ମନ୍ୱନ୍ତରରେ କେଉଁ କେଉଁ ଅବତାର ହେଇଥିଲେ କହିସାରିଲେଣି। ଗଜେନ୍ଦ୍ର ଚତୁର୍ଥ ମନ୍ୱନ୍ତରରେ, ଏ ଗଜେନ୍ଦ୍ର ଚତୁର୍ଥ ଆମର ଚାଲିଥିଲା 6 ଏ ଚତୁର୍ଥ ମନ୍ୱନ୍ତରରେ କଥା, ଗଜେନ୍ଦ୍ର କିଭଳି ତ୍ରିକୁଟ ପର୍ବତରେ ଆର୍ତ୍ତୀ ଅବସ୍ଥାରେ ଭଗବାନଙ୍କୁ ଡାକିଛନ୍ତି। ପ୍ରଭୁ ଆସିକି ହରି ଭଗବାନଙ୍କର ସେ ଚତୁର୍ଥ ମନ୍ୱନ୍ତର ତାମସ ମନ୍ୱନ୍ତରରେ ଭଗବାନ ହରି ଅବତାର ହେଇ ଗଜେନ୍ଦ୍ରଙ୍କୁ ରକ୍ଷା କରିଥିଲେ। ବଡ଼ ସୁନ୍ଦର ସ୍ତୁତି ଆଉ ବଡ଼ ସୁନ୍ଦର ଭାବ ଗଜେନ୍ଦ୍ର। ଅଷ୍ଟମ ମନ୍ୱନ୍ତର କଥା ତାହେଲେ କହୁଛନ୍ତି ଅଷ୍ଟମ ସ୍କନ୍ଦର 13 ଅଧ୍ୟାୟରେ। ଅଷ୍ଟମ ମନ୍ୱନ୍ତରରେ ଭଗବାନ ବାମନ ରୂପ ହେବେ, ଏଇ କଥାଟା ପରୀକ୍ଷିତ ସୁଖଦେବ କହିବେ, ପରୀକ୍ଷିତ ସେଠି ପ୍ରଶ୍ନ ପଚାରିବେ। ଏଇଠୁ ଆମେ ଆରମ୍ଭ କରିବା ଅଷ୍ଟମ ସ୍କନ୍ଦର 13 ଅଧ୍ୟାୟର 13 ଶ୍ଳୋକ। ଏ ଦୁଇଟି ପ୍ରଶ୍ନ ନାହିଁ, ସୁଖଦେବ କହିଦେଲେ ଏ ଦୁଇଟି ଶ୍ଳୋକ ପରୀକ୍ଷିତ ମନେ ରଖିଛନ୍ତି। 13 ଅଧ୍ୟାୟ ଚାଲିଗଲା, 14 ଅଧ୍ୟାୟ ଚାଲିଗଲା, 15 ଅଧ୍ୟାୟରେ ପୁଣି ପ୍ରଶ୍ନ ପଚାରିବେ। ଅଷ୍ଟମ ସ୍କନ୍ଦର 13 ଅଧ୍ୟାୟ 13 ଶ୍ଳୋକରେ କ'ଣ କହୁଛନ୍ତି? ଦତ୍ୱାଇମାମ ଯାଚମାନାୟ ବିଷ୍ଣବଜେ ପଦତ୍ରୟମ୍ ରାଧମିନ୍ଦ୍ରପଦମିହିତ୍ୱା ତତ୍ ସିଦ୍ଧିମ୍ୟବାପ୍ନୋତି। ହେ ପରୀକ୍ଷିତ, ଅଷ୍ଟମ ମନ୍ୱନ୍ତରରେ ପ୍ରଭୁ ବାମନ ଅବତାର ହେବେ। ଏ ବାମନ ଅବତାରରେ ଭଗବାନ କେଉଁ କର୍ମ କରିବେ ଦୁଇଟି ଶ୍ଳୋକରେ କହୁଛନ୍ତି। ଦତ୍ୱା ଏମମ୍ ଯାଚମାନୟ, ଯିଏ ସମସ୍ତଙ୍କୁ ଦାନ କରନ୍ତି, ଏ ଶରୀରକୁ ସେ ଦାନ କରିଛନ୍ତି, ସବୁକିଛି ସମସ୍ତଙ୍କୁ ଯିଏ ଦାନ କରନ୍ତି, ସେ ଆଜି ହାତରେ ମାଗିଲେ, ଦାନୀ ଲୋକ ଆଜି ମାଗିଲେ, ଜଗତରେ ଯିଏ ସମସ୍ତଙ୍କର କାମନା ପୂର୍ଣ୍ଣ କରନ୍ତି ତାଙ୍କୁ ବି ହାତ ବତେଇବାକୁ ପଡ଼ିଲା। କାହା ପାଖରେ? ଧନୀ ମାନୀ ଜ୍ଞାନୀ ପାଖରେ ନୁହେଁ, ଯୋଗୀ ପାଖରେ ନୁହେଁ, ଭକ୍ତ ପାଖରେ। କାହିଁକି ହାତ ପତେଇଲେ? ନିଜ ପାଇଁ ନୁହେଁ, ଆଉ ଜଣେ ଭକ୍ତମାନଙ୍କୁ, ଆଉ ଜଣେ ଭକ୍ତଙ୍କର କାମନା ପୂର୍ଣ୍ଣ କରିବା ପାଇଁ। ମା ଯେମିତି ଗୋଟେ ଯଦି ଗୋଟେ ଖେଳଣାଟା ଗୋଟେ ଦୁଇଟି ପୁଅ ଗୋଟିଏ ଖେଳଣା ଅଛି, ମା ଦେଇଛି ଖେଳଣା ଗୋଟେ ପୁଅ ହାତରେ, କିନ୍ତୁ ଗୋଟିଏ ପୁଅ ଯଦି ସେ ଖେଳଣାକୁ ଧରି ଖେଳୁଛି, ମା ତାକୁ ଛଡ଼େଇକି ଆଣିବାକୁ ହେଲେ କ'ଣ କରିବାକୁ ପଡିବ? କୌଶଳ କରିବାକୁ ପଡିବ କି ନାହିଁ? ଛଳନା କରିବାକୁ ପଡିବ କି ନାହିଁ? ଭଗବାନ ଯେଉଁ ବାମନ ଅବତାର ହେବେ ଦୁଇ ଭକ୍ତଙ୍କର କାମନା ପୂର୍ଣ୍ଣ କରିବା ପାଇଁ, ବଳି ମହାରାଜଙ୍କ କତିରେ ଯିଏ ସମସ୍ତଙ୍କୁ ଦାନ କରନ୍ତି, ବଳି ମହାରାଜ ପାଖରେ ମାଗିଲେ। ଦତ୍ୱା ଇମମ୍ ଯାଚମାନୟ ବିଷ୍ଣବେ ଯେ ପଦତ୍ରୟମ୍, ଭଗବାନ ବେଶୀ ଜିନିଷ ମାଗିଲେନି, କହିଲେ ମୋତେ 3 ଦିଅ, ଛଳନାରେ କହୁଛନ୍ ଭଗବାନ ସବୁ ଛଳନା କରିଛନ୍ତି ବଳିଙ୍କ ନିକଟରେ, କିନ୍ତୁ ବଳି ଉଦାର ହୃଦୟରେ ସରଳ ହୃଦୟରେ ପ୍ରଭୁଙ୍କ ପାଖରେ ଅନ୍ତରକୁ ଖୋଲି ଦେଇଛନ୍ତି। ପ୍ରଭୁଙ୍କ ଅନ୍ତର ଏଇଆ ଅଛି, ଆପଣ ଯେତେ ଛଳନା କଲେ ବି ମୋ ସରଳତା ନିକଟରେ ଆପଣ କେବେ ହେଲେ ଧରା ପଡ଼ିଯିବେ, ଆପଣ ମୋ କତିରେ କପଟ କରିପାରିବେନି, କାରଣ ଆପଣ ତ କପଟ ନୁହନ୍ତି। ଆପଣ କପଟ ବେଶରେ ବର୍ତ୍ତମାନ ଗୋଟେ ଅଭିନୟ କରୁଛନ୍ତି, ମୋର ସରଳ ହୃଦୟ, ମୋର ଅନ୍ତର ଏଇଭଳି ଦେଖେଇଦେଲେ ଅସୁରକୂଳ ଜନ୍ମ ହେଇକି ବି। 3 ପଦ ମାଗୁଛନ୍ତି ଇମାମ, ଏଇ ଭୂମିକୁ ମାଗି ନେଇଗଲେ, କିନ୍ତୁ ଭଗବାନ ମାଗି ନେଇକି ବଡ଼ ଲୋକ ହେଲେନି, ମାଗିବା ଲୋକ ବଡ଼ ହୁଏ ନା, ସବୁ ମାଗି ନେଲେ, ଆପଣଙ୍କର ଯାହା ଘର ଦ୍ୱାର ସବୁ ମାଗି ନେଇଯିବେ। ମାଗି ନେଇଗଲା ପରେ ଯିଏ ମାଗି ନେବା ଲୋକ ତ ବଡ଼ ହବ, କିନ୍ତୁ ବଡ଼ ଭଗବାନ ହେଲେନି, ବଡ଼ ହେଲେ ବଡ଼ି ମହାରାଜ। ପରୀକ୍ଷିତକୁ ଏଟା ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ଆରେ ବାବା ମାଗିବା ଲୋକ ତ ତଳେ ରୁହେ, ତାର ଅଭାବ ଥାଏ ବୋଲି ମାଗେ, କିନ୍ତୁ ଭଗବାନ ମାଗିଲେ, କିନ୍ତୁ ମାଗି ନେଲା ପରେ ପୁଣି ବି କଣ ଅବସ୍ଥାରେ ଆସିଲେ? ଏଠି କହୁଛନ୍ତି ରାଧମ ଇନ୍ଦ୍ରପଦମ ହିତ୍ୱା, ଯେଉଁ ଇନ୍ଦ୍ରପଦକୁ ସେ ପ୍ରାପ୍ତ ହେଇଥିଲେ ଗୁରୁଙ୍କ କୃପାରୁ, ଶୁକ୍ରାଚାର୍ଯ୍ୟଙ୍କ କୃପାରୁ, ଗୁରୁଙ୍କର ଏଭଳି ଶକ୍ତି, ଶୁକ୍ରାଚାର୍ଯ୍ୟଙ୍କର ଏଭଳି ଶକ୍ତି, ଶହେଟି ଯଜ୍ଞ କଲେ ଇନ୍ଦ୍ରପ୍ରଦ ପ୍ରାପ୍ତ ହୁଅନ୍ତି, ଇନ୍ଦ୍ର ସମସ୍ତେ ହେଇପାରିବେ ନା, ଶହେଟି ଅଶ୍ୱମେଧ ଯଜ୍ଞ କଲେ ପୂର୍ଣ୍ଣ ହବ। ସେଥିପାଇଁ ଇନ୍ଦ୍ରଙ୍କର ଗୋଟିଏ ନାମ ହଉଛି ଶତକ୍ରତୁ, କିନ୍ତୁ ଗୋଟିଏ ଯଜ୍ଞରେ ବଳି ମହାରାଜଙ୍କୁ ଶୁକ୍ରାଚାର୍ଯ୍ୟ ତାଙ୍କର ସମସ୍ତ କୃପାକୁ ଦେଇ ତାଙ୍କୁ ଇନ୍ଦ୍ରପ୍ରସ୍ଥରେ ବସେଇଦେଲେ, କହିଲେ ତୁମେ ଆଗେ ଇନ୍ଦ୍ରପ୍ରସ୍ଥରେ ବସିଯାଅ, ମୁଁ ତାପରେ ତୁମ ପାଇଁ ଶହେଟା ଯଜ୍ଞ କରିବି। ଏତେ ତେଜିଆନ ଆଉ ଏଭଳି କୃପା ପାଇଥିଲେ ବଳି ମହାରାଜ, କିନ୍ତୁ ରାଧମ ଇନ୍ଦ୍ରପଦମ ହିତ୍ୱା ତ୍ୟାଗ କରିଦେଲେ। ତତ୍ସିଦ୍ଧି ମପାପ୍ନୋତି, ଭଗବାନଙ୍କୁ ତିନି ପାଦ ଭୂମି ଦେଇଦେଲା ପରେ ସିଦ୍ଧି ପ୍ରାପ୍ତ ହେଇଗଲେ। ଭଗବାନ ବଡ଼ ହେଲେ କି? ଭଗବାନ ବଡ଼ ହେଲେ, ମାଗି ନେଲା ପରେ ଆପଣ ଲାଷ୍ଟ ଦିନ ଶୁଣିବେ, ଇନ୍ଦ୍ରପଦରୁ ହଟେଇ ଦେଲା ପରେ ଲାଷ୍ଟରେ କହୁଛନ୍ତି, ହେ ମହାରାଜ, ଭଗବାନ ନିଜେ ଡାକୁଛନ୍ତି ଭରି ସଭାରେ, ଇନ୍ଦ୍ର ଅଛନ୍ତି ଯିଏ ତିନି ପାଦ ଭୂମି ଦେଇ ଯିଏ ଗରୁଡ଼ ପାସରେ ବନ୍ଦନ ହେଇଛନ୍ତି, ଲଜ୍ଜାରେ ମୁହଁକୁ ତଳୁ କରି ଠିଆ ହେଇଛନ୍ତି, କାରଣ ସ୍ତ୍ରୀ ଆସିକି ବହୁତ ଭର୍ସନା କଲେ ବିନ୍ଧ୍ୟାବଳୀ। ବିନ୍ଧ୍ୟାବଳୀଙ୍କ ଚରିତ ଭାଗବତର ଅଦ୍ଭୁତ ଚରିତ କହିଲେ, ପ୍ରଭୁ ଠିକ କରିଛନ୍ତି, ଦଣ୍ଡ ଦେଇଛନ୍ତି ମୋ ସ୍ୱାମୀ ଠିକ କରିଛନ୍ତି, ସ୍ୱର୍ଣ୍ଣର ଘଟରେ ଜଳ ଆଣିକି ପ୍ରଭୁଙ୍କୁ ଧୋଇ ଦେଉଛନ୍ତି। ସେତେବେଳେ ଅପମାନରେ ମସ୍ତକ ତାଙ୍କର ଝୁଙ୍କି ଯାଉଛି ବଳି ମହାରାଜଙ୍କର, କାରଣ ଗରୁଡ଼ ପାଶରେ ବନ୍ଧା ହେଇଛନ୍ତି ବଳି ମହାରାଜ, କିନ୍ତୁ ଭଗବାନ ଡାକୁଛନ୍ତି, ମହାରାଜ ସୁତଳ ଯାହି, ତୁମେ ସୁତଳ ଲୋକକୁ ଯାଅ, ମୁଁ ତୁମ ପାଖରୁ ମାଗି ନେଇଗଲି ସିନା, କିନ୍ତୁ ତୁମକୁ ଗୋଟିଏ ମନ୍ୱନ୍ତର ବର୍ତ୍ତମାନ ଇନ୍ଦ୍ର କରିକି ରଖିବି ସୁତଳ ଲୋକରେ। ସ୍ୱର୍ଗ ଲୋକରେ ଯେଉଁ ଭୋଗ ନାହିଁ ତାଠୁ ବଡ଼ ଭୋଗ ମୁଁ ସୁତଳ ଲୋକରେ କରିଦେଇଛି, ତୁମ ପାଖରୁ କିଛି ନେଲିନି, ଯେଉଁ ଇନ୍ଦ୍ର ପୋଷ୍ଟଟା କେବଳ ନେଇଗଲି ସେଠି ବି ତୁମେ ଇନ୍ଦ୍ର ଭଳି ଭୋଗରେ ରହିବ ବାସ, କିନ୍ତୁ ଇନ୍ଦ୍ରର ବରଂ ବିପଦ ରହିବ କିନ୍ତୁ ତୁମର ବିପଦ ନାହିଁ। ଆଉ ଲାଭ କଣ ବଳି ମହାରାଜଙ୍କର ହେଲା? ଲାଭ ହେଲା ବଳି ମହାରାଜ ସବୁଦିନ ପାଇଁ ହୃଦୟ ଭିତରେ ବାନ୍ଧିକି ରଖିଦେଲେ ବଳି ବାମନ ଦେବ, ଆଜି ପର୍ଯ୍ୟନ୍ତ ବାମନ ଦେବ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ବଳିର ଦ୍ୱାରରେ ବର୍ତ୍ତମାନ ସୁଦ୍ଧା ବି ଠିଆ ହେଇଛନ୍ତି, ସୁଦାବ ବର୍ତ୍ତମାନ ସୁଦ୍ଧା ବି ଦଣ୍ଡାୟମାନ ହେଇଛନ୍ତି ବିଷ୍ଣୁ ରୂପରେ। ଏ କଥା ସେ କହିଲେ ସିଦ୍ଧି ମତି ଯୋଶ ଭଗବତାବଦ୍ଧ ପ୍ରୀତେନ ପ୍ରୀତେନ ସୁତଲ ପୁନ ନିବେଶିତ ଅଧିକ ସ୍ୱର୍ଗାତ୍ ଅଧୁନାସ୍ତେ ସୁରାଟିବ। ହେ ପରୀକ୍ଷିତ, ଅଧୁନାସ୍ତେ ସୁରାଟିବ, ବର୍ତ୍ତମାନ ବଳି ମହାରାଜ ଇନ୍ଦ୍ର ହେଇନାହାନ୍ତି, ଇନ୍ଦ୍ର ପୋଷ୍ଟରେ ଥିଲେ, ଭଗବାନ ମାଗି ନେଇଗଲେ ଇନ୍ଦ୍ର ପୋଷ୍ଟଟା, ବର୍ତ୍ତମାନ ଏଇଟା ସପ୍ତମ ମନ୍ୱନ୍ତର, ଅଷ୍ଟମ ମନ୍ୱନ୍ତରେ ବଳି ମହାରାଜ ଇନ୍ଦ୍ର ହେବେ, ଗୋଟିଏ ମନ୍ୱନ୍ତର ବର୍ତ୍ତମାନ ସିଏ ବି ରାଜା ହେଇକି ରହିଛନ୍ତି, ସୁରାଟିବ ସୁତଳ ଲୋକରେ ବର୍ତ୍ତମାନ ରାଜା ହେଇକି ରହିଛନ୍ତି ଇନ୍ଦ୍ର ହେଇ। ଶୁଣିବେ ସବୁ ବର୍ଣ୍ଣନ ଧୀରେ 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 ଆସିବ। ଯୋ ଅସୌ ଭଗବତାବଦ୍ଧ ପ୍ରୀତେନ ସୁତଳ ଲୋକ, ପ୍ରୀତି ପାଶରେ ଭଗବାନଙ୍କୁ କେଉଁଥିରେ ବାନ୍ଧି ହେବ? ଧନରେ ନାହିଁ, ଜନରେ ନାହିଁ, ଜ୍ଞାନରେ ନାହିଁ, କେଉଁଥିରେ ବାନ୍ଧି ହେବ ନା? ପ୍ରୀତି ପାଶରେ ବାନ୍ଧି ହେବ। ଭକ୍ତ ଆମା ବାନ୍ଧି ଆଚେ ହୃଦୟ ଭିତରେ, ଭକ୍ତ ପ୍ରେମେ ଆମେ ବାନ୍ଧି ଆଚେ ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା ଦେଖ ଆମାରେ, ଯାହା ନେତ୍ର ପଡ଼େ ତାହା ଦେଖ ଆମାରେ। ଭକ୍ତ ଭଗବାନଙ୍କୁ ଗୋଟେ କ୍ଷଣ ବି ବିସ୍ମରଣ ହୁଏ ନା, ବାନ୍ଧେ କିଭଳି? ଅଭିମାନରେ ଭକ୍ତି ବାନ୍ଧି ପାରିବେନି, ମୁଁ ଭକ୍ତ ବୋଲି କୌଣସି ଭଗବାନଙ୍କୁ ବାନ୍ଧିବା ପାଇଁ ଗୋଟିଏ ଜିନିଷ ଦରକାର, ପ୍ରେମ। ପ୍ରେମ ଭକ୍ତିର ରଜୁ ଯଦି ଆପଣଙ୍କ ପାଖରେ ଅଛି ଆପଣ ବାନ୍ଧି ପାରିବେ। ଭକ୍ତ ପ୍ରେମ ଆମେ ବାନ୍ଧି ଅଛି ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା ଦେଖ ଆମେ। ଗୀତାରେ ସେ ଶ୍ଳୋକର ଠିକ ଭାବ ରହିଲା, ଯୋମାଂ ପଶ୍ୟତି ସର୍ବଚ ସର୍ବଂଚ ମୟି ପଶ୍ୟତି ତସ୍ୟାଂ ପ୍ରଣଶ୍ୟାମି ସଚମେନ ପ୍ରଣଶ୍ୟତି। ଏ ଶ୍ଳୋକର ଭାବିବେ, ଭକ୍ତି ପ୍ରାପ୍ତ ହେବେ ସର୍ବତ୍ର ଭଗବାନ ଦେଖିବେ, ସେଠି ଭଗବାନ ବନ୍ଧା ପଡ଼ିବେ, ବାନ୍ଧିବା ପାଇଁ ଆଉ କିଛି ଯନ୍ତ୍ର ନାହିଁ। କିନ୍ତୁ ଯଶୋଦା ମାତା ବାନ୍ଧିଥିଲେ କେତେ ସମୟ, କେତେ ସମୟ ବାନ୍ଧିଥିଲେ? କମ୍ ସମୟ, ଗୋଟିଏ ଦିନର କିଛି ସମୟ ବାନ୍ଧିଥିଲେ। କିନ୍ତୁ ବଳି ମହାରାଜ ଗୋଟିଏ ମନ୍ୱନ୍ତର ସ୍ୱରାଟି ଏଠି କହୁଛନ୍ତି ଆସ୍ତି ନିବେଶିତ ଅଧିକ ସ୍ୱର୍ଗାତ। ବର୍ତ୍ତମାନ ବଳି ମହାରାଜ ଇନ୍ଦ୍ରଙ୍କ ଠାରୁ ଅଧିକ ସୁଖରେ ଅଛନ୍ତି। ଆଜ୍ଞା, ଦବାଲୋକ ସଂସାରରେ ସୁଖୀ, ଦବାଲୋକ ସୁଖୀ, ପୁଣି ଭଗବାନଙ୍କୁ ଦବାଲୋକ, ଜଗତରେ ସବୁ ସୁଖୀ, ସର୍ବ ଅବସ୍ଥାରେ ସେ ସୁଖରେ ଥାଏ। ବଳି ମହାରାଜ ତାର ପ୍ରମାଣ ସବୁଠୁ ସୁଖୀ ବଳି ମହାରାଜ। ଆସ୍ତି ଅଧୁନା ସୁରାଟିବ, ବର୍ତ୍ତମାନ ସ୍ୱର୍ଗଠୁ ଅଧିକ ସୁଖରେ ଅଛନ୍ତି। ଆଉ ଭଗବାନ କଣ କରିଛନ୍ତି, ଯଶୋଦା ମାତା ଯାହା କୁହାଯାଇଥିଲା କିଛି ଗୋଟିଏ ଦିନରେ କିଛି ଅଂଶ ବାନ୍ଧିଛନ୍ତି, କିନ୍ତୁ ଗୋଟିଏ ମନ୍ୱନ୍ତର ବର୍ତ୍ତମାନ ବନ୍ଧା ହେଇକି ଭଗବାନ ପଡ଼ିଲେ। ବଳିକୁ ବାନ୍ଧିଥିଲେ ତ ଗରୁଡ଼ ପାଶରେ, ବର୍ତ୍ତମାନ ନିଜେ ବନ୍ଧା ହେଇକି ବଳି ଦ୍ୱାରରେ ରହିଲେ। କହିଲେ ବଳି ତୁମେ ସବୁବେଳେ ମୋତେ ଦର୍ଶନ କରିବ। ଲାଷ୍ଟ ଦିନ ଶୁଣିବେ ବଳିଙ୍କୁ ପଠାଉଛନ୍ତି, ବଳି ମହାରାଜ ଭଗବାନଙ୍କୁ ପ୍ରଦକ୍ଷିଣ କରି ପ୍ରହ୍ଲାଦ ମହାରାଜ ସମସ୍ତେ ତାଙ୍କ ବଂଶଜଙ୍କୁ ନେଇ ସୁତଳକୁ ଗଲେ। ଆଉ ଭଗବାନ କହିଲେ ମୋତେ ସବୁବେଳେ ଦେଖିବ, ମୁଁ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ମୁଁ ସେଠି ଅବସ୍ଥାନ କରିବି, ଆଉ ତୁମକୁ ସୁରକ୍ଷା ଦେବି। ଭଗବାନଙ୍କୁ ଦାନ ଦେଇ ପ୍ରଭୁ ତାଙ୍କୁ ବାନ୍ଧିଲେ, କିନ୍ତୁ ନିଜେ ବନ୍ଧା ପଡ଼ିଗଲେ। ଏଇ କଥାଟା କହିଦେଲା ପରେ ଏ 13 ଅଧ୍ୟାୟରେ କହିଲେ, କିନ୍ତୁ 15 ଅଧ୍ୟାୟରେ ପ୍ରଶ୍ନ ପଚାରିଲେ। ଏ ପ୍ରଶ୍ନଟିକୁ ମନେ ରଖିଥିବେ, ଏ ପ୍ରଶ୍ନରୁ ବଳି ମହାରାଜଙ୍କ ଚରିତ୍ର ଆରମ୍ଭ ହେଲା। ମନ୍ୱନ୍ତର କଥା କହୁଥିଲେ ସପ୍ତମ ମନ୍ୱନ୍ତରରେ, ଏ ଅଷ୍ଟମ ମନ୍ୱନ୍ତରରେ ବଳି ଇନ୍ଦ୍ର ହେବେ, ଆଉ ସର୍ବସ୍ୱ ତ୍ୟାଗ କରିଛନ୍ତି, ସର୍ବସ୍ୱ ଭଗବାନଙ୍କୁ ଦେଇ ସୁତଳ ଲୋକରେ ବର୍ତ୍ତମାନ ବି ବିରାଜମାନ ଅଛନ୍ତି। ଏଇଟା ଯେତେବେଳେ କହିଦେଲେ ଶ୍ରୀ ରାଜ ଉବାଚ ଅଷ୍ଟମ ସ୍କନ୍ଦ 15 ଅଧ୍ୟାୟ ଏ ଶ୍ଳୋକରୁ ବଳି ମହାରାଜ ଚରିତ୍ର ଆରମ୍ଭ ହେଲା। ପ୍ରଶ୍ନ କରିବେ ସେ, ବଲେ ପଦତ୍ରୟମ୍ କସ୍ମାତ୍, ବଲେ ପଦତ୍ରୟମ୍ ଭୂମେ କସ୍ମାତ୍ ହରି ଅଜାଚତ ଭୂତେଶ୍ୱର କୃପଣବତ୍ ଲବ୍ଧ ଅର୍ଥ ପିବନ୍ଦମ୍। ରାଜବାଚ ପରୀକ୍ଷିତ ପଚାରିଲେ, ପ୍ରଭୁ ମୋର ଗୋଟେ ବହୁତ ବଡ଼ ସନ୍ଦେହ ଜାତ ହେଇଛି। ଦୁଇଟି ଶ୍ଳୋକରେ କହୁଛନ୍ତି ନା, ବଲେ ପଦତ୍ରୟମ୍ ଭୂମି କସ୍ମାତ୍ ହରି ଅଜାଚତ। ସଂସାରରେ ସବୁ ଲୋକକୁ ମାଗିବାକୁ ପଡ଼େ, କିନ୍ତୁ ଭଗବାନ ଯାହା ପାଖରୁ ନେବେ ମାଗିକି ନେଇଛନ୍ତି? କୁହନ୍ତୁ, ଯଦି ଭଗବାନ ହରଣ କରିବେ ସଂସାରରେ କେତେ ଧନୀ ଧନୀ ଲୋକ ଥିଲେ, ତାଙ୍କର ଧନ କୁଆଡ଼େ ଗଲା? ଭଗବାନ ମାଗିକି ନେଇଛନ୍ତି? ଭଗବାନ ସଂକଳ୍ପ କରିବା ମାତ୍ରେ ଲକ୍ଷ୍ମୀ ଦେବୀ କିଞ୍ଚିତ ଧନୀ ମାନି ଲୋକଙ୍କ ପ୍ରତି କୃପା ଦୃଷ୍ଟି ନ କଲା ମାତ୍ର ତା ଧନ କୁଆଡ଼େ ଅନ୍ତରିତ ହେଇଯିବ? ତାହେଲେ ଭଗବାନଙ୍କୁ ମାଗିବା କଣ ଆବଶ୍ୟକ ଥିଲା ବଳି ମହାରାଜଙ୍କୁ? ସେ କାହିଁକି ମାଗିଲେ? ପୁଣି ଯଦି ମାଗିଲେ, ପ୍ରତି ପ୍ରଶ୍ନର ଉତ୍ତର, କେତେ ସୁନ୍ଦର ପ୍ରଶ୍ନ ପଚାରୁଛନ୍ତି। ଯଦି ମାଗିଲେ, ମାଗିବା ଲୋକ ଏତେ ଛୋଟ ଜିନିଷ କାହିଁ ମାଗିବ? ଛୋଟ ଲୋକଟେ ସିଏ ମାଗିଲେ ବି ବଡ଼ ଜିନିଷଟେ ମାଗୁଛି, ଭଗବାନ ତ ସିଏ ନା। ପୁଣି ପଦତ୍ରୟ, ତିନିଟା ପଦ କାହିଁକି ମାଗିଲେ? ମାଗିଲେ କିଏ ନା ହରେ ସର୍ବେ ହରଣ ସମର୍ଥ, ଯେ ସବୁକିଛି ହରଣ କରିପାରିବେ ଇଚ୍ଛା ମାତ୍ରକେ ସେ ମାଗିଲେ କାହିଁ? ହେଲା ପ୍ରଥମ ପ୍ରଶ୍ନ। ଭୂମେ ବଲେ ପଦତ୍ରୟମ୍ ଭୂମେ କସ୍ମାତ୍ ହରିଓ ଯାଚ ତ, କାହିଁକି ମାଗିଲେ ଭଳି? ଯଦି ସୁଖଦେବ କହିବେ ଭଗବାନ ମାଗିଲେ କ'ଣ ଅସୁବିଧା ଅଛି, ବା କିଏ କହିବେ ଭଗବାନଙ୍କର ବୋଧେ କିଛି ନଥିଲା, କହିଲେ ନାଇଁ ନାଇଁ ନାଇଁ, ଭୂତେଶ୍ୱର ସମସ୍ତ ଜୀବମାନଙ୍କର ଯେ ଈଶ୍ୱର, ଯେ ସମର୍ଥ, ସଂକଳ୍ପ ମାତ୍ରକେ ଅନନ୍ତ ବୈକୁଣ୍ଠ ସୃଷ୍ଟି କରୁଛନ୍ତି, ଅନନ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରୁଛନ୍ତି, ସର୍ବୈଶ୍ୱର୍ଯ୍ୟପୂର୍ଣ୍ଣ, ସେ କାହିଁକି ମାଗିଲେ? ଏଇଟା ଭଗବାନଙ୍କ ସ୍ୱରୂପର ଏଇଟା ଗୋଟେ ବାଧା ଭଳି ଲାଗିଲା ପରୀକ୍ଷିତଙ୍କୁ। ଭଗବାନ ପୂର୍ଣ୍ଣ ନା, ଭଗବାନ ସବୁ ଅବସ୍ଥାରେ ପୂର୍ଣ୍ଣ। ଭଗବାନ ଯେଉଁ ବୈକୁଣ୍ଠରେ ରୁହନ୍ତି, ବୈକୁଣ୍ଠର ବର୍ଣ୍ଣନା ଚୈତନ୍ୟ ଚରିତ୍ରରେ ଦିଆହେଉଛନ୍ତି, ବୈକୁଣ୍ଠର ଅଭାବ ନାହିଁ। ଅଭାବ ଏ ଜଗତରେ ଆମର ଧନର ଅଭାବ, ସବୁ କିଛି ଅଭାବ, ସେଠି ଛଅଟି ଐଶ୍ୱର୍ଯ୍ୟରେ ପୂର୍ଣ୍ଣ। ପରମ୍ୟମତେ ବୈଶେ ନାରାୟଣ ନମଃ ପୂର୍ଣ୍ଣ ତତ୍ତ୍ୱ ଭଗବାନ ତାଙ୍କ ସମାନ କେହି ନାହାନ୍ତି। ଅସମର୍ଥ ତତ୍ତ୍ୱ ସବୁଥିରେ ଧନରେ ଛଅଟି ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ଭଗବାନ। ପରମ ବ୍ୟମତେ ବୈଶେ ନାରାୟଣ ନାମ ଷଡ଼େଇ ସୂର୍ଯ୍ୟ ପୂର୍ଣ୍ଣ ଲକ୍ଷ୍ମୀକାନ୍ତ ଭଗବାନ ଛଅଟି ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ଧନବାନ ପୂର୍ଣ୍ଣ ଜ୍ଞାନବାନ। ପରୀକ୍ଷିତ ମହାରାଜଙ୍କୁ ଲାଗିଲା ଏଇଟା ଅସୁବିଧା ବୋଲେ ପଦତ୍ରୟ ଭୂମି କସ୍ମାତ ହରିଅ ଯାଚକ ଯେ ଷଡ଼େଇ ସୂର୍ଯ୍ୟରେ ପୂର୍ଣ୍ଣ ସେ ଆସି ବଳି ମହାରାଜଙ୍କୁ ଯଦି ମାଗିଲେ ଯଦି ମାଗିଲେ କାହିଁକି ପୂର୍ଣ୍ଣ ମାଗିଲେ ଯଦି ଅଭାବ ଥିବ ସେ ତିନିପାଦ କାହିଁକି ମାଗିଲେ ଏ ହେଲା ପ୍ରଥମ ପ୍ରଶ୍ନ। ଯଦି ସୁଖଦେବ କହିବେ ଭଗବାନଙ୍କର ବୋଧହୁଏ କିଛି କାର୍ଯ୍ୟ ଅଛି ବା କିଛି ଅଭାବ ଅଛି ଯଦି କେହି ଲୋକ ପ୍ରଶ୍ନ କରନ୍ତି ପରୀକ୍ଷିତ ତୁମ ମନରେ ଯଦି ସନ୍ଦେହ ବି ଆସୁଛି ମୁଁ ତାର ସମାଧାନ ଦେଉଛି ଭୂତେ ସରସ୍ୟ ସର୍ବସମର୍ଥ ସମସ୍ତ ଜୀବନ ଯେ ଈଶ୍ୱର ଭୂତେଶ୍ୱରସ୍ୟ ଯାଞ୍ଚସ୍ୟ ଭୂତେଶ୍ୱରସ୍ୟ କୃପଣବତ୍ ଲବ୍ଧ ଅପି ଭୂତେଶ୍ୱରସ୍ୟ କୃପଣବତ୍ ଲବ୍ଧ ଅର୍ଥ ଅପି ଭବନ୍ନ ଚାରିଟା ଜିନିଷ କହିଲେ ଇଏ ଭୂତେଶ୍ୱର ମାଗିବା ଲୋକ ପାଇଗଲା ପରେ ସେ କ'ଣ କରିବ ଖୁସି ହେବ କି ନାହିଁ। ଯଦି ଭଗବାନ ମାଗିଲେ ବଳି ମହାରାଜଙ୍କୁ ବଳି ମହାରାଜ ତ ତିନିପାଦ ଭୂମି ଦେଇଦେଲେ କିନ୍ତୁ ତାଙ୍କର ପ୍ରଶ୍ନ ହେଉଛି ଭୂତେଶ୍ୱର ଏହି କୃପଣ ଭଳି କାହିଁକି ମାଗିଲେ କୃପଣ ମାନେ ଗରିବ ଆଜ୍ଞା ଧନୀ ଲୋକ ମାଗନ୍ତି ଯେମିତି ଆପଣମାନେ ଭାଗ ସପ୍ତାହ କରୁଛନ୍ତି ଆପଣ ଯୁଆଡ଼େ ଯାଉଛନ୍ତି ଆପଣ କହୁନାହାନ୍ତି ମୋତେ ଟଙ୍କାଟେ ଦିଅନ୍ତି କି ପଚାଶ ପଇସା ଦିଅନ୍ତି ନା ଆମର ଏତେ ଆଜ୍ଞା ଏତେ ଟଙ୍କା ଖର୍ଚ୍ଚ ହେବ ଆପଣ ସେଇ ହିସାବରେ ଦିଅନ୍ତି ଆପଣଙ୍କ ସ୍ଥିତି ଆପଣଙ୍କର ଆବଶ୍ୟକ ହିସାବରେ ଆପଣ ମାଗୁଛନ୍ତି ନା ଆଉ କିନ୍ତୁ ଭିକାରଟା ଆସିଲେ ସେ କହୁଛି ନା ମୋର ଲକ୍ଷେ ଟଙ୍କା ଆଜ୍ଞା ଦରକାର ଦିଅନ୍ତୁ ସେପରି ମୋତେ ଚାଉଳ ମୋତେ ଦିଅନ୍ତୁ। ଯେଉଁ ବ୍ୟକ୍ତି ମାଗେ ତାର ସ୍ଥିତି ହିସାବରେ ତାର ଆବଶ୍ୟକ ହିସାବରେ ମାଗେ ଯଦି ଭଗବାନଙ୍କର କିଛି ଅଭାବ ହେଲା ବୈକୁଣ୍ଠରେ ତିନିପାଦ ଭୂମି ମାଗିଲେ ପୁଣି ସର୍ବସମର୍ଥ ହେଇକି କ'ଣ ମାଗିଲେ କୃପଣ ବୋଲି ତିନିପାଦ ଭୂମି ମାଗିଲେ କୃପଣ ବ ଏ ଶବ୍ଦକୁ ଲଗାଉଛନ୍ତି ପରୀକ୍ଷିତ ପାଟି କରି ଭୂତେଶ୍ୱର କୃପଣ ବ ଲବ୍ଧ ଅର୍ଥ ଅପିବନ୍ଧ ଆପଣ କୁହନ୍ତୁ ଆପଣଙ୍କ ପାଖରୁ କିଏ ମାଗିକି ନେଇଗଲା ପରେ ଆପଣ ତ ମାଗିବେ ମାଗିକି ମାଗିଲେ ପ୍ରଭୁ ମାଗିବା ଲୋକ ସବୁବେଳେ ଛୋଟ କି ନାହିଁ ସବୁବେଳେ କୁହନ୍ତିନି ଆରେ ଉପର ହାତରେ ସେ ଦଉଛି ଇଏ ତଳ ହାତରେ ନଉଛି କୁହନ୍ତୁ ଦବା ଲୋକ ତାର ଉପର ହାତ ରୁହେ ନା ନବା ଲୋକର ଉପର ହାତ ରୁହେ ଦବା ଲୋକର ତେଣୁ ଦବା ଲୋକ ଯେହେତୁ ଉପର ହାତରେ ଦଉଛି ମାନେ ସେ ବଡ଼ ଯଦି ତଳ ହାତରେ ନଉଛି ହେଲେ ସାନ ତାହେଲେ ବଡ଼ କିଏ ହେଲେ ବଳି ସାନ ହେଲେ ଭଗବାନ ଯଦି ମାଗିକି ନେଲ ପୁଣି ମାଗିଲ କେମିତି ଭବନ୍ଧ ପରୀକ୍ଷିତ ଆଶ୍ଚର୍ଯ୍ୟ ଲାଗୁଛି ଆରେ ମାଗିବା ଲୋକ ଯିଏ ବେକାରୀର ଗୋଟେ ଅଭିନୟ କରିକି ଆସିଥିଲେ ରାଜାଧିରାଜ ଇନ୍ଦ୍ରପଦରେ ଥିଲେ ବଳି ମହାରାଜକୁ ମାଗି ପକେଇଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଆରେ କେମିତି କଲେ ଏ କାମ ଏତତ୍ ମହତ୍ କୌତୁହେଲ କୌତୁହଲ ଜାଞ୍ଚେ ସ୍ୱରସ୍ୟ ପୂର୍ଣ୍ଣସ୍ୟ ବନ୍ଦନ ଚ ପିଅନାଗସମ୍। ହେ ଗୁରୁଦେବ ମୋର ବହୁତ ବଡ଼ ସନ୍ଦେହ ଜାତ ହେଉଛି କାରଣ ଭଗବାନଙ୍କ କଥା ଉପରେ ଯେତେବେଳେ ସନ୍ଦେହ ଆସୁଛି, ସଂସାରର କଥାର ସନ୍ଦେହଟା ଦୂର ନହେଲେ ବି କିଛି କ୍ଷତି ନାହିଁ। କାରଣ ଇଏ ସନ୍ଦେହ ଦୂର ହେଇ ଏଇ ଲୋକଟା ମୋତେ ଭଲ ପାଉଛି କି ନାହିଁ ତାକୁ ଜାଣି କ'ଣ ଲାଭ କହୁନାହାନ୍ତି। ସେ ଲୋକ ଯଦି ଆମକୁ ଭଲ ପାଉଛି ଜାଣିବା, ସେ ବି ଗୋଟେ ବନ୍ଧନର କାରଣ। ତାର ସୁଖ ଦୁଃଖ ଆମକୁ ସୁଖ ଦୁଃଖୀ କରିବ। ଯିଏ ଆମକୁ ଭଲ ନ ପାଉଛି ତାକୁ ଅନୁସନ୍ଧାନ କରି କ'ଣ ଲାଭ, କିଏ ମୋତେ ଭଲ ନ ପାଉଛି ସେଥିରେ କ'ଣ ଲାଭ, ତା କଥା ଶୁଣିଲେ ପୁଣି ମନ ଦୁଃଖ। ସଂସାରର ଜ୍ଞାନ ପୂର୍ଣ୍ଣ ନ ରହିଲେ କିଛି କ୍ଷତି ନାହିଁ। ସଂସାରରେ କିଛି ମନ ଭିତରେ କୌଣସି ପ୍ରଶ୍ନ ରହିଗଲେ ସଂସାରିକ ପ୍ରଶ୍ନ କିଛି କ୍ଷତି ନାହିଁ, କିନ୍ତୁ ଭଗବାନଙ୍କ ବିଷୟରେ ଯଦି ଗୋଟିଏ ସନ୍ଦେହ ଆମ ଜୀବନ ଭିତରେ ରହିଗଲା ଭଗବତ ପ୍ରାପ୍ତି ହେଇପାରିବେନି, ସନ୍ଦେହ ନାହିଁ ଏଗୁଡ଼ିକ। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଲେ
ସିଦ୍ଧାନ୍ତ ବୋଲିଆ ଚିତେ ନା କର ଲସ, ସିଦ୍ଧାନ୍ତ ବୋଲିଆ ଚିତେ ନା କର ଲସ, ଏହା ହୋଇତେ କୃଷ୍ଣ ଲାଗେ ସୁଦୃଢ଼ ମାନସ,
ଭଗବାନଙ୍କ ପାଖରେ ନିରନ୍ତର ମନ କାହାର ଲାଗିବ ଯେ ଆଳସ୍ୟ କରୁନି ସିଦ୍ଧାନ୍ତ ଜାଣିବା ପାଇଁ। ହଁ ହେଇଥିବ ତ ଭଗବାନ କାହିଁ କଲେ, ଯଦି କିଛି ସନ୍ଦେହ ରହିଗଲା ସେ ସନ୍ଦେହଟା ଆମ ମନ ଭିତରେ ଭଗବାନଙ୍କ ପ୍ରତି ଭଗବତ ଭକ୍ତି ପ୍ରତି ଗୋଟେ ବାଧକ ହେଇଛୁ। ସେଥିପାଇଁ କଣ ପ୍ରଥମ ପ୍ରଶ୍ନ କଣ ରହିଲା, ବଳି ମହାରାଜ ପଚାରିଲେ ଯେ ହରି ବୋଲେ ପଦତ୍ରୟମ ଭୂମେ କସ୍ମାତ ହରି ଅଜାଚତ, ହରି ବଳି ମହାରାଜଙ୍କୁ ତିନିପାଦ ଭୂମି କାହିଁକି ମାଗିଲେ। ଭୂତେଶ୍ୱରସ୍ୟ ଯେ ଜଗତର ଈଶ୍ୱର କୃପଣବତ୍, ପୁଣି ମାଗିଲେ ଯଦି କାହିଁକି କୃପଣ ଭଳି ମାଗିଲେ। ଏବଂ ତୃତୀୟ ପ୍ରଶ୍ନ ଯେ ମାଗିଲେ ପୁଣି ବାନ୍ଧିଲେ କାହିଁକି। କିନ୍ତୁ ସବୁ ପ୍ରଶ୍ନର ସମାଧାନ ତାଙ୍କ ମନ ଭିତରେ ହେଲେ, ଏତେ ପ୍ରଶ୍ନ ଅପେକ୍ଷା ମୁଁ ଦୁଇଟି ପ୍ରଶ୍ନ ପଚାରିବି, ସବୁ ପ୍ରଶ୍ନ ତା ଭିତରେ ରହିଯିବ। ଏସବୁ କରି କହୁଛନ୍ତି ଏତ ବ୍ୟତୀତ ମୁଁ ଇଚ୍ଛା ଆମେ, ମୁଁ ଏଇଟା ଜାଣିବା ପାଇଁ ଇଚ୍ଛା କରୁଛି, ଇଚ୍ଛା ଆମ ମହତ କୌତୂହଳହୀନ, ମୋର କେବଳ ନାହିଁ ଆମ ସମସ୍ତ ମୁନିଋଷିମାନଙ୍କର କୌତୂହଳ ଜାତ ହେଇଛି, ଆଶ୍ଚର୍ଯ୍ୟ ଜାତ ହେଇଛି। କ'ଣ ନା ଜାଞ୍ଚେ ସ୍ୱରସ୍ୟ ପୂର୍ଣ୍ଣସ୍ୟ, ଯେ ପୂର୍ଣ୍ଣ ସେ ମାଗିବ କେମିତି ଆଜ୍ଞା। ଆମ ପାଖରେ 10,000 to 20,000 ହେଇଗଲେ, ଯଦି ଗୋଟେ ଲୋକ କହିଲେ ଭାଇ ତୁମର 20,000 ହେଇଗଲେ ତୁମେ ଟିକେ ଗଲ ଭିକ ମାଗିକି ଆଣିବ, ଭଗବାନ ପାଇଁ ମାଗିବା ଲୋକ ଆଜ୍ଞା ଦୁର୍ଲଭ, ବଡ ଦୁର୍ଲଭ। ହଁ ଟିକେ ବସ ବସନ୍ତୁ ସାର୍। ଧନ ଥିଲେ ନିଜ ପାଇଁ ମାଗିବାକୁ କଷ୍ଟ ଲାଗିବ, ଯଦି ଆପଣଙ୍କର କିଛି ଧନ ଅଛି ଆପଣ ନିଜ ପାଇଁ ମାଗିପାରିବେନି, କିନ୍ତୁ ଧନ ଥାଇକି ଭଗବାନ ପାଇଁ ମାଗିବା ଲୋକ ତାର ଅଭିମାନ ନଥିଲେ ସେ ଭଗବାନ ପାଇଁ ମାଗିପାରିବେ। ତାର ଧନ ଅଛି ପୁଣି ମାଗିବା ପାଇଁ ଯାଉଛି, ତାର ଜାଣିବେ ତାର ଅଭିମାନ ନାହିଁ, ସେ ଆଜି ଭଗବାନ ପାଇଁ ସମସ୍ତଙ୍କ ଆଗରେ ଯାଇ ମାଗିପାରୁଛି ଆଜ୍ଞା ଆମେ ଭଗବତ କାର୍ଯ୍ୟକ୍ରମ ଦିଅ। ଅଭିମାନ ଥିବା ଲୋକ ମାଗିପାରିବେନି ସମସ୍ତେ, କିନ୍ତୁ ଭଗବାନ ଆଜି ମାଗିଛନ୍ତି। କିନ୍ତୁ ପରୀକ୍ଷିତଙ୍କର ସନ୍ଦେହ ଜାଞ୍ଚେ ସ୍ୱରସ୍ୟ ପୂର୍ଣ୍ଣସ୍ୟ, ମାଗିବା ଲୋକର କିଛି ଅଭାବ ଥାଏ, କିନ୍ତୁ ପୂର୍ଣ୍ଣ ହେଇକି ତାଙ୍କର କେମିତି ଅଭାବ ରହିଲା, କ'ଣ ଅଭାବଟା କ'ଣ ଆମେ ପଢ଼ୁଛେ ନା, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ଅବଶିଷ୍ୟତେ ଓମ୍ ପୂର୍ଣ୍ଣ ଅଧ, ସିଏ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ଇଦମ୍ ପୂର୍ଣ୍ଣ ଯାହା ସୃଷ୍ଟି କରି ଛାଡ଼ିଛନ୍ତି ସେ ହେଉଛନ୍ତି ପୂର୍ଣ୍ଣ। ପୂର୍ଣ୍ଣ ଦେଖୁନାହାନ୍ତି ଆପଣ ଜଳ, ଅନାଦି କାଳରୁ କେତେ ଲୋକ ଜଳକୁ ଖର୍ଚ୍ଚ କରୁଛନ୍ତି, ଅନାଦି କାଳରୁ ନଦୀ ବହୁଛି, ନଦୀରେ ପାଣି ଶୁଖିଯାଉଛି, ପାଣି ନା ଆଜ୍ଞା ଆଗରୁ ବେଶୀ ପାଣି ଆସୁଥିଲା ଏବେ କମ୍ ପାଣି ଆସୁଛି, ମଣିଷ ଡ୍ୟାମ୍ କରିକି ତାକୁ ସବୁ ଦୁନିଆ କାର୍ଯ୍ୟ କରିକି ବର୍ତ୍ତମାନ ଏହା କରିଛି। ଭଗବାନ ଯାହା ସୃଷ୍ଟି କରିଛନ୍ତି ପୂର୍ଣ୍ଣ, ଚନ୍ଦ୍ର ସୂର୍ଯ୍ୟ ସୃଷ୍ଟି କରିଦେଇଛନ୍ତି, ଅନାଦି କାଳରୁ ଲାଇଟ୍ ଚାଲିଛି, କି ଗ୍ୟାସ୍ ଭରି କରୁଛି ନା କରେଣ୍ଟ ଜମ୍ପର ପକାଉଛି କହିଲେ, ନା ସୂର୍ଯ୍ୟଙ୍କର ହିଟ୍ କମିଗଲା କେହି ନେଇକି ଜାଣିଛି ଗ୍ୟାସ୍ ଫ୍ୟାସ୍ କିଛି ନା, ପୂର୍ଣ୍ଣ ସବୁ ଆପଣ ଯାହା ବସି ବସି ଦେଖିବେ ପ୍ରଭୁଙ୍କର ସୃଷ୍ଟି ପୂର୍ଣ୍ଣ, ସବୁ ପୂର୍ଣ୍ଣ ପୂର୍ଣ୍ଣସ୍ୟ। ଏତେ ସ୍ୱର୍ଣ୍ଣ ଏତେ ରୌପ୍ୟ ଏତେ ଦ୍ରବ୍ୟ ଖଣିଜ ଦ୍ରବ୍ୟ ପ୍ରଭୁ ରଖିଛନ୍ତି, ଲୋକ ଖୋଳି ଖୋଳିକି ଖାଇଲେ ବି ସରିବେ, ଭଗବାନ ସବୁବେଳେ ସମ୍ମାନ ଦେଖାଉନାହାନ୍ତି, ଅଛନ୍ତି ବହୁତ ଜାଗାରେ ଅଛନ୍ତି, ଦେଖେଇବେନି, ସରିଗଲା ପୁଣି ଖୋଳି ଖାଇବା ନେଇ ଚାହୁଁଛି ମୋ ଧନୁ, ପୁଣି ଗୋଟେ ଜାଗା ଦେଖେଇ। ପୂର୍ଣ୍ଣ ସଦସ୍ୟ ଯେ ପୂର୍ଣ୍ଣ, ପୁଣି କହିଲେ ପୂର୍ଣ୍ଣ ଅଧଃ ପୂର୍ଣ୍ଣ ମିଦମ ପୂର୍ଣ୍ଣା ପୂର୍ଣ୍ଣ ମଧ୍ୟ, ପୂର୍ଣ୍ଣରୁ ଯଦି ପୂର୍ଣ୍ଣ କାଢି ନେବେ, ସେ ପୂର୍ଣ୍ଣ ଯାହା ସୃଷ୍ଟି କରିବ ହେଉଛି ଉଦଚ୍ଛେଦ, ପୂର୍ଣ୍ଣ ସିଏ ପୂର୍ଣ୍ଣ ଯାହା ସୃଷ୍ଟି କରିବେ ସିଏ ପୂର୍ଣ୍ଣ। ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଆଦାୟ ମାଦାୟ, ପୂର୍ଣ୍ଣରୁ ପୂର୍ଣ୍ଣ କାଢି ନେଇଯିବେ। ଆମର ଏଠି ୱାନ୍ ପ୍ଲସ୍ ୱାନ୍ ଟୁ, ୱାନ୍ ମାଇନସ୍ ୱାନ୍ ଜିରୋ, ୱାନ୍ରୁ ୱାନ୍ ପଳେଇଗଲେ ଜିରୋ, ଏ ନିୟମ ଭଗବାନ ପାଖରେ ନାହିଁ। ସେଠି ୱାନ୍ ପ୍ଲସ୍ ୱାନ୍ ୱାନ୍, ୱାନ୍ ମାଇନସ୍ ୱାନ୍ ୱାନ୍, ପୂର୍ଣ୍ଣରୁ ପୂର୍ଣ୍ଣ ପଳେଇଗଲା ପରେ ବି ପୂର୍ଣ୍ଣ କେ ପ୍ରମାଣ। ଅନାଦି କାଳରୁ ଭଗବାନ କେତେ ଅବତାର ହେଉଛନ୍ତି, ମତ୍ସ୍ୟ କୃମ ବରାହ, ଭଗବାନଙ୍କ ଶକ୍ତି କମିଗଲାଣି, ପୂର୍ଣ୍ଣ। ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମ ଏବ ଅବଶିଷ୍ୟତେ, ପୂର୍ଣ୍ଣ ବସ୍ତୁ ପୂର୍ଣ୍ଣ ଦେଇଦେଲେ ବି ଭକ୍ତକୁ ପୂର୍ଣ୍ଣ ଭାବରେ ସମର୍ପଣ ହେଇଗଲେ ସେ ବି ପୂର୍ଣ୍ଣ, ସବୁ ଅବସ୍ଥାରେ ଭଗବାନ ପୂର୍ଣ୍ଣ। ତେଣୁ ପରୀକ୍ଷିତଙ୍କର ପ୍ରଶ୍ନ ହେଲା, ଜାଞ୍ଚେ ସରସ୍ୟ ପୂର୍ଣ୍ଣ, ସେ ପୂର୍ଣ୍ଣ ହେଇ କାହିଁକି ମାଗିଲେ, ପ୍ରଶ୍ନ କେତେ ସୁନ୍ଦର ପ୍ରଶ୍ନ, କିଭଳି ପରୀକ୍ଷିତ ଶୁଣୁଥିଲେ, ଭଗବାନ ମାଗିଲେ ମାଗନ୍ତି ଅଭାବୀ ଲୋକ, ଯିଏ ସମସ୍ତଙ୍କର କାମନା ପୂର୍ଣ୍ଣ କରନ୍ତି ସେଇ ଈଶ୍ୱର ସେଇ ହରି, ଯେ ହାତ ପତିକି ବଳି ମହାରାଜଙ୍କୁ ମାଗିଲେ, ପୁଣି ଯଦି ମାଗିଲେ ତିନିପାଦ ମାଗିଲେ, ପୁଣି ତିନିପାଦ ମାଗିବା ଲୋକ ପୁଣି ବନ୍ଦନ କଲେ, ଏଠି କହୁଛନ୍ତି ବନ୍ଦଚ ବନ୍ଦନଚ ଅପି ଅନାଗସ, ହଉ ମାଗିବା ଲୋକ କେତେ କେତେବେଳେ ବାନ୍ଧନ୍ତି, ବାନ୍ଧନ୍ତିନି, ଭିକାରୀ ବେଶରେ ଆସିକି ଲୋକ ବି ଆରେଷ୍ଟ କରନ୍ତି କେତେବେଳେ, ଯାହାର ସିବିଆଇ କେସ୍ ପେସ୍ ଅଛି ତାକୁ ପୋଲିସ ଧରିପାରୁନି, ସିବିଆଇ ଆସିବ, ସିବିଆଇ ଅଲଗା ଡ୍ରେସ୍ରେ ଆସିକି ଭିକ ମାଗିବ, ମା ମୋତେ ଗୋଟେ ଖାଇବାକୁ ଦେଲ, ସେ ପିଣ୍ଡାରେ ବସିବ, ଖାଇବ, ଘର କଥା ଶୁଣିବ, ତାପରେ କହିବ ମୁଁ ଆରେଷ୍ଟ କଲି ତୁମକୁ, ୟୁଆର୍ ନଟ୍ ଅଣ୍ଡର ମାଇ ଆରେଷ୍ଟ, ୟୁଆର୍ ଅଣ୍ଡର ଆରେଷ୍ଟ, କହିକି ଦେଖିବ କାର୍ଡ, ବର୍ତ୍ତମାନ ମୁଁ ସିବିଆଇ ଲୋକ, ବର୍ତ୍ତମାନ ତୁମେ ଆରେଷ୍ଟ ହେଲ। ମାଗିବା ଲୋକ ବି ବେଳେ ବେଳେ ଆରେଷ୍ଟ କରେ କାହାକୁ, ଦୋଷୀକୁ। କିନ୍ତୁ ପରୀକ୍ଷିତଙ୍କର ପ୍ରଶ୍ନ, ଜାଞ୍ଚେ ସରସ୍ୟ ପୂର୍ଣ୍ଣ, ପୂର୍ଣ୍ଣ ହେଇକି ମାଗିଲେ ବବନ୍ଧ ବି ଅନାଗସ, ଯାହାଙ୍କର ଦୋଷ ନାହିଁ ଅନାଗସ, ଦେହାଦି ସମର୍ପଣ ସବୁ କରିଦେଇଛନ୍ତି, ଯାହାଙ୍କର ଦୋଷ ଟିକିଏ ନାହିଁ, ବଳି ମହାରାଜଙ୍କର ଗୋଟିଏ ଦୋଷ ବି ନାହିଁ। ପରୀକ୍ଷିତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି, ନିର୍ଦ୍ଦୋଷକୁ ପ୍ରଭୁ ଏମିତି ବାନ୍ଧିଲେ, ଅନାଗସ ଯିଏ ପାପମୁକ୍ତ, ଯିଏ ଦେହାଦି ସମର୍ପଣ କରିଛନ୍ତି, ଯାହାଙ୍କର ଅଭିମାନ ବି ଗୋଟିଏ ବସ୍ତୁ ନାହିଁ। ଆମର ନୀତିଶ ଶ୍ଳୋକରେ କହୁନାହାନ୍ତି କି, ଅତି ଦାନେ ବଳିବଦ୍ଧ ଅତି ସର୍ବତ୍ର ଗହିତ, କିଏ କହିଲା ଆଜ୍ଞା ବଳିବଦ୍ଧ ହେଇଛନ୍ତି ଭଗବାନ ପୂର୍ଣ୍ଣ ଲୋ ପୂର୍ଣ୍ଣ ଯେ ପ୍ରଭୁ ସେ ଯାଇକି ମାଗିଲେ ବଦ୍ଧ ହେଇନାହାନ୍ତି, ବଦ୍ଧ ଭଗବାନ ହେଲେ, ବନ୍ଧା ପଡ଼ିଗଲେ, ସେଠି ବଦ୍ଧ ଶବ୍ଦ ଅର୍ଥ ବନ୍ଧା ବୋଲି ଧରିବେ, ଭଗବାନ ବନ୍ଧା ହେଇକି ପଡ଼ିଲେ ବୋଲି ମହାରାଜ ଏଠି ସେ କଥା କହୁଛନ୍ତି। ବବନ୍ଧ ଅପି ଅନାଗସ, ନିରପରାଧକୁ ଭଗବାନ କାହିଁକି ବାନ୍ଧିଲେ କୁହନ୍ତୁ, ମୋର ଏଇଟା ବଡ଼ ପ୍ରଶ୍ନ। ଶ୍ରୀ ଶୁକ ଉଚ ପରାଜିତ ଶ୍ରୀ ଅସୁଭିଚ ହାପିତୋ ଶକ୍ରେ ଇନ୍ଦ୍ରେଣ ରାଜନ୍ ଭୃଗୁଭିଷ ଜୀବିତା ସର୍ବାତ୍ମନାତା ନଭଜତ୍ ଭୃଗୁନ୍ ବଲି ଶିଷ୍ୟେ ମହାତ୍ମା ଅର୍ଥ ନିବେଦନେନ। ଆପଣ ଯେତେବେଳେ ବଳି ମହାରାଜଙ୍କ ପ୍ରସଙ୍ଗ ଆସିବେ ଦେଖିବେ, ସୁଖଦେବ ବଳି ମହାରାଜଙ୍କୁ କେତେ ବଡ଼ ସ୍ଥାନ ଦେଇଛନ୍ତି, ପ୍ରତି ଶବ୍ଦରେ ତାଙ୍କୁ ମହାତ୍ମା ମହାନୁଭବ ସବୁବେଳେ ଶବ୍ଦ ଲଗେଇଛନ୍ତି, ସର୍ବସ୍ୱ ସମର୍ପଣ କରିଦେବେ ନା, ଆମେ ସ୍ୱାର୍ଥ ପାଇବା ଲୋକ ନିକଟରେ ବି ସର୍ବସ୍ୱ ସମର୍ପଣ କରିପାରୁନି, କରିପାରୁଛେ, ସ୍ତ୍ରୀ ସ୍ୱାମୀ ନିକଟରୁ ସ୍ୱାର୍ଥ ପାଉଛି ପାଉନି, ନିଜ ଘର ଛାଡ଼ିକି ଆସିଲା, ସ୍ୱାମୀ ତାକୁ ପୋଷଣ କରୁଛି, ଭରଣ କରୁଛି, ତାର ଆବଶ୍ୟକତା ଦେଉଛି, ତାର ସୁଖ ଦୁଃଖ ବୁଝୁଛି, ପୁଣି ବି ସ୍ତ୍ରୀ କ'ଣ ସର୍ବସ୍ୱ ସମର୍ପଣ ହେଇଯାଉଛି ସ୍ୱାମୀ ପାଖରେ, ପାଇବା ଲୋ ସମର୍ପଣ ହେଇପାରୁନି। କିନ୍ତୁ ବଳି ମହାରାଜ କିଛି ଭଗବାନଙ୍କ ଠାରୁ ପାଇବାର ନାହିଁ, ସେ ଜାଣନ୍ତି ଇଏ ମୋର ପ୍ରଭୁ ବୋଲି, ମୋର କିନ୍ତୁ କିଛି ଦରକାର ନା, ମୋର ଭକ୍ତିଟି ଦରକାର, ସୌମାଗିନୀ ମୋ ଶରୀରକୁ ନେଇ ଯାଆନ୍ତି। ଲାଷ୍ଟରେ ଭଗବାନଙ୍କୁ ବାନ୍ଧି ପକେଇକି ବଳିଙ୍କୁ ଅପମାନ କରିବେ। ବଳି, କୁଆଡ଼େ ଗଲା ତୁମର ଅଭିମାନ? ବଳି ମାନେ କହିବେ, ଆପଣ ମୋତେ ଭୟ ଦେଖିପାରିବେ ନା ପ୍ରଭୁ? ମୁଁ ଜଗତରେ ସବୁଠୁ ବଡ଼ ଭୟ କରେ ବ୍ରାହ୍ମଣମାନଙ୍କୁ ବା କାହାକୁ ପ୍ରତିଶ୍ରୁତି ଦେଇକି ମୁଁ ଦାନ କରିପାରେ, ମୁଁ ଦାନ ଦେବି, ମୋ ପାଖରେ ବହୁତ ବଡ଼ ସମ୍ପତ୍ତି ଅଛି। ଭଗବାନ ଆଶ୍ଚର୍ଯ୍ୟ ହେଇଯିବେ, ମୁନିଋଷିମାନେ ଆଶ୍ଚର୍ଯ୍ୟ ହେଇଯିବେ, ଯଜ୍ଞ କରୁଥିବା ସମସ୍ତ ବ୍ରାହ୍ମଣମାନେ ଆଶ୍ଚର୍ଯ୍ୟ ହେଇକି ଠିଆ ହେଇକି ରହିଯିବେ, ଆରେ ବଳି ପାଖରେ ଆଉ କ'ଣ ସମ୍ପତ୍ତି ଅଛି? ଯିଏ ରାଜ୍ୟ ଦେଇଦେଲେ, ସର୍ବସ୍ୱ ଦେଇଦେଲେ, ତିନି ପାଦରେ ଭଗବାନ ସବୁକିଛି ନେଇଗଲେ, ଆଉ ତାଙ୍କ ପାଖରେ କ'ଣ ଅଛି? କହିଲେ ପ୍ରଭୁ ସବୁ ଦେଇଦେଲା ପରେ ମୋ ପାଖରେ ବଡ଼ ସମ୍ପତ୍ତି ଅଛି ନା କ'ଣ? ରାଜ୍ୟ ବଡ଼ ନା ରାଜା ବଡ଼? ସେ ରାଜ୍ୟ ଦେଇଦେଇଛି, ରାଜାକୁ ନେଇ ତ ରାଜ୍ୟ, କିନ୍ତୁ ମୁଁ ଅଛି ପ୍ରଭୁ। ଆପଣଙ୍କୁ ରାଜ୍ୟ ନେଇଛନ୍ତି, ରାଜ୍ୟଠାରୁ ରାଜା ବଡ଼, ମୋତେ ନିଅ ମସ୍ତକ ଦେଖି। ସମସ୍ତେ ଶୁକ୍ରାଚାର୍ଯ୍ୟ ଯିଏ ଅଭିଶାପ ଦେଇଥିଲେ ବଳି ମହାରାଜଙ୍କୁ, ତାଙ୍କର ଗୁରୁ, ସେ ଦେଖୁଛନ୍ତି, ବାହ, ସେ ଭାବୁଥିଲେ ବଳି ମହାରାଜ କିଛି ବୁଦ୍ଧି ପାଇବେ ନା, କ'ଣ ଦେବେ? ଆଉ ସେ କହିଥିଲେ ତୁ ଦେଇପାରିବୁନୁ, ସେଆଡ଼େ ଛଳ ରୂପରେ ଆସିଛନ୍ତି। କହିଲେ ଆରେ ମୋର ବଡ଼ ଭାଗ୍ୟ, ବଳି ମହାରାଜ କହିଲେ, ସଂସାରର ମୋତେ ସମସ୍ତେ ମୋ ପାଖରୁ ମାଗିକି ନେଇଛନ୍ତି, ମୋ ପାଖରେ ହାତ ପତେଇଛନ୍ତି, ଆଜି ହରି ଆସିକି ମୋ ପାଖରେ ହାତ ପତେଇବି, ଯିଏ ସମସ୍ତଙ୍କୁ ଦିଅନ୍ତି। ଏଭଳି ଭାଗ୍ୟ ଜୀବନରେ କାହାର ହବ? ଭଗବାନଙ୍କୁ ଦବା ଦବା ଲୋକ ମାଗୁଛି ତାକୁ ମୁଁ ଦେବି, ଏ ଭାଗ୍ୟ କାହାର ହବ? ଗୁରୁଦେବ ଆପଣ ମୋତେ ଅଭିଶାପ ଦିଅନ୍ତୁ, ମୁଁ ଅଭିଶାପକୁ ସ୍ୱୀକାର କରିଦେଲି। ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଉଛନ୍ତି, ବଳି ମହାରାଜ ପ୍ରଣାମ କରିକି ଅଭିଶାପକୁ ସ୍ୱୀକାର କରିନେଲେ। ମୋର ଭଗବାନଙ୍କୁ ସନ୍ତୁଷ୍ଟ କରିବା ଦରକାର, ସମସ୍ତ ଜଗତରେ ମୋର ଦୂରେଇ ହେଇଯାନ୍ତୁ, ଏଇ ହେଉଛନ୍ତି ବଳି। ବଳି ମହାରାଜ କ'ଣ କରୁଛନ୍ତି? ସୁଖଦେବ କହିଲେ, ତୁମେ ଯେଉଁ ପ୍ରଶ୍ନ କଲ, ଜାଞ୍ଚେଶ୍ୱରସ୍ୟ ପୂର୍ଣ୍ଣସ୍ୟ ଭବନ୍ଧ ଅପି ନିରାଗସ ଅନାଗସ, ଗୋଟେ ନିରପରାଧ ବ୍ୟକ୍ତିକୁ ଦେହାଦି ସମର୍ପଣକାରୀକୁ ବାନ୍ଧିଲେ ପ୍ରଭୁ, ଆଉ ପୂର୍ଣ୍ଣେଶ୍ୱର ହେଇକି ମାଗିଲେ ତାର ଉତ୍ତର ଦେଉଛନ୍ତି। ବଳି ମହାରାଜ ଚରିତ ଆରମ୍ଭ ହେଲେ। ବଳି ମହାରାଜ କିଭଳି ସ୍ୱର୍ଗରେ ଇନ୍ଦ୍ର ହେବେ ବର୍ତ୍ତମାନ ଶୁଣିବା। ସ୍ୱର୍ଗରେ ଇନ୍ଦ୍ର ହେଲା ପରେ ପୁଣି ସ୍ୱର୍ଗରେ ଇନ୍ଦ୍ର ପୋଷ୍ଟକୁ ମାଗିବା ପାଇଁ ଭଗବାନ କେମିତି ଯିବେ, ଆମର ଅବତାର ହେବେ, ତାପରେ ଭଗବାନ ବାମନଦେବ ଯିବେ, ଆବିର୍ଭାବ ହେବେ, ଯିବେ ଯଜ୍ଞଶାଳା। ସେ ବହୁତ ସୁନ୍ଦର ଦୃଶ୍ୟ, ଭଗବାନ ବାମନଦେବ କେମିତି ଯାଉଛନ୍ତି, କେମିତି ବଳି ମହାରାଜଙ୍କୁ ମାଗୁଛନ୍ତି, ଆଉ ବଳି ମହାରାଜ କ'ଣ କ'ଣ ଭଗବାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି। ଶ୍ରୀଶୁକ ଉଚ ପରାଜିତ ଶ୍ରୀ ଅଶୁଭିଚ ହ୍ୟାପିତ ଇନ୍ଦ୍ରେଣ ରାଜନ ଭୃଗବୀ ସଜୀବିତ। ଉପକାର ଜଗତରେ ସମସ୍ତେ କରନ୍ତି ଆଜ୍ଞା, କିନ୍ତୁ ସାଧୁଗୁରୁମାନେ ସଂସାରରେ ଆମକୁ ଯାହା ଉପକାର କରିଛନ୍ତି, କେତେ ଜନ୍ମରେ ଆମେ ତାଙ୍କ ଋଣକୁ ଶୁଝିବାକୁ ପ୍ରାଣ ଦେଇଛନ୍ତି, ଜଗତରେ ପ୍ରାଣ ସମସ୍ତେ ନେଉଛନ୍ତି ଆମର, ବିଚାର କରନ୍ତୁ, ଆମକୁ ଜଞ୍ଜାଳ ଭିତରେ ସେମାନେ ଟଣାଟଣି କରୁଛନ୍ତି ନା, ସ୍ତ୍ରୀ ଗୋଟେ ଟାଣିଲାଣି, ପ୍ରହ୍ଲାଦ ମହାରାଜ କହୁନାହାନ୍ତି ପ୍ରଭୁ ମୋର ଅବସ୍ଥା କିଭଳି? ବହୁ ପତ୍ନୀ ବ ଗୃହସ୍ଥ ଜଣେ, ତାର ପାଞ୍ଚ ସାତଟା ସ୍ତ୍ରୀ ଅଛନ୍ତି, ଯେମିତି ସମସ୍ତେ ତାକୁ ଟାଣୁଥିବେ, ସେ କହିବେ ମୋର ଏଇଟା ଦରକାର, ମୋର ଏଇଟା ଦରକାର, ମୋର ଏଇଟା ଦରକାର, ପ୍ରଭୁ ମୋର ଇନ୍ଦ୍ରିୟମାନେ ମୋତେ ସେଭଳି କରୁଛନ୍ତି। ପ୍ରହ୍ଲାଦଙ୍କର ସ୍ଥିତି ତାହା ନୁହେଁ, ଆମମାନଙ୍କ ପାଇଁ ସେଟା ସେ ସ୍ତୁତି କରିଛନ୍ତି। ପ୍ରଭୁ ମୋ ଚକ୍ଷୁ ରୂପ ଦେଖିବା ପାଇଁ ଧାଉଁଛି, ମୋ କର୍ଣ୍ଣ ବିଷୟ କଥା ଶୁଣିବା ପାଇଁ ଧାଉଁଛି, ସବୁ ଇନ୍ଦ୍ରିୟମାନେ ମୋତେ ଟାଣୁଛନ୍ତି, ମୁଁ କିଭଳି? ନା ଗୃହସ୍ୱାମୀ ଜଣେ ବହୁ ସ୍ତ୍ରୀ, ଯେମିତି ତାର ଅବସ୍ଥା ମୋର ଅବସ୍ଥା ସେଭଳି, ହେ ନୃସିଂହଦେବ ଆପଣ ମୋତେ ରକ୍ଷା ନ କଲେ ମୁଁ କେମିତି ବଞ୍ଚିବି? ଭଗବାନ ପ୍ରହ୍ଲାଦ ଏଇଭଳି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ବହୁତ ଖୁସି ହେଇଛନ୍ତି ସ୍ଥିତି ଶୁଣି। ପ୍ରାଣ ସଂସାରରେ ପ୍ରାଣ ନେଉଛନ୍ତି, ପ୍ରାଣ ଦବା ଲୋକ କିଏ? ପ୍ରାଣ ଦବା ଲୋକ ପ୍ରଭୁ, ଭଗବାନ ଆମକୁ ପ୍ରାଣ ଦେଇଛନ୍ତି, ଆଜି ବଞ୍ଚି ରହିଛେ ପ୍ରଭୁଙ୍କ କୃପାରୁ, କିନ୍ତୁ ଏଇ ପ୍ରଭୁଙ୍କ କୃପା ଆମ ଉପରେ ଅଛି, ଏଇ ଜ୍ଞାନଟା କିଏ ଆସିବ, କିଏ ଦେବେ? ସାଧୁ ଗୁରୁମାନେ ଦେବେ। ପ୍ରଭୁପାଦ ଯେତେବେଳେ ବିଦେଶକୁ ଗଲେ, ସେ କୁହନ୍ତି ଯେ ପ୍ରଭୁପାଦ ଆପଣ ଆସିବା ପୂର୍ବରୁ ଆମେ ମରୁଥିଲୁ, ୱି ଆର୍ ଡାଇଂ ଆଟ୍ ଏଭ୍ରି ମୋମେଣ୍ଟ, ପ୍ରତି ମୁହୂର୍ତ୍ତରେ ଆମେ ମରୁଥିଲୁ, କାହିଁକି ଭୌତିକ ଜୀବନ ମାନେ କ'ଣ ଗୋଟେ ମୃତ୍ୟୁ ଜୀବନ, ଛଟପଟ ଲାଇଫ ଜୀବନ, ସବୁବେଳେ ତେଲ କଢ଼ାରେ ଯାହା କୁହନ୍ତି ମାଛ ପଡ଼ିଲେ ଯେମିତି ଛଟପଟ ଦେଖିଛନ୍ତି ନା କେବେ, ସେ ଡିଏ ବଞ୍ଚିବା ମାଛକୁ ବେଳେବେଳେ ଲୋକମାନେ ସବୁ ତା ଗାଲି କାଟିକି ପକେଇ ଦିଅନ୍ତି ତେଲ କଢ଼ାରେ, ସେ ଯେମିତି ଅବସ୍ଥା ସଂସାରରେ ହରିଭକ୍ତି ବିହୀନ ଅବସ୍ଥା, ସେୟା ଖାଲି ଛଟପଟ ହେବା କଥା, ସବୁବେଳେ ଜଞ୍ଜାଳ, ସକାଳୁ ଉଠିଲେ ଏଇଟା ଆସୁନା ସେଇଟା ଆସୁନା, ପ୍ରାଣ ଯାଉଛି, ପ୍ରାଣ ଯାଏ ସଂସାର କାନ୍ତାରେ, ପ୍ରଭୁ ମୋ ପ୍ରାଣ ଚାଲିଲେ ଯେ ଭକ୍ତିମାନେ ଠାକୁର କହୁଛନ୍ତି, ମୁଁ କାକୁତି କରି ଆପଣ ଡାକୁଛି ମୋତେ ଟିକେ ଉଦ୍ଧାର କରନ୍ତୁ। ପ୍ରାଣ ଦେବେ କିଏ? ଯାହାର ପ୍ରାଣ ଅଛି, ଯେ ଭଗବାନଙ୍କୁ ପାଇଛି ସେ ବଞ୍ଚିଛି, ତାର ପ୍ରାଣ ଅଛି ବୋଲି ଜାଣିବ। ବଳି ମହାରାଜ, ଏ ଘଟଣା, ବଳି ମହାରାଜ କିଭଳି ଇନ୍ଦ୍ର ହେଲେ, ସମୁଦ୍ର ମନ୍ଥନ ସରିଗଲେ, ସମୁଦ୍ର ମନ୍ଥନ ସରିଗଲା ବେଳେ ଅମୃତ କିଏ ପାନ କଲେ? ସମୁଦ୍ର ମନ୍ଥନ ବେଳେ ବଳି ମହାରାଜ ବି ଥିଲେ, ବଳି ମହାରାଜ ଗୋଟେ ପକ୍ଷରେ, ଇନ୍ଦ୍ର ଗୋଟେ ପକ୍ଷରେ, କିନ୍ତୁ ଗୋଟିଏ ଠୋପା ବି ମିଳିଲାନି ଅମୃତ କାହାକୁ? ଅସୁରମାନ ଗୋଟିଏ ଠୋପା ବି ମିଳିଲା, କର୍ମ କରୁଥିଲେ। ସେ ଶ୍ଳୋକରେ ସମୁଦ୍ର ମନ୍ଥନ ଚରିତ୍ର ସାର କ'ଣ କି, କର୍ମ କଲେ ଯେ ବ୍ୟକ୍ତି ଭଗବାନଙ୍କ ନିକଟରୁ ସୁଖର ଅଧିକାର ପାଇବ ତା ନୁହେଁ, ଭଗବାନ ଜାଣନ୍ତି ମୁଁ କାହାକୁ କର୍ମ ଫଳ ଦେଲେ ସେ ଜୀବ ସୁଖ ଭୋଗ କରିପାରିବ, ଭଗବାନ ସ୍ୱତନ୍ତ୍ର। କର୍ମ ଅସୁରମାନେ କରିନଥିଲେ? ଅସୁରମାନେ ଟାଣିନଥିଲେ କି? ବସୁକୁ ସେ ବି ଟାଣିଥିଲେ, ମନ୍ଦର ପର୍ବତ ଉଠେଇଲା ବେଳେ ସେ ବି ସାହାଯ୍ୟ କରିଥିଲେ, ଫଳ କାହିଁ ପାଇଲେ? ଫଳଟା ଭଗବାନଙ୍କ ହାତରେ ଅଛି, ଗୋଟିଏ ଠୋପା ବି ଦେଲେ ତାର କ୍ରୋଧାନ୍ୱିତ ହେଇଗଲେ ମାନେ। ଏବଂ ସବୁଠୁ ବଡ଼ ଯୁଦ୍ଧ ହେଲା ଦୈବାସୁର ସଂଗ୍ରାମ, କ୍ଷୀରସାଗର ତଟରେ ଯେଉଁଠି ସମୁଦ୍ର ମନ୍ଥନ ହେଉଥିଲେ, ଯେଉଁଠି ଅମୃତ ବାହାରିଲେ, ଆରମ୍ଭ ହେଇଗଲା ଦୈବାସୁର ସଂଗ୍ରାମ ଦେବତାମାନଙ୍କର। ଏଣେ ବରୁଣ, ଅଗ୍ନି, ଇନ୍ଦ୍ର, ମରୁତ ଏସବୁ ଦେବତାମାନେ ଏମାନେ ଗୋଟେ ପକ୍ଷରେ, ଆର ପକ୍ଷରେ ଇନ୍ଦ୍ର ନମୁଚି, ବଳି ମହାରାଜ ନମୁଚି, ସମ୍ବର, ଏମାନେ ସବୁ ବିଶାଳ ବିଶାଳ ଯୋଦ୍ଧା ଅସୁରମାନେ ଗୋଟେ ପକ୍ଷରେ। ଅସୁରମାନେ ଆଉ ଦେବତାମାନଙ୍କ ଭିତରେ ଦୈବ ଅସୁର ସଂଗ୍ରାମ, କିନ୍ତୁ ଏଇ ଦୈବାସୁର ସଂଗ୍ରାମରେ ବଳି ମହାରାଜ ଗୋଟେ ବହୁତ ଇନ୍ଦ୍ର ଗୋଟେ ବହୁତ ବଡ଼ ଭୁଲ କରିଦେଲେ। ସେ ବଳିଙ୍କର ବୈଷ୍ଣବତାକୁ ଜାଣନ୍ତି ନା, ବଳି ମହାରାଜ କେତେ ବଡ଼ ସମର୍ପିତ ଆତ୍ମା, ବାଣ ମାରି ଅସ୍ତ୍ର ପ୍ରୟୋଗ କରି, ତାଙ୍କର ଯୋଉ ବଜ୍ର ପ୍ରୟୋଗ କରି ବଳି ମହାରାଜଙ୍କୁ ହ୍ୟାପିତ ଇନ୍ଦ୍ର ସମ୍ପୂର୍ଣ୍ଣ ଜୟ କରିନେଲେ ଅସୁରମାନଙ୍କୁ। ଇନ୍ଦ୍ର ତୁମେ ତ ଜୟ କରିନେଲ ଅସୁରମାନଙ୍କୁ, ତୁମେ ତ ଇନ୍ଦ୍ର ହେଇକି ରହିବ, କିନ୍ତୁ ବଳି ମହାରାଜଙ୍କୁ ବଜ୍ର ଦ୍ୱାରା ମାରିଦେଲ, କେତେ ବଡ଼ ଭୁଲ କରିଦେଲେ। ତେଣୁ ବଳି ମହାରାଜଙ୍କୁ ମାରିଦେଇଛନ୍ତି, ବଳି ମହାରାଜ ପଡ଼ିଛନ୍ତି, ତେଣୁ ଇନ୍ଦ୍ର ବହୁତ ଆନନ୍ଦରେ ଅଛନ୍ତି, ଅସୁରମାନେ ଦେବତାମାନେ ଆନନ୍ଦରେ ଅଛନ୍ତି। ସେ ସମୟରେ ବ୍ରହ୍ମାଜୀ ପଠାଉଛନ୍ତି ନାରଦ ଋଷିଙ୍କୁ, ତୁମେ ଯାଅ, ବର୍ତ୍ତମାନ ଦୈବାସୁର ସଂଗ୍ରାମରେ ବଳି ମହାରାଜ ପଡ଼ିଛନ୍ତି, ତାଙ୍କୁ ନେଇଯିବ ଅସ୍ତଗିରି ପର୍ବତ ନିକଟକୁ। ଅସ୍ତଗିରି ପର୍ବତରେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଅଛନ୍ତି, ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ନେଇଯିବ। ଶୁକ୍ରାଚାର୍ଯ୍ୟ ଏକମାତ୍ର ସଞ୍ଜୀବନୀ ମନ୍ତ୍ର ଜାଣନ୍ତି, ସେ ପୁନଃଜୀବିତ କରିପାରିବେ। ସେ ମୋର ଏଭଳି ଭକ୍ତ, ଭଗବାନଙ୍କର ଆଦେଶ ପାଇକି ବ୍ରହ୍ମାଜୀ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ଏଭଳି ଭକ୍ତ, ଭଗବାନ ତ ଗୀତାରେ କହିଛନ୍ତି, ଗୀତାରେ ସେ ଶ୍ଳୋକ କହିଛନ୍ତି, ବୃଷ୍ଣିନାମ ବାସୁଦେବାସ୍ମି ପାଣ୍ଡବାନାମ ଧନଞ୍ଜୟ ମୁନିନାମ ଅପି ଅହଂ ବ୍ୟାସ କବିନାମ ଉସିନା କବି। କବି ଭିତରେ ମୁଁ ହେଉଛି ଉସିନା କବି, ଶୁକ୍ରାଚାର୍ଯ୍ୟ ଉସିନା, ବାସୁଦେବ ପାଣ୍ଡବମାନଙ୍କ ଭିତରେ ମୁଁ ହେଉଛି ଧନଞ୍ଜୟ, ମୁଁ ଅର୍ଜୁନ, ବୃଷ୍ଟିବଂଶ ଭିତରେ ମୁଁ ହେଉଛି ବାସୁଦେବ, ମୁନିନାମ ଅପି ଅହଂ ବ୍ୟାସ, ମୁନିମାନଙ୍କ ଭିତରେ ମୁଁ ହେଉଛି ବ୍ୟାସ, ମୁଁ ବ୍ୟାସ ରୂପରେ ରହିଛି। କବିନା ମୁସିନା କବି, ଭଗବାନ ନିଜେ ବ୍ୟାସ, ଭଗବାନ ନିଜେ ଅର୍ଜୁନ, ବିଭୂତି କହୁଛନ୍ତି ବା, ନିଜର ଅଂଶ ରହିଛନ୍ତି, ନିଜେ ତାଙ୍କ ଭିତରେ ରହିଛନ୍ତି, ଅଂଶ ରୂପରେ ଆତ୍ମା ରୂପରେ ରହିଛନ୍ତି, ଅଂଶ ରୂପରେ ସ୍ୱୟଂ ରହିଛନ୍ତି, ଶକ୍ତିଟା ଅଛି ସେଠି। ତେଣୁ ଅହଂ ବ୍ୟାସ ବୋଲି କେମିତି କହୁଛନ୍ତି, ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି, ମୁଁ ଦୈତ୍ୟ କୂଳରେ ପ୍ରହ୍ଲାଦ, ଭଗବାନ ନିଜେ ଆବିର୍ଭାବ ହେଇଛନ୍ତି ସ୍ମରଣର ଶିକ୍ଷା ଦେବା ପାଇଁ, ଭଗବାନ ସେଠି ଅଭିନୟ ଚାଲିଛି ପ୍ରହ୍ଲାଦ। ଶୁକ୍ରାଚାର୍ଯ୍ୟ ସଞ୍ଜୀବନୀ ମନ୍ତ୍ର ଏକମାତ୍ର ଜାଣନ୍ତି, ଭଗବାନ ବଞ୍ଚେଇ ପାରିବେ, ଭଗବାନଙ୍କର ଭକ୍ତ ବଞ୍ଚେଇ ପାରିବେ। ଅସ୍ତଗିରି ପର୍ବତରେ ନାରଦ କହିଲେ, ଇନ୍ଦ୍ର କେତେ ବଡ଼ ତୁମେ ଅପରାଧ କଲ ଜୀବନରେ, ତୁମେ ଏତେ ଲୋଲୁପ ହେଇଛ ଏ ବଳି ମହାରାଜଙ୍କୁ, ତୁମେ ପ୍ରାଣତ୍ୟାଗ କଲ, ପ୍ରାଣରେ ମାରିସାରିଲଣି, ଯୁଦ୍ଧ ବନ୍ଦ କର। নিরীহ সৈন্য মান মারুচ্ছেন বলি মহারাজকে মারি সারা পরে নারদ মুনি আসি যেত ইন্দ্রকে কইছেন ইন্দ্র মানিদেলে মহারাজ এভাবে সাধু তাঙ্কর কথা দেবতা মানে মানতে অসুর মানে মানেন সাধুত্ব তাঙ্কর এভাবে জীবনের কিছু কামনা নাই হরি গুণ ছড়া হরি কথা ছড়া সমস্ত তাঙ্কু আদর কর সাধুর শত্রু কে না কাহি শত্রু না কই আজ্ঞা জগতের সমস্ত ভগবান শত্রু অনেক শত্রু কমিটি না 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 অজাত শত্রব সন্তা সাধুই সাধু ভূষণ তিতিক্ষিব কারুণিক সুহৃদ সর্বদেয়ী না সাধুকে এই শত্রু রূপে দেখিলে বি আমি শত্রু কাহ বলে কুছে আমন যা শত্রু বলে ভাবুছে তাকে আমি শত্রু বলে কুছে না সত্যি মিছ কু শত্রু মিত্র মন তৈরি করেছে মু কোণ আসা পূর্ব এই জায়গা আপনার জাঁ বিনোদ প্রভু জাঁ গোপাল বাবু জাঁ না প্রভু জাঁ কাহ জাঁ এটি আসলা পরে মো মন তো ভাল পাইল ইয়ে মর বন্ধু মন তো সংসার সব কাম হচ্ছে পুঁ যেত কে অপমান করেদেলে হ্যাঁ ইয়ে লোক মর শত্রু তো এই ভাল নাই মন সব করছে কিন্তু সাধু মনর অন্ডর নাই শত্রু ভিতরে অন্ডর নাই সে উদ্ধার থাকে তাঁকু কে শত্রু বলে ভাবিলে সুদ্ধা সে তো কাম শত্রু বলে ভাবতে সে অজাত শত্রু সে কাহ শত্রু ভাব যদি কি তা শত্রুতা আচরণ করু তা ভিতরে মিত্র ভাব দেখ না কী ম্যাডাম আরে ভগবত ইচ্ছা নহলে কোণী জীব কাহ কিছু করে পার এতে প্রভুঙ্কর ইচ্ছা কিছু অছি ভাবনাটা বড় জিনিস না দ্রৌপদীঙ্কর পাঁচ পুত্রকে মারি দিয়া যাইছি পাঁচ পুত্রকে মারি থিবা অসুস্থমাকে বাঁধিকি অনা যাইছি অর্জুন বাঁধিকি আনিছন্তি কিন্তু দ্রৌপদী সেটি পুত্র হত্যাকারী বলে দেখুনাহান্তি আত্মা গুরুপুত্র রূপে দেখুছন্তি কাহাকু অসুস্থমা অসুস্থমা স্থিতিরে না এটি আততায়ী শোইথিবা অবস্থায় নিরপরাধ বাড়ক মানুষ মারিছন্তি বাড়ক মানে কোন দোষ করেছিলেন নিরপরাধ বাড়ক মানুষ মারিল সে আততায়ী কিন্তু আততায়ী নিকটরে কাহাকু দেখুছন্তি গুরুদেবকে দেখুছন্তি এ সাধুত্ব পাণ্ডব মানের সাধুত্ব পাণ্ডব পত্নী দ্রৌপদী ইতি তাঙ্কর ভক্তি ইতি তাঙ্কর ভগবত তল্লীন অবস্থায় সে রুহতি পশু ভাই বন্ধা হয়েছেন কুচদে মুচ্যতাম মুচ্যতাম এই সব ব্রাহ্মণ নিতনাম গুরু ব্রাহ্মণ নিতনাম গুরু ব্রাহ্মণ সব অবস্থায় গুরু আপনার কোণ করছেন যে দ্রোণাচার্য তুমি অস্ত্র বিদ্যা শিক্ষা দিয়েছেন যেপা তুমি ধনঞ্জয় তুমি আজ এই কাম করছ গুরুদেবঙ্কর পুত্রকে বাঁধিকি আনছ যুধিষ্ঠির বহুত খুশি হয়ে গেল বাহ আমি পাঁচ পতি আততায়ীর উপরে দেখুছ কিন্তু আমার পত্নী কেতে ধন্য দ্রৌপদী কেতে ধন্য যাজ্ঞসেনী কেতে ধন্য তা নিকটরে গুরুদেবঙ্কু দেখিলা তাহলে গুরুভক্তি আমার নয় আমার পেক্ষে দ্রৌপদীর গুরুভক্তি অতি এ সাধুত্ব শুক্রাচার্যঙ্কু সঞ্জীবনী মন্ত্র জনা নারদ মুনি এভাবে সাধুত্ব কেহি শত্রু উপরে দেখতে সে যেত কহিলে সাংঘ যুদ্ধ বন্ধ হয়ে গেল অসুর সৈন্য মান সহ বলি মহারাজ উঠেকি নিয়া হয়ে গেল অস্তগিরি পর্বত নিকটক শুক্রাচার্য কণ কলে সঞ্জীবনী মন্ত্র দ্বারা বলি মহারাজ জীবিত করেদেল মহাজন না জীবিত যদি প্রশ্ন করে ভগবান শুক্রাচার্য কেমনি জীবিত কলে আত্মাটা পড়ে যাইছে না আত্মা কার অংশ পরমাত্মার অংশ আত্মা গোটে স্বর ভিতর আসছে ভগবত ইচ্ছা আসছে তো তৃতীয় স্কন্দন মানে শুনে ভগবত ইচ্ছা কর্মণা দৈব নেত্র জন্তু দেহ উপপত্তি দৈব নেত্র রক্ষিছেন তো ভগবান তো খুশি হয়েছে পুরো সেই স্বর পুরো পাঠিয়ে যা মোর অংশ বা সে স্বর পোষ ইয়ে তো ভগবান ভক্ত কবি না মুসি না কবি ইয়ে এটি সেই কথা কুমি পরাজিত শ্রী অসুভীচ হাপিত ইন্দ্রেণ রাজন ভৃগুবী সজীবিত ইন্দ্রঙ্কু যে ইন্দ্র প্রাণঙ্কু জিতি যাইলে ধন ঐশ্বর্যকু জিতি যাইলে বলি মহারাজঙ্ কিন্তু ভৃগুবী সজীবিত ভৃগুবংশী শুক্রাচার্য বলি মহারাজ জীবিত করেদেলে আলি মহারাজ কণ কলে বলি মহারাজ প্রাণ দে আজ গুরুঙ্কর সেবা কলে এটি কুচেন সর্বাত্মনা তান অভজৎ মৃগুম বলি శిష్యే మహాత్మార్థ నివేదనేన. అసుర మనంకర ఇత లీడర్ తిలే బుడి మహారాజ అర్థ నివేదన జిత్తి అర్థ తిలా సర్వాత్మన కరణత్రయ త్రైక్యేన ఉదారవన ధౌన సమర్పణన న కేవల శుష్క భక్తి ఇత్యర్థ. ଭକ୍ତି ଦୁଇ ପ୍ରକାର, ଗୁରୁ ସେବାରେ ବି ଭକ୍ତି ଦୁଇ ପ୍ରକାର, ଗୋଟେ ଶୁଷ୍କ ଭକ୍ତି ଥାଏ. ଆମେ ଟିକାର ରଚନା କରୁଛନ୍, ଗିରିଧର ଲାଲ ଟିକାର ରଚନା କରୁଛନ୍, ଶୁଷ୍କ ଭକ୍ତି କ'ଣ ନା ବୈଷ୍ଣବଙ୍କୁ ଦେଖିଲେ ବା ଗୁରୁଦେବଙ୍କୁ ଦେଖିଲେ ଗୁରୁଦେବଙ୍କର ସେବାରେ, ଏଠି କହୁଛନ୍ତି ନା ସର୍ବାତ୍ମନାମ ତ୍ରୈକ୍ୟେଣ, ତିନି ଭାବରେ ଗୁରୁଙ୍କର ସେବା କରାଯାଏ, କାୟ ମନ ବାକ୍ୟ, ଏ ଭାବରେ ସେବା କରାଯାଏ ଗୁରୁଦେବଙ୍କର ବୈଷ୍ଣବଙ୍କର ତିନି ଭାବେ. ଆଉ ଶୁଷ୍କ ଭକ୍ତି କ'ଣ, ଧନ ଅର୍ପଣ, ଯାଇକି ଟଙ୍କା ଦେଇଦିଅ, ଟଙ୍କା ଦେଇକି, ଟଙ୍କା ଦେଇକି ଗୁରୁ ସେବା କରିବା ଲୋକ ବହୁତ ଅଛନ୍ତି, ଦେହ ଦେଇକି ସେବା କରିବା ଲୋକ ବହୁତ କମ୍, କିନ୍ତୁ ସର୍ବାତ୍ମନେନ ବଳି ମହାରାଜଙ୍କର ଏଭଳି ଭାବନା ଆସିଲା, ଆରେ ଯିଏ ମୋତେ ପ୍ରାଣ ଦେଇପାରିଲେ ସେ କ'ଣ ଇନ୍ଦ୍ରପୃଷ୍ଟ ଦେଇପାରିବେନି, ଚିନ୍ତା କରିଦେଲେ ଗୋଟିଏ କଥା, ଆଚ୍ଛା ମୁଁ ତ ଇନ୍ଦ୍ର ସାଙ୍ଗରେ ଲଢ଼ୁଥିଲି କେବଳ ସ୍ୱର୍ଗ ରାଜ୍ୟକୁ ଜୟ କରିବା ପାଇଁ, ତାହେଲେ ଯିଏ ମୋତେ ପ୍ରାଣକୁ ଫେରାଇ ଦେଲେ ତାଙ୍କୁ ଯଦି ମୁଁ ସନ୍ତୁଷ୍ଟ କରିଦିଏ ସେ ମୋତେ ଇନ୍ଦ୍ରପଦରେ ବସେଇଦେବେ. ବଳି ମହାରାଜ ମଥାରେ ଭାବନା ଚାଲି ଆସିଲା, ଇନ୍ଦ୍ର ମୋ ପ୍ରାଣ ନେଇଛନ୍ତି, ମୋ ସମ୍ପତ୍ତି ନେଇଛନ୍ତି, ମୋ ଅସୁର ସୈନ୍ୟମାନଙ୍କୁ ମାରିଛନ୍ତି, ଠିକ ଅଛି, ମୁଁ ଇନ୍ଦ୍ରର କିଛି କ୍ଷତି କରିବି ନା. ବଳି ମହାରାଜ ହିଂସୁକ ନୁହନ୍ତି, ବଳି ମହାରାଜ କେହି ପ୍ରଶ୍ନ କରିଛନ୍ତି, ସେ ମହାଜନ ହେଲେ ସେ ଯୁଦ୍ଧ କାହିଁ କରୁଥିଲେ, ଯୁଦ୍ଧ ସିଏ କରୁନଥିଲେ ମାରିବା ପାଇଁ, ଏଟା ତାଙ୍କର ପାରମ୍ପାରିକ ପାରମ୍ପାରିକ ଗୋଟିଏ ଶତ୍ରୁତା ରହିଆସିଛି. ଦେବତାମାନେ ଚାହାନ୍ତି ଆମେ ଇନ୍ଦ୍ର ସ୍ୱର୍ଗ ଲୋକ ରହିବୁ, ଅସୁରମାନେ ଚାହାନ୍ତି ଆମେ ସ୍ୱର୍ଗ ଲୋକ ରହିବୁ, କିନ୍ତୁ ବଳି ମହାରାଜ ଭକ୍ତ ନା, ସେ ଚାହୁଁନାହାନ୍ତି ମାରିବା ପାଇଁ, ସେ କହିଲେ ଠିକ ଅଛି, ଚାହିଁଥିଲେ ଇନ୍ଦ୍ରକୁ ମାରିପାରିଥାନ୍ତେ. ଶୁଣିବେ ପ୍ରସଙ୍ଗ ଆସିବ, ପୁରା ଚାରିକର ସ୍ୱର୍ଗ ଲୋକକୁ ଘେରି ନେଇଛନ୍ତି, ଇନ୍ଦ୍ର ଭୟ କରିକି ଯାଇକି ଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚନ୍ତି. ବୃହସ୍ପତି କହିଲେ ବାବା ବର୍ତ୍ତମାନ ମୁଁ କିଛି କରିପାରିବି, ବଳି ବର୍ତ୍ତମାନ ଗୁରୁଙ୍କର କୃପା ପାଇଛି, ତୁମେ ପଳାଅ, ଗୁରୁଙ୍କର କୃପା ଏତେ ବଳିଆନ ହେଇଛି ବଳି ମହାରାଜ, କାହିଁକି ଗୁରୁ କୃପାରେ ବଳିଆନ ହେଲେ, ଗୁରୁମାନେ ସେ ହେବି ଆମର ଗୁରୁଦେବ, ଗୁରୁ ତାଙ୍କର ଅଛି, ଭଗବାନଙ୍କ ସହିତ ତାଙ୍କର ସମ୍ପୂର୍ଣ୍ଣ ସମ୍ବନ୍ଧ ଅଛି, କୃଷ୍ଣଙ୍କୁ ସେ ଦେଇପାରିବେ, ଆମେ ପଢ଼ୁନି, କୃଷ୍ଣ ସେ ତୋମାର କୃଷ୍ଣ ଦିତେ ପାର ତୋମାର ସକତି ଆଛେ, କୃଷ୍ଣ ସେ ତୋମାର କୃଷ୍ଣ ଦିତେ ପାର ତୋମାର ସକତି ଆଛେ, ଆମି ତ କଙ୍ଗାଲ କୃଷ୍ଣ କୃଷ୍ଣ ବୋଲି, ଆମି ତ ଓହେ ବୈଷ୍ଣବ ଠାକୁର ଦୟାର ସାଗର ଦାସେ କରୁଣା କରି, ଓହେ ବୈଷ୍ଣବ ଠାକୁର ଦୟାର ସାଗର ଦାସେ କରୁଣା କରି. ଗୁରୁଦେବଙ୍କୁ ଏଠି ପ୍ରଣାମ କରାଯାଏ, ପ୍ରାର୍ଥନା କରାଯାଏ, ଯେ ଗୁରୁଦେବ କୃଷ୍ଣ ଯେ ତୁମାର କୃଷ୍ଣ ଦିତେ ପାର ତୁମାର ସକତି ଅଛି, ଗୁରୁଦେବ କୃଷ୍ଣ ହେଉଛନ୍ତି ତୁମାର, ଯେ କୃଷ୍ଣ ତୁମର, ତୁମେ କୃଷ୍ଣଙ୍କୁ ଦେଇପାରିବ କି, ଧନ ସମସ୍ତଙ୍କର ଥାଏ, ଧନ ଦବା ଲୋକ କମ୍, କୃଷ୍ଣ ଯଦି ଆପଣଙ୍କର, ଆପଣ ଅନ୍ୟକୁ କୃଷ୍ଣଙ୍କୁ ଦେଇପାରିବେ କି ନା, ଜଣେ ଶୁଦ୍ଧ ଭକ୍ତ କୃଷ୍ଣଙ୍କୁ ଏଭଳି ବଶ କରି ରହିଥାନ୍ତି, ଏଭଳି ବଶ କରି ରଖିଥାନ୍ତି, ନିଜେ କୃଷ୍ଣଙ୍କୁ ପାଇଛନ୍ତି, ଅନ୍ୟ ବି କୃଷ୍ଣଙ୍କୁ ଦେଇଦେଇପାରିବେ, ନେଇଯାଅ ମୋର ପ୍ରାଣର ସମ୍ପତ୍ତି ତୁମେ ନେଇଯାଅ, ଇଏ ବୈଷ୍ଣବଙ୍କର ଯୋଗ୍ୟତା, ଗୁରୁଙ୍କର ଏଇଟା ଯୋଗ୍ୟତା. ଆଉ ଶିଷ୍ୟର ଯୋଗ୍ୟତା କ'ଣ, ଶିଷ୍ୟ ଏମିତି ହୁଅନ୍ତିନି, ଶିଷ୍ୟ ହେବା ପାଇଁ ହେଲେ କୃଷ୍ଣଙ୍କୁ ପାଇବାକୁ ହେଲେ କ'ଣ ହେବାକୁ ପଡ଼ିବ ନା, କାଙ୍ଗାଳ ହେବାକୁ ପଡ଼ିବ, ଆମେ ଯେ କାଙ୍ଗାଳ କୃଷ୍ଣ କୃଷ୍ଣ ବୋଲି ଧାଇଁ ଦବ ପଛେ ପଛେ, କାହିଁକି କୁହାଗଲା କହିଲେ, ଦେଖିଛନ୍ତି ନା ଆପଣ ଯାଇଛନ୍ତି ପୁରୀ, ପୁରୀକି ମନେ କରନ୍ତୁ ଦୁଇ ଜଣ ଆପଣ ସାର ଯାଇଛନ୍ତି, ଗଲାବେଳେ ଆପଣ ଟଙ୍କାଟେ ଦେଇଦେଲେ, ମନେ କରନ୍ତୁ ଗୋପାଳକୁ ଟଙ୍କାଟେ ଦେଇଦେଲେ, ବିନୋଦ ସାର ତାଙ୍କୁ ପଚାରୁଛନ୍ତି ସେ ଟଙ୍କାଟେ ଦେଇନାହାନ୍ତି, କିନ୍ତୁ ଟଙ୍କାଟେ ଦେଲେ ଜଣେ ଭିକାରୀକି ଦେଇଦେଲେ, ଆଉ ଗୋଟେ ଭିକାର ତା ପଛରେ ଅଛି, ସେ ଛାଡ଼ିବେ ଦେଖିବେ ତ, ପଛେ ପଛେ ଧାଇଁବେ, ଆଉ ତାଙ୍କ ସାଙ୍ଗରେ ଯଦି ଯାଉଥିବ ତାକୁ ଧରିବେ, ତାଙ୍କ ସାଙ୍ଗରେ ସାର ଧରି ଦେଉ ନାହିଁ, ପଛେ ପଛେ କାହିଁକି ଲିଚ୍ ଲାଇକ୍ ଟେଣ୍ଡେନ୍ସି ଇଂଲିଶ ଯାହା କୁହାଯାଏ, ଆଜ୍ଞା ନଦେଲେ ହବନି, ଆପଣ ଲୁକା ପଟା ଧରି କୋଡ଼ ଧରିବେ କି, ଆପଣ କ'ଣ କରିବେ, ନଥିଲା ବେଳେ କହିବ ଆପଣ ପଛରେ ଯାଉଥିବ ତାଙ୍କ ପାଖରେ, ଆପଣ ବାହାରି ନଥିଲେ କହିବେ ଭାଇ ଦେଲୁ ଟଙ୍କାଟେ ତାଙ୍କୁ ଦେଇକି ଯାଏ, ଏଇ ଏଇ ପଛେ ପଛେ ଏଇଭଳି ଭାବରେ ଯିଏ ଧାଉଁଛି, ମୋର ଦରକାର ଭଗବାନ, ମୋର ଦରକାର ମୋ ଜୀବନର କିଛି ଦରକାର ନାହିଁ, ମୋର ସଂସାର ଆବଶ୍ୟକ ନାହିଁ, ମୋର ଗୁରୁଙ୍କ ନିକଟରୁ କୃଷ୍ଣ ଦରକାର, ଭଗବାନ ଦରକାର, ତାଙ୍କ ପଛେ ପଛରେ ଧାଉଁଛି, ଆମକୁ ଆମେ ପଛେ ପଛରେ କେମିତି, ଗୁରୁଦେବ ତ କୁଆଡ଼େ ଥିବେ ଆମେ କେମିତି ଜାଣିବୁ, ତାଙ୍କ ପଛେ ପଛେ କେମିତି ଧାଇଁ, ପଛେ ପଛେ ଧାଇଁବା ଅର୍ଥ ତାଙ୍କର ଆଦେଶକୁ ଯଥାଯଥ ଭାବେ ଆମେ ପାଳନ କରିବା, ତା ତାଙ୍କ କରୁଣାଟା ସ୍ୱାଭାବିକ ମିଳିଯିବ। ଏଇଠି ବଳି ମହାରାଜ ସର୍ବାତ୍ମନା ଯତ୍ ଅଭଜତ ଭୃଗୁନ୍ ବଲି, ସର୍ବାତ୍ମ ଭାବରେ ମନ ପ୍ରାଣ ଦେଇକି ବଳି ମହାରାଜ ଭୃଗୁଙ୍କର କାହାଙ୍କର ଭୃଗୁବଂଶ ଶୁକ୍ରାଚାର୍ଯ୍ୟଙ୍କର ସେବା କଲେ। ଆରେ ଯିଏ ପ୍ରାଣ ଦେଇଦେଇଛନ୍ତି ସିଏ ଇନ୍ଦ୍ର ଲୋକ ଗୋଟେ ତୁଚ୍ଛ ଲୋକ, ସ୍ୱର୍ଗ ଲୋକ ଦେଇଦେବେ ସିଏ, ଆଉ ଆମର ତ ଜୟ ଦରକାର ନା, ଆମର ପାରମ୍ପରିକ ଶତ୍ରୁତା ରହିଛି, ଆମର ସ୍ୱର୍ଗଲୋକ ଦରକାର, ସ୍ୱର୍ଗଲୋକ ଇନ୍ଦ୍ରଙ୍କର ସ୍ୱର୍ଗଲୋକ ଦରକାର ଭୋଗ ପାଇଁ, କିନ୍ତୁ ବଳିଙ୍କର ସ୍ୱର୍ଗଲୋକ ଭୋଗ ପାଇଁ ନୁହେଁ, କେବଳ ବଂଶର ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ, କାରଣ ଦେବତାମାନେ ଆମକୁ ହୀନ ଦୃଷ୍ଟିରୁ ସବୁବେଳେ ଦେଖୁଛନ୍ତି, ଆମେ ବି ରାଜା ହଉ। ବଳି ମହାରାଜ କେବଳ ବଂଶ ପରମ୍ପରାର ଏକ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଆଜି ଶୁକ୍ରାଚାର୍ଯ୍ୟଙ୍କୁ ସେବା କଲେ, ଏଭଳି ଭାବରେ ତାଙ୍କର ସେବା କରୁଛନ୍ତି, ଶିଷ୍ୟର ଗୁଣ ଯାହା ଆମେ କହୁଥିଲେ ଶିଷ୍ୟ ପଛେ ପଛେ ଧାଇଁବ, ଆଉ ବଳି ମହାରାଜ ପ୍ରକୃତ ଶିଷ୍ୟ କି କହୁଛନ୍ତି, ହଁ ଶିଷ୍ୟ ମହାତ୍ମା ଅତି ଉଦାର ମନା, ଆଜ୍ଞା ଯଦି ଧନୀ ଶିଷ୍ୟଟି ହେଇଥିବ ସେ ସବୁ ଲୋକଙ୍କ ଆଗରେ ଗରିବ ଲୋକ ଆଗରେ ଗୁରୁଦେବଙ୍କ ପାତଳ ପଡ଼ିପାରିବନି, କେମିତି ଏମାନଙ୍କ ଆଗରେ ପାତଳ ପଡ଼ିବ, କିନ୍ତୁ ସେ ରାଜା ଥିଲେ ଅସୁରମାନଙ୍କର ରାଜା, ଯଦି ଏକ ଦିନ ସେବକ ଭଳି ସେବା କରିବାକୁ ଚାଲେ ଶୁକ୍ରାଚାର୍ଯ୍ୟଙ୍କ, ଆଉ ଗୁରୁଙ୍କର ସେବା କିଭଳି କରାଯାଏ ଶିକ୍ଷା ଦିଆଯାଉଛନ୍ତି, ଶୁଶ୍ରୂଷମାଣାଚାର୍ଯ୍ୟ ସଦା ଉପାସୀତ ନୀଚବତ୍ ଜାନ ସଜ୍ଜାସନ ସ୍ଥାନେ ନାତି ଦୂରେ କୃତାଞ୍ଜଳି, ସବୁବେଳେ ହାତ ଯୋଡ଼ିକି ରହିବେ, ସ୍ତ୍ରୀ ଶିଷ୍ୟ ଏ ଦୁଇଙ୍କର ପୋଜିସନ ସବୁବେଳେ ସମାନ, ସ୍ତ୍ରୀ ସ୍ୱାମୀକୁ କିଛି ଆଦେଶ ଦେଇପାରିବେନି, ଆଦେଶକୁ ଅପେକ୍ଷା କରି ରହିବେ, କିଭଳି କ'ଣ କହୁଛ କି ଏମିତି ନୁହେଁ, ହାତ ଯୋଡ଼ିକି ରହିବ ଶିଷ୍ୟ ସେଇଭଳି, ନାତି ଦୂରେ କୃତାଞ୍ଜଳି ଅତି ଦୂରରେ ରହିବେନି, ସବୁବେଳେ ପାଖରେ ରହିଥିବ, କାଳେ ଗୁରୁଦେବଙ୍କର କ'ଣ ଆଦେଶ ହେଇଯିବ, ସ୍ତ୍ରୀ ସେଭଳି ସ୍ୱାମୀଙ୍କର ପାଖରେ ରହିଥିବ, କିଭଳି ରହିଥିବ କୃତାଞ୍ଜଳି, କୃତାଞ୍ଜଳି କ'ଣ ଆପଣଙ୍କର ଆଦେଶ, ଏ ସତି ନାରୀର କର୍ତ୍ତବ୍ୟ, ସେଭଳି ସଶିଷ୍ୟର କର୍ତ୍ତବ୍ୟ, ସେଇଭଳିଆ କ'ଣ ସଶିଷ୍ୟର କର୍ତ୍ତବ୍ୟ, ଯିଏ ଅସୁରମାନଙ୍କର ରାଜା ବଳି ମହାରାଜ ଏକ ଦିନ ସେବକ ଭଳି ଏଇଭଳି ନିୟମ ମାନିକି ସେବା କରୁଛନ୍ତି, ଶୁଶ୍ରୂଷମାଣ ଆଚାର୍ଯ୍ୟ ସଦା ଉପାସିତ ନୀଚବତ୍, ଗୋଟେ ଚାକର ଲୋକ ମାଲିକର ସେବା କରୁଛି, କେତେ ଉଦାର ସେବା କରୁଛି, ସବୁବେଳେ କହୁଛି ନାଗେ ମୋର କିଛି ଭୁଲ ତ୍ରୁଟି ହେଲା, ଆପଣ ଟିକେ କ୍ଷମା କରିବେ, ମୁଁ ଦିନ ଲୋକ ମୋର ଭୁଲ ଅଛି ଆପଣ ଟିକେ କ୍ଷମା କରିବେ, ଗରିବ ଲୋକଟା ଧନିକିଆ କୁହ କାମ କାମ ଦାମ କରିଦେଇ ଆସିଲେ କହିବେ ବାପା ବାପା ବୋଲି ଡାକନ୍ତୁ, ଗରିବ ଲୋକମାନେ ମହାଜନ ମାନେ ମାଙ୍କୁ ଘରର ମାଲିକାଣୀକୁ ମା ବୋଲି ଡାକ, ମା ଯଦି କିଛି ମୋର ଭୁଲ ଥିବ କ୍ଷମା କରିବା, କ'ଣ କରିବି ମୁଁ କରିଦେଇଛି, ବା ଯଦି ଭୁଲ ଥିବ ମୋତେ ଆପଣ କ୍ଷମା ଦେବେ, ସ୍ତ୍ରୀ ଏଭଳି ସ୍ୱାମୀ କହିବ, ଶିଷ୍ୟ ଏଭଳି ଗୁରୁଦେବ କହିବ, ଉପାସନା ନିଚବ ନିଜକୁ, ଉପାସନା ଦୁଇ ପ୍ରକାର, ଉପାସନା ତିନି ଭେଦ ଅଛି, ସାତ୍ୱିକ ରାଜସିକ ତାମସିକ, ଦମ୍ଭରେ ବି ଉପାସନା କରାଯାଏ, ଦମ୍ଭରେ ବି ଈଶ୍ୱର ସେବା କରାଯାଏ, ଦମ୍ଭରେ ବି କରାଯାଏ, ଆରେ ସିଏ ଭଗବାନ ଡାକିଲାଣି ଏତେ ଲୋକ, ଭକ୍ତି ତିନି ପ୍ରକାର ଅଛି ନା, ସାତ୍ୱିକ ଭକ୍ତି ରାଜସିକ ଭକ୍ତି ତାମସିକ ଭକ୍ତି, ପୂର୍ବ ସେଇଠି କହିଥିଲି କି ନା ମୋର ମନରେ ପଡ଼ୁନି, ଯେଉଁମାନେ ଦମ୍ଭ ପାଇଁ ସେବା କରନ୍ତି ତ ରାଜସିକ ଭକ୍ତି, ଯେଉଁମାନେ ପରର ଅନିଷ୍ଟ ପାଇଁ ସେବା କରନ୍ତି ଭଗବାନ, ତାମସିକ ଭକ୍ତି, ଯେଉଁମାନେ କିଛି ଅର୍ଥ ପାଇଁ ନିଜର ସମ୍ମାନ ପାଇଁ ଭଗବାନଙ୍କ ସେବା କରନ୍ତି, ସେ ସାତ୍ତ୍ୱିକ ଭକ୍ତି। ନିର୍ଗୁଣ ଭକ୍ତି ତାର ଉଦ୍ଧାର, ସେଇଥିରେ ଭଗବାନ ବନ୍ଧା ହୁଅନ୍ତି। ମଦ୍ଗୁଣ ଶ୍ରୁତି ମାତ୍ରେଣ ମୟି ସର୍ବ ଗୁହାଶେ, ହେ ମା ମୋର କଥା ଶ୍ରବଣ କଲା ମାତ୍ରେ, ମୋର ନାମ ଶ୍ରବଣ କଲା ମାତ୍ରେ ତାର ଅନ୍ତରଟା ବ୍ୟାକୁଳ ହେଇଯିବ। କିଭଳି ନା, ଯେଭଳି ଗଙ୍ଗାର ଜଳ ସମୁଦ୍ର ଆଡ଼କୁ ନିରବଚ୍ଛିନ୍ନ ଭାବରେ ଧାଉଁଛି, ପ୍ରତିବନ୍ଧକ ଆସିଲେ ବରଂ ତାର ସ୍ରୋତ କମୁନି, ବରଂ କ'ଣ ହେଉଛି, ବର୍ଦ୍ଧିତ ହେଉଛି, ସେଭଳି ମୋର କଥା, ମୋର ନାମ, ମୋର ଲୀଳା ଶୁଣିବା ପାଇଁ ଯାହାର ଅନ୍ତର ନିରବଚ୍ଛିନ୍ନ ଭାବରେ ବ୍ୟାକୁଳ ହେଉଛି, ଅଲଗା କିଛି ଚାହୁଁନି, ସେ ହେଉଛି ନିର୍ଗୁଣ ଭକ୍ତି। ଏଇ ନିର୍ଗୁଣ ଭକ୍ତିରେ ମୁଁ ବନ୍ଧା ପଡ଼େ, ଏ ନିର୍ଗୁଣ ଭକ୍ତି। ତେଣୁ ସେବା, ଗୁରୁଦେବଙ୍କର ସେବା, ନିର୍ଗୁଣ ସେବା କିଛି କାମର ନାହିଁ। ମୋର କୃଷ୍ଣ ସେ ତୁମାର, କୃଷ୍ଣ ଦିତେ ପାର ତୁମାର ସକତି ଅଛି। ଆମେ ତ କାଙ୍ଗାଳ, କାଙ୍ଗାଳ ଲୋକ ବଢ଼ିବା କେମିତି ଆସିବ ଆଜ୍ଞା, ଯେ କାଙ୍ଗାଳ ସେ ବଢ଼ିବା ଦେଖିବ, ନିଚ ଦିନ ଭଳି ସେବା କରିବ। ଜାନ ସଜ୍ଜାସନ ସ୍ଥାନେ ନାତି ଦୌରେ କୃତାଞ୍ଜଳି, ଗୁରୁଦେବ ଯୋଉଠି ବସିଥିବେ ତାଙ୍କ ପାଖରେ ହାତ ଯୋଡ଼ିକି ବସିବ। ଶଯ୍ୟା, ଶଯ୍ୟା ସମୟରେ ଶିଷ୍ୟର ଗୁରୁ ସ୍ତ୍ରୀର କର୍ତ୍ତବ୍ୟ ସମାନ, ସବୁ ଭାଗବତର ଧର୍ମ ହିସାବରେ ସ୍ୱାମୀ ଶୋଇବେ ପରେ ସ୍ତ୍ରୀ ତାଙ୍କର ପାଦ ସେବା କରି ତାଙ୍କର ଅନୁମତି ନେଲା ପରେ ସେ ଶୋଇବ, ସ୍ୱାମୀ ଶୋଇସାରିଲା ପରେ ସ୍ତ୍ରୀ ଶୋଇବ, ଆଉ ସ୍ୱାମୀ ଉଠିବା ଆଗରୁ ସେ ଉଠିବ, ନହେଲେ ତା ସତୀତ୍ୱ ଖଣ୍ଡ ନେଲା, ସେ ଆଗେ ଉଠିଥିବ, କାଳେ ମୋ ସ୍ୱାମୀଙ୍କର କ'ଣ ଆବଶ୍ୟକ, ଜଳ ଆବଶ୍ୟକ, ଦନ୍ତ ଧାବନ ଆବଶ୍ୟକ, ଦାନ୍ତ କାଢ଼ି ରଖିବି, ଜଳ ଆଣିକି ଦେବି। ଏ ନୀତିଶାସ୍ତ୍ରରେ କୁହାଯାଇଛି, ତାଙ୍କର ଝିଅକୁ ପଠେଇଲା ବେଳେ ଜଣେ ନୀତିଜ୍ଞ ଲେଖିଛନ୍ତି, ଏଇଆ ଏଇଆ ମା ତୁ ଯାଇକି ଶ୍ୱଶୁର ଘରେ କରିବୁ, ତୋ ସ୍ୱାମୀର ଏମିତି ସେବା କରିବୁ। ସେ ଭୋଜନ କରିସାରିଲା ପରେ ଭୋଜନ କରିବେ, ସ୍ତ୍ରୀ କେବେ ଆଗେ ଭୋଜନ କରିବ, ସ୍ୱାମୀ ଭୋଜନ କରିସାରିଲା ପରେ ଭୋଜନ କରିବ, ଶୟନ କରିସାରିଲା ପରେ ଶୟନ କରିବ, ଉଠିବା ପୂର୍ବରୁ ଉଠିବ, ଶିଷ୍ୟ ସେଭଳି ଶଯ୍ୟା ଜାନ ପଶ୍ଚାତ ଭାଗରେ ଯିବ, ଆଗରେ ଯିବେ ପଛରେ ଯିବ, ଆଜିକାଲି ତ ସବୁ ବିପରୀତ, ମାତାଜୀମାନେ ଆଗରେ ଯିବେ, ସ୍ତ୍ରୀମାନେ ଆଗରେ ଟାଉନ ବଜାର ଯାଉଥିବେ, ସ୍ୱାମୀମାନେ ପଛରେ, ତାଙ୍କର ବ୍ୟାଗ ଛୁଆପିଲା ସବୁ ଧରି, ସଂସାର ବୋଝ ସ୍ତ୍ରୀର ନାହିଁ, ସଂସାର ବୋଝ ହେଉଛି ସ୍ୱାମୀର, ଆଉ ଯାହା ଟ୍ରାଫିକ୍ର ଯେଉଁଠି ଯୁଆଡ଼େ ରାଇଟ୍ ସାଇଡ୍ ଲେଫ୍ଟ ସାଇଡ୍ ଯିବାକୁ ପଡ଼େ, ସେ ଦେଖିବ ସ୍ତ୍ରୀ ଯେଉଁଠି କହିବେ ଠିଆ ହୋଇଠୁ ଏଠି ଜିନିଷଟା, ଏସବୁ କଳିରେ ବିପରୀତ ଜିନିଷ। ସତୀତ୍ୱ ଗୋଟେ ବହୁ ଭଗବାନ ଭକ୍ତିକୁ, ଭକ୍ତକୁ ସତୀ ନାରୀ ସହିତ ତୁଳନା କରିଛନ୍ତି, ସତୀ ନାରୀ ସହିତ, ସତୀ ନାରୀରେ ସତୀତ୍ୱ ଏତେ ଯେ ସ୍ୱାମୀକି ଯେଭଳି ବସେ କରି ରଖିଥାଏ ମୋ ଭକ୍ତ ସେଭଳି, ମତ୍ ସତ୍ରିୟମ୍ ସତ୍ପତି ଯଥା, ଭଗବାନ ଆଉ କାହାର ଉଦାହରଣ ଦେବେ। ଏସବୁ ଭାଗବତ ଧର୍ମ ନ ଶୁଣି ଶୁଣି ସମାଜର ଆମର ଆହାର ସଂସ୍କାର ନାହିଁ, ବସ୍ତ୍ରର ସଂସ୍କାର ନାହିଁ, ଭାଗବତ ସଂସ୍କୃତି ଆମେ ଶ୍ରବଣ କରୁନି, ସମାଜର କି ଅବସ୍ଥା ହେଲା, ସମାଜରୁ କ'ଣ ସୁଖ ମିଳିବ, କ'ଣ ଆଶା କରିବା। ଗୁରୁଦେବଙ୍କର ସେବା, ଜାନ ଆସନ ଶଯ୍ୟା ସ୍ଥାନେ, ଯେଉଁଠି ଗୁରୁଦେବ ବସୁଛନ୍ତି, ନାତି ଦୂରେ କୃତାଞ୍ଜଳି, ଅତି ଅଳ୍ପ ଦୂରେ ରହି କୃତାଞ୍ଜଳି, ସବୁବେଳେ ହାତ ଯୋଡ଼ିକି ରହିବ। ଶୁକ୍ରାଚାର୍ଯ୍ୟଙ୍କର ସେବା ବଳି ମହାରାଜ ଏଭଳି କରୁଥିଲେ, ଏବଂ ଭଗବାନ ଦଶମ ସ୍କନ୍ଧରେ ଭଗବାନ ସେଭଳି ସେବା କରିଛନ୍ତି, ଭଗବାନ ଦେଖିଛନ୍ତି, ଭଗବାନ ତାଙ୍କ ଜୀବନରେ ଥିଓରିଟିକାଲ କିଛି କରିଛନ୍ତି, ପ୍ରାକ୍ଟିକାଲ ସବୁ କରିଛନ୍ତି। ସାଧୁ ଗୁରୁ ବୈଷ୍ଣବଙ୍କର ସେବା କିଭଳି କରିବାକୁ ପଡ଼େ, ଭଗବାନ ସାନ୍ଦିପନିମାନଙ୍କ ଗୃହରେ ରହିଲା ବେଳେ ଯେତେବେଳେ କାଠ ଆଣିବା ପାଇଁ ଯାଅ, ସୁଦାମା ଚରିତ୍ର ଆପଣମାନେ ଶୁଣିବେ, ବହୁତ ସୁନ୍ଦର ଚରିତ୍ର, ଭଗବାନ ସୁଦାମାଙ୍କୁ ବସେଇକି ଦ୍ୱାରକା ପୁରୀରେ ବସେଇକି ସବୁ କହୁଛନ୍ତି। ସୁଦାମା ତୁମର ମନେ ରହିଛି, କାରଣ ସୁଦାମା ଚାହୁଁନାହାନ୍ତି ପରିଚୟ ଦେବା ନାହିଁ, କାହିଁକି, ଆରେ ବନ୍ଧୁର ବନ୍ଧୁ ପରିଚୟ ଦେବା ପାଇଁ ଗର୍ବ କରେ, ଆପଣଙ୍କ ସାଙ୍ଗ ଯଦି ଆଇଏଏସ୍ ଅଫିସର ହେଇଥିବ ଆପଣ ସବୁବେଳେ କହିବୁଲିବେ ନା, ହେ ବୁଝୁଛ କି, ଆମର ମହାକାବ ହାଇସ୍କୁଲରେ ସେ ମୋ ସାଙ୍ଗରେ ପଢ଼ୁଥିଲା, ଆମ ସେ ମୋର ଆଇଏଏସ୍, ସେ ଆଇଏଏସ୍ ହେଇଛି, ଏଇଟା କହିବା ଦ୍ୱାରା ନିଜର ପଡ଼ିବା ପଡ଼େ। ଆଚ୍ଛା ସୁଦାମା ତ କହିଥାନ୍ତେ ଦ୍ୱାରକାବରେ, ହଁ ତୁମେ ମୋର ସଖା, ସୁଦାମା ଚାହୁଁନା, ମୁଁ ଯଦି ସଖା ବୋଲି କହିବି ମୋ ସମ୍ମାନଟା କାହାର ଯିବ, ମୋ ସଖାର ଚାଲିଯିବ ନା, ମୋର ଏଇଭଳି ବେଶ, ଏତେ ବଡ଼ ଐଶ୍ୱର୍ଯ୍ୟ ଦ୍ୱାରକାପୁରରେ ମୋତେ ଦେଖିଲେ, ମୁଁ ପୁଣି ଖୁଦ ଭଜା ଆଣିଛି, ଶୁଷ୍କ ତଣ୍ଡୁଳ, ଶୁଷ୍କ ନିରସ ଚିପିଟକ ମୁଁ ଆଣିଛି, ରସ ଟିକେ ନାହିଁ, ଏଇଟାକୁ ଆମର ବେଶକୁ ଦେଖି ମୁଁ ସାଙ୍ଗ ବୋଲି ପରିଚୟ ଦେବି, ବନ୍ଧୁ ବୋଲି ପରିଚୟ ଦେବି, ସଖା ବୋଲି ପରିଚୟ ଦେବି, ଏଥିରେ ମୋ ପ୍ରଭୁଙ୍କର ସମ୍ମାନ ଚାଲିବ। ଆଉ ପ୍ରଭୁଙ୍କର ମୁଁ ସୁଖୀ କରିବା ଲୋକ, ପ୍ରଭୁଙ୍କୁ ମୁଁ ସମ୍ମାନ ଦେବା ଲୋକ, ଆଉ ମୋର ବଢ଼ିବା ମୁଁ କ'ଣ କରିବି ନାହିଁ। ମୁଁ ଭଗବାନ ତା ନୁହନ୍ତି, ଭଗବାନ ଚାହୁଁଛନ୍ତି ତାଙ୍କ ତରଫରୁ ସୁଦାମାଙ୍କୁ ପରିଚୟ ଦେବା ପାଇଁ। ସୁଦାମା ମୋର ବନ୍ଧୁ, ସମସ୍ତେ ଜାଣ ଭଗବାନ ଜୀବକୁ କେତେ ଭଲ ପାଆନ୍ତି। ସୁଦାମା ଚରିତ୍ର ଦେଖିଲେ ଭକ୍ତକୁ କେତେ ଭଲ ପାଆନ୍ତି। ସୁଦାମା କହିଲେ ବଡ଼ ଉଡ଼ୁଆ କଲେଣି, ତ କ'ଣ ନିଜ ତରଫରୁ ପରିଚୟ ଦେଲେଣି, ମୁଁ ତ ଚାହୁଁନି ପରିଚୟ ଦେବା ପାଇଁ। ସୁଦାମା ଭାବୁଛନ୍ତି ମୋତେ ଅଲଗା କେଉଁ ବ୍ରାହ୍ମଣ ଭାବିକି ମୋତେ ଏତେ ସମ୍ମାନ ଦେଉଛନ୍ତି। ସକା ଫକା କହିସାରିଲେଣି, ମୋତେ କ'ଣ ତାଙ୍କ ଆସନରେ ବସେଇ ସାରିଲେଣି। ଭଗବାନ କହିଲେ ସୁଦାମା ତୁମର ମନରେ ଅଛି ଆମେ ବାଲ୍ୟକାଳରେ ଏକା ସାଙ୍ଗରେ ପଢ଼ୁଥିଲେ। ସୁଦାମା କହିଲେ ସର୍ବସ୍ୱ ମୋର ସାର ଦେଲି ବର୍ତ୍ତମାନ, ଏ ବାଲ୍ୟକାଳରେ ବନ୍ଧୁ କଥା କାହିଁ କହୁଛୁ। ସେଠି ଗୁରୁକୁଳର କଥା କହିଲେ, ସେ କହିଲେ ଆମେ ଦୁଇ ଜଣ ମିଶିକି ଗୁରୁ ସେବା କରିଥିଲେ, ଦୁଇ ଜଣ ସୁଖ ଦୁଃଖ ଭୋଗିଥିଲେ, ତୁମର ମନରେ ଅଛି ନା। ସୁଦାମା କେବଳ ଗୋଟିଏ ଦିନ ମୁହଁକୁ ତଳକୁ ପୋତି ପୋତି ଦ୍ୱାରକାପୁରରେ ଆସିଛନ୍ତି, ବନ୍ଧୁକୁ ବନ୍ଧୁ ପାଇଲେ ଆନନ୍ଦରେ ଭାସି ଯାଏ, କିନ୍ତୁ ସୁଦାମା ଭଗବାନଙ୍କର କରୁଣତା ନିଜର ଦୈନ୍ୟତା ଚିନ୍ତା କରିକରି କେବଳ ଦ୍ୱାରକାପୁରରେ ମୁଁ ମନ ଦୁଃଖରେ ଆସିଛନ୍ତି। ଆରେ ପ୍ରଭୁଙ୍କୁ ସିନା ଦେଖିଲି ସର୍ବେଷାମ ସବୁ ସିଦ୍ଧିର ମୂଳ ହୋଇ ତାଙ୍କ ଚରଣ ଦର୍ଶନ, ଚରଣ ଦର୍ଶନ ସିନା କଲି, କିନ୍ତୁ ପ୍ରଭୁଙ୍କୁ ତ ମୁଁ ସୁଖୀ କରିପାରିଲିନି, କ'ଣ ଲାଭ ହେଲା। ବହୁ ମନ ଦୁଃଖରେ ଆସୁଛନ୍ତି, କିନ୍ତୁ ଭଗବାନ ବଡ଼ ଉଦାର ବନା ହେଇକି ପରିଚୟ ଦେଉଛନ୍ତି ଆମେ ଦୁଇ ଜଣ ଶିଷ୍ୟ ଥିଲେ ସନ୍ଦୀପନୀ ମୁନିଙ୍କର, ଗୁରୁଙ୍କର ସେବା କିଭଳି କରାଯାଏ ସୁଦାମା ତୁମର ମନ ରହିଛି ନା, ଆମେ ଦୁଇ ଜଣ ବି କରିଛେ। ଏତଦେବ ହି ଶିଷ୍ୟେ କର୍ତ୍ତବ୍ୟମ୍ ଗୁରୁ ନିଷ୍କୃତମ୍। ହେ ସୁଦାମା, ଗୁରୁତତ୍ଵ ସେଇଠି କହିଛନ୍ତି, ହେ ସୁଦାମା ସତ୍ଶିଷ୍ୟର ଏଇଭଳି କର୍ତ୍ତବ୍ୟ ତୁମର ମୋର ଦୁଇ ଜଣ ଏମିତି କାଠ ବୋହିକି ଅନ୍ଧାର ରାତିରେ ବର୍ଷା ମାଡ଼ ଖାଇକି ଗୋଟିଏ ଗଛ ମୂଳରେ ଠିଆ ହେଇଥିଲେ, ଆଉ କାଠ ବୋହିକି ତା ପର ଦିନ ସୂର୍ଯ୍ୟ ଯେତେବେଳେ ଉଦୟ ହେଲା କାଠ ଭାରକୁ ଧରି ଗୁରୁଦେବଙ୍କର ଯଜ୍ଞ କାର୍ଯ୍ୟରେ ଲାଗିବ, ଗୁରୁଦେବଙ୍କ ରୋଷେଇ କାମରେ ଲାଗିବ, ରାତିମାନ କାଠ ବୋଝକୁ ଧରିକି ରହିଛନ୍ତି ତଳେ ରଖିନା, ରାତି ପାଇଛି ସନ୍ଦୀପନୀ ମାନେ ଖୋଜି ଖୋଜି ଯାଇଛନ୍ତି। ଆରେ ଦୁଇ ଜଣ କୃଷ୍ଣ ବଳରାମ ସୁଦାମା ଯାଇଥିଲେ କୁଆଡ଼େ ଗଲେ, ରାତିମାନ ବର୍ଷା ଝଡ଼ ଥଣ୍ଡାରେ ଥରୁଛନ୍ତି ଭଗବାନ, ଭଗବାନ ଶରୀର କ'ଣ ଏଭଳି ଶରୀର କି ସଚିଦାନନ୍ଦମୟ ଶରୀର ଦେଖାଉଛନ୍ତି ଗୁରୁ ସେବା ପାଇଁ କିଭଳି ମୁଁ କଷ୍ଟ ସହିଛି, ଗୁରୁ ଖୁସି ହେଇଗଲେ। ଆରେ ଦେହଟା ସମସ୍ତଙ୍କର ଅତିପ୍ରିୟ, ହେ କୃଷ୍ଣ ହେ ବଳରାମ ହେ ସୁଦାମା, ଭଗବାନ ଏକ ସୁଦାମା କହୁଛି, ସୁଦାମା ତୁମର ସବୁ ମନେ ରହିଛି ନା ଏଇଲୀଳା। ଏଇଟା କହିବା ଦ୍ୱାରା ସୁଦାମାର ବାଲ୍ୟକାଳର ସହିତ ତାଙ୍କର ଯେଉଁ ସମ୍ପର୍କ ଅଛି, ପ୍ରୀତି ସମ୍ପର୍କ ସ୍ଥାପନ କରିଛନ୍ତି। କହିଲେ ଆମେ ଯେଭଳି ଗୁରୁ ଶିଷ୍ୟ ଗୁରୁଦେବଙ୍କର ସେବା କରିଥିଲେ, ଗୁରୁଦେବ ଖୁସି ହେଇ କ'ଣ କହିଲେ, ଏଭଳି ଶିଷ୍ୟ କର୍ତ୍ତବ୍ୟମ୍ ଗୁରୁ ନିଷ୍କୃତମ୍। ଗୁରୁ ବୈଷ୍ଣବ ସାଧୁମାନେ ଆମର ଯେଉଁ ଉପକାର କରିଛନ୍ତି, ତାଙ୍କର ଉପକାର କିଭଳି ସୁଝାଯିବ ଏଇଭଳି ଭାବରେ। ଯଦ୍ୱେଇ ବିଶୁଦ୍ଧ ଭାବେନ ସର୍ବ ଅର୍ଥ ଆତ୍ମ ଅର୍ପଣମ୍ ଗୁରୁ, ସବୁ ଅର୍ଥକୁ ନିଜର ଶରୀରକୁ ସବୁ ଗୁରୁଦେବଙ୍କୁ ଅର୍ପଣ କରିବାକୁ ପଡିବ। କିଭଳି ଅର୍ପଣ କରିବାକୁ ପଡିବ, ଅଭିମାନ ନାହିଁ, ବିଶୁଦ୍ଧ ଭାବେନ ପ୍ରୀତି ହେଇ। ସଂସାର ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ହେଲେ ଆମକୁ ଦୁଃଖ ଲାଗୁଛି, ପୁଅ ପାଇଁ ଯେତେବେଳେ ଡ୍ରେସ୍ କିଣୁଛେ ମନ ହେଉଛି ଆମେ 100 ଟଙ୍କା ଗୋଟେ ଡ୍ରେସ୍ କ'ଣ ନେବି, ମୁଁ ନା ଭଲ ଦେଖାହେଉଛି, ମୋ ପୁଅକୁ ଭଲ ଲାଗିବ, 200 ଟଙ୍କା ନିଜେ କରିବି। ମନ ଧନ ନଥିଲେ ବି ଧାର ମାଗିକି ସଂସାର ସେବା କରିବା ପାଇଁ ଆମ ମନ ଉଦାହର ହେଇଯାଉଛି। ଜଣେ ଗୁରୁ ବୈଷ୍ଣବ ଭଗବାନଙ୍କର ସେବା ସେଭଳି କରିବା ଦରକାର, ବଳିମାନେ ସେଭଳି କରୁଥିଲେ। ଏଭଳି ସେବା କଲେ ଖୁସି ହେଇଗଲେ ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଖୁସି ହେଇକି ବଳି ମହାରାଜଙ୍କ ଉପରେ କ'ଣ କଲେ, ବର୍ତ୍ତମାନ ଗୋଟେ ଯଜ୍ଞର ଆୟୋଜନ କଲେ। ସେ ବୁଝିଦେଲେ ବଳି ମହାରାଜ ବର୍ତ୍ତମାନ ମୁଁ ଇନ୍ଦ୍ର କରିବି, ମୋ ଶକ୍ତି ବଳରେ ତମ ବ୍ରାହ୍ମଣ ଭୃଗବ ପ୍ରିୟମାଣ ଅଜାଜୟନ ବିଶ୍ୱଜିତା ତ୍ରିଣାକମ୍ ଜିଗୀଷମାଣମ୍ ବିଧିନାଭିଷ୍ୟଚ ମହାଭିଷେକେନ ମହାନୁଭାବା। ଶୁକ୍ରାଚାର୍ଯ୍ୟ ସାଧାରଣ ଗୁରୁ ନଥିଲେ, ମହାନୁଭାବ, ଅତି ମହା ଅନୁଭବ, ଭଗବାନଙ୍କର ବିଭୂତି ସିଏ, କବି ନା ମୁସିନା କବି। ଗୁରୁ ଶିଷ୍ୟର ମନୋଭାବକୁ ଦେଖି କୃପା କରନ୍ତି। ଆମେ ବହୁ ସବୁ ସବୁ ଚିନ୍ତା କରନ୍ତା, ଆମେ ଗୁରୁଦେବଙ୍କର ପାରସ୍ତ୍ର ହେଇଛେ, ହରିନାମ ଜପ କରୁଛେ, ପ୍ରଭୁଙ୍କୁ ଅର୍ଚ୍ଚନ କରୁଛେ, କିନ୍ତୁ ମୋ କୃପାଟା କାହିଁକି ଆସୁନି? କୃପାଟା ଗୋଟିଏ ବର୍ଷା ଭଳି, ବର୍ଷା ନିରନ୍ତର ହେଉଛି, କୃପାଟା ନିରନ୍ତର ହେଉଛି, କିନ୍ତୁ କୃପା ଉପରେ ଯେମିତି ଗୋଟେ ପାତ୍ର ଆମେ ରଖୁଛେ ତା ଭିତରେ କଣା ଅଛି? ଏ ବର୍ଷା ବେଳ ରହିବ କି? ବର୍ଷାଟା ହେଉଛି, ଆମେ ଗୋଟେ ପାତ୍ରଟାକୁ ଥୋଇଦେଇଛି, ତା ଭିତରେ ଫୁଟା ଅଛି, ବର୍ଷା ହେଲେ କ'ଣ ହବ? ଫୁଟାରା ପାଣି ପଳେଇଯାଉଛି ନା? ଗୋଟେ ପାତ୍ର ରଖିଛି, ସେ ଓଲଟା ମୁହାଁ ହେଇକି ରହିଛି, କୃପା ଆଡ଼କୁ ଚାହିଁନି, ବର୍ଷା ଆଡ଼କୁ ଚାହିଁ। ଆମେ ଯଦି କୃପା ଦିଗକୁ, ଭଗବାନଙ୍କର କୃପା, ଗୁରୁଦେବଙ୍କର କୃପା, ବୈଷ୍ଣବଙ୍କର କୃପା ଦିଗକୁ ନ ଚାହିଁବା, କୃପାଟା ମିଳିବନି। କୃପା କିନ୍ତୁ ନିରନ୍ତର ବର୍ଷଣ ହେଉଛି। ଶିଷ୍ୟର ମନୋଭାବ ହିସାବରେ ଭଗବାନ, ଗୁରୁ, ବୈଷ୍ଣବ ମାନେ କୃପା କର। ଦୁଇ ଜଣ ଶିଷ୍ୟ ଥିଲେ, ଜଣେ ଗୁରୁଙ୍କର। ବହୁତ ଦିନ ଆଗରୁ ପୁରୁଣା କାଳରେ କ'ଣ, ମନ୍ତ୍ର ଦେବା ପୂର୍ବରୁ ଗୁରୁଦେବ ପରୀକ୍ଷା କରୁଥିଲେ ଶିଷ୍ୟ। ବର୍ତ୍ତମାନ ପରୀକ୍ଷା କରାଯାଏ, ସବୁ ଏକ ସହ ଫେଲ୍ ହେଇଯିବ। ତେଣୁ ଫେଲ୍ ଷ୍ଟୁଡେଣ୍ଟ ବର୍ତ୍ତମାନ କ'ଣ ସରକାର ଉଠେଇ ଦେଇଛି ନା କ'ଣ ସାର? କ'ଣ ମେଟ୍ରିକ ପର୍ଯ୍ୟନ୍ତ ପାସ୍ କରିଦିଆଯିବ କରିଛନ୍ତି ନା ସାର? କାହିଁ କଲେ? କହିଲେ ଏଇ ଯେଉଁ ସବୁ ଷ୍ଟୁଡେଣ୍ଟ ଟିଭି ଦେଖିକି, ମୋବାଇଲ ଦେଖିକି ଯାହା ହେଉଛନ୍ତି, ତାଙ୍କୁ ଯଦି ଷ୍ଟ୍ରିକ୍ଟ କରାଯିବ, କପି ସେଣ୍ଟର ସହିତ ସାର୍ମାନଙ୍କୁ ସବୁ ସମସ୍ତଙ୍କୁ ଷ୍ଟ୍ରିକ୍ଟ କରିଦିଆଯିବ, ତାହେଲେ ଏଗୁଡ଼ା କେହି ମେଟ୍ରିକ୍ ପାସ୍ କରି କଲେଜ ଫଲେଜ ସବୁ ବ୍ୟାଖ୍ୟାଣ୍ଡ ହେଇଯିବ, ଆମ ଯାହା ହେଲେ ଭାରତବର୍ଷର ଏଜୁକେସନ ଲିଷ୍ଟ ତଳକୁ ପଳେଇ ଆସିବ। ତେଣୁ ବରଂ ବର୍ତ୍ତମାନ ଦଶମ ଶ୍ରେଣୀ ମଧ୍ୟ ଫାଙ୍କା ଛାଡ଼ି ଦିଆଯିବ, କନସେସନ ଯଦି ଷ୍ଟ୍ରିକ୍ଟ କରାଯିବ ପିଲାମାନଙ୍କୁ, ତାହେଲେ ଏଇ ପାସ୍ କରିପାରିବ। ଏସବୁ ସାର ଦିଆ ହେଉଛି ବୋଲି ପାଠ ପିଲାମାନେ ପାଠ ପଢ଼ୁଛନ୍ତି ନା? ଗଛର ସାର ଦେଲା ଯେମିତି ବର୍ତ୍ତମାନ କୋବି ବଡ଼ ହେଉଛି, ବର୍ତ୍ତମାନ ସବୁ ସାର ଦରକାର, ହଲିକ୍ସ ଫଲିକ୍ସ ଖାଇବେ, ତା ସହିତ ପୁଣି ଟ୍ୟୁସନ ମାସ ତିନି, ବାପା ଜଗିକି ବସିଥିବ, ମା ଜଗିକି ବସିଥିବ, ଖାଲି ଖାଇବାକୁ ଦେଇ ଟ୍ୟୁସନ ପଠେଇବେ, ଟ୍ୟୁସନ ପଠା ପଇସା ଦେ, ସାର ଦେଲା ପରେ ଟିକେ ଗଛ ବଢ଼ୁଛି, ପୁଣି ତା ଭିତରେ ବି ଯଦି ଠିକ ନ ଜଗିଲା ପିଲା ଛୁଆଙ୍କୁ, ସେ ତାର ଟିଭି କତିରେ ବସିକି ଯାହା ସାର ଦିଆ ହେଇଥିବ ତାର ପୋକ ମାରିକି ସେ ଗଲା ଗଛ ଯା, ବର୍ତ୍ତମାନ ପିଲାଙ୍କର ଅବସ୍ଥା ସବୁ ସେ। ମେରିଟ୍ ନାହିଁ, ଗୋଟେ ଗୋଟେ ଜିନିଷ, ପୁରୁଣା କାଳରେ ମେଟ୍ରିକ ପିଲାଙ୍କୁ ଆଣନ୍ତୁ, ବର୍ତ୍ତମାନ ପିଜି ଲୋକଙ୍କୁ ଆଣନ୍ତୁ, ସେ ତାଙ୍କ ମୁହଁରେ ସବୁ ଥିଲା, ବର୍ତ୍ତମାନ କିଛି ନାହିଁ। କଳିଯୁଗରେ ମେଧାଶକ୍ତି କମିବ ନା? ଛଅଟା ଜିନିଷ ପ୍ରତିଦିନ ଅନୁଦିନ ପ୍ରତିଦିନ ଏଟା କମିବ, ଶକ୍ତି କମିବ, ମେଧାଶକ୍ତି କମିବ, ଜ୍ଞାନ ଶକ୍ତି କମିବ, ଆୟୁ କମିବ, ସବୁ କମି କମିଯିବ କଳିର ପ୍ରଭାବ। ଶିଷ୍ୟ ଗୁରୁଦେବଙ୍କୁ ମନ୍ତ୍ର ଦେବା ପରେ ପରୀକ୍ଷା କରୁଥିଲେ ପୂର୍ବ କାଳରେ, ବହୁତ ଦିନ ରହିଲେ, ଦୁଇ ଜଣ ପିଲା, ଦୁଇ ଜଣ ବିଭିନ୍ନ ଗ୍ରାମରୁ ଆସିଥାନ୍ତି, ଅଲଗା ଗାଁରୁ ଦୁଇ ଜଣ ଯାକ ଆସିଛନ୍ତି, ଗୁରୁଙ୍କର ସେବା କଲେ, ବହୁତ ଦିନ ପଢ଼ିଲେ, ପଢ଼ିଲା ପରେ କହିଲେ ଆଜ୍ଞା ମନ୍ତ୍ର ନେବୁ। ଗୁରୁଦେବ କହିଲେ ଏତେ ଦିନ ତ ରହିଲ, ଆଶ୍ରମର ସେବା କଲ, ଭଗବାନଙ୍କର ସେବା କଲ, ବର୍ତ୍ତମାନ ମନ୍ତ୍ର ତୁମକୁ ଏତେ ଶୀଘ୍ର ଦିଆଯିବନି, ବାପା ତୁମେ ଗୋଟେ ବର୍ଷ ପରେ ଆସ। କହିଲେ ତାଙ୍କ ଗୁରୁଦେବ ଯାଉଛୁ? କହିଲେ ନା ଯାଉଛୁ, କ'ଣ ଆସ। ଦୁଇ ଜଣଙ୍କୁ ଦୁଇ ମୁଠା ଚଣା ଦେଲେ, ଚଣା ମଟର ଚଣା ଦେଲେ, ତୁମେ ଗୋଟେ ମୁଠା ନେଇ, ସେ ଗୋଟେ ମୁଠା, ବୋଲେ ଏଇଟା ନେଇକି ଯାଅ, ବର୍ଷ ପରେ ଆସିବ। ତେଣୁ ଯେ ଥିଲା ଗୋଟେ ଓଡ଼ିଆରେ କୁହନି, ଗୋଟେ ମୋଟା ବଧିଆ, ଗୋଟେ ସରୁ ବଧିଆ, ଏ ମୋଟା ବଧିଆ ଲୋକ ଭଗବାନ ପାଇପାରେ, ମୁଣ୍ଡା ମୂଲରେ ଭଗବାନ ମିଳିବେ, ସରୁ ବୁଦ୍ଧିଆ ଦରକାର ସଂସାର ପାଇଁ, ମୋଟା ବୁଦ୍ଧି ହେଲେ ଚଳିବ, ସଂସାରରେ ସରୁ ବୁଦ୍ଧି ହେଲେ ହଇରାଣ ଠକିବେ, ସଂସାରରେ ଚାଲାକ ନହେଲେ କିଛି ହୁଣ୍ଡା ହେଲେ କଷ୍ଟ ଭୋଗିବେ, ଯିଏ ଯାହା କହୁଛି କ'ଣ ମୁଁ ଶୋଇନେବି, ସଂସାର ପାଇଁ ମୋଟା ସୋଟା ବୁଦ୍ଧି ଦରକାର, ଯାହା ହେଲା ମଣ୍ଡେ ଖାଇଦେଲେ, ଯିଏ ଯାହା କହିଲା ଶୋଇନେଲେ ତାହେଲେ ଭଲ, ସଂସାର ଯଦି ସରୁ ବୁଦ୍ଧି ଦେଖେଇଲେ ଖାଲି କଷ୍ଟ ପାଇଁ, କିନ୍ତୁ ଏହା କହିଲା ତାକୁ ଆମେ ଜିତିବି କେଉଁ ଟଙ୍କା ଆଣି, ସଂସାରରେ ମୋଟା ବୁଦ୍ଧି ଦରକାର, କିନ୍ତୁ ଭଗବାନଙ୍କୁ ଭଜନରେ ସରୁ ବୁଦ୍ଧି ଦରକାର। ଇଏ ବୋକା ଦୁଇ ଜଣ ଜାଣି ନେଲେ, ତା ଭିତରୁ ଜଣେ ତାର ନେଲା, କ'ଣ କଲା ନା, ଗୋଟେ ଡବା ଭିତରେ, ଭଲ ଡବା ଭିତରେ ଚଣା ମୁଠାକୁ ରଖିକି ମାରିଦେଲା, କହିଲା ବର୍ଷା ପରେ ନେଇକି ଯିବି, ଗୁରୁଦେବ କହିଛନ୍ତି। ଗୁରୁଦେବ କହିଲେ ଚଣା ଦୁଇ ଜଣ ଦୁଇ ମୁଠା ନେଇକି ଯାଅ, ଆସିଲା ବେଳେ ଚଣା ଧରିକି ଆସିବ, ଇଏ ତାର ନେଲା ଡବା ଭିତରେ ମାରିକି ରଖିଦେଲା, ଆଜି ସରୁ ବୁଦ୍ଧିଆ ସେ ତାର ନେଲା ତା ବିଲରେ ପକେଇଲା, ବିଲରେ ପକେଇଲା, ପ୍ରତି ବର୍ଷ ଚଣା ବଢ଼େଇବୁ, ପ୍ରତି ଛଅ ମାସ ସାତ ମାସ, ଛଅ ମାସରେ ଦୁଇ ସିଜିନ୍ରେ ତ ଚଣା ହେବ, ଚଣା କରିକି ପୁରା ଦୁଇ ତିନି ବସ୍ତା ଗୋଟେ ସରଡ଼ ଗାଡ଼ିରେ ଲୋଡ଼ କରିକି ଆଣିଛି, ଇଏ ତାର କ'ଣ କହିଲେ ଡବା ଭିତରେ ଚଣାଟା ଧରିକି ଆସିଛି, ଦୁଇ ଜଣ ଆସିକି ପହଞ୍ଚିଲେ। ଗୁରୁଦେବ କହିଲେ କ'ଣ ଆସିଗଲ ନା? ଆଜ୍ଞା ଆସିଗଲୁ, ବର୍ଷେ ହେଇଗଲା, ଆପଣ କହିଥିଲେ ମନ୍ତ୍ର ଦେବେ ବୋଲି, କହିଲା ମୁଁ ଦେଇଥିଲି ଚଣା, ଆଜ୍ଞା ଅଛି, ମୋଟା ବୋଧିଆ କ'ଣ କଲା ଡବା ଖୋଲା, ଡବା ଖୋଲା ଓ ଚଣା ନାହିଁ, ସେ ଚଣାର ଗୁଣ ଲାଗିଲା, ପ୍ରଭୁଙ୍କର ଅଦ୍ଭୁତ ସୃଷ୍ଟି ଦେଖନ୍ତୁ ନା ଆପଣ, ଯୋଉଠି ପବନ ଯାଉନି ସେଠି ପୋକ ଲାଗିଯାଉଛି, ଲାଗୁନି? ଜୀବାଣୁ କେଉଁଠି ଅଛନ୍ତି? ମଣିଷ ମଣିଷର କିଏ ବୁଦ୍ଧି ଅଛି କୁହ? ଯେଉଁଠି ପବନ ଲାଗୁନି ତାକୁ ଆପଣ ଟାଇପ୍ କରିବେ, ଗୋଟେ ଶସ୍ୟ ଜିନିଷକୁ ରଖିଦେବେ, ସେଠି ଦେଖିବେ ତା ଭିତରେ ପୋକ ସୃଷ୍ଟି ହେଇସାରିବେ, ତ ଖାଇସାରିବେ ଆମ୍ବଟା କୁହ ସବୁଥିରେ ପୋକ କଣ ଗୋଟିଏ ଜିନିଷରେ ଅଛି? ଲିମ୍ବ ଗଛରେ ଦେଖିବେ ପୋକ ଲାଗୁଛି, ଲିମ୍ବ ଗଛରେ ହିଁ ପୋକ ଅଛନ୍ତି, ପତ୍ର ଖାଉଛନ୍ତି, ମିଠାରେ ପୋକ, ଖଟାରେ ପୋକ, କଷାରେ ପୋକ, ସବୁଥିରେ ପୋକ। ପ୍ରଭୁ ବିଚିତ୍ର ସୃଷ୍ଟି। ସିଏ କହିଲା ମୁଁ ତ ଚଣା ଡବେ ରଖିଛି ଆଉ ଏପଟ ସେପଟେ କାହିଁ କରିବି, ଡବା ଡବା ଭିତରେ ଯୋଉ ଚଣା ରଖିଛି ଗୁରୁଦେବ ଫେରେଇବି ଆଉ। ସେତେବେଳେ ଡବା ଖୋଲିଲା ବେଳେ ଦେଖିଲା ଚଣା କଣ, ସେ ଗୁଣ ଖାଇ ସବୁ ଗୁରୁଦେବ ଜାଣିଦେଲା ଏଟା ମୋଟା ବୁଦ୍ଧିଆ, ଆକୁ ନାମ ଦେଲେ ଇଏ କଣ ହବ, ଇଏ ସେ ସଂସାର ଭିତରେ ପୁଣି ମଜିକି ରହିବ। କହିଲେ ବାପା ତୋର ବୁଦ୍ଧି ସରୁ ହେଇନି, ତୁ ମନ୍ତ୍ର ଦୀକ୍ଷା ନେଇପାରିବୁ। ଇଏ ଆସିଲା, ଇଏ ତାର କଣ କହିଲା, ଚଣା ବସ୍ତାକୁ ଶଗଡ଼ ଗାଡ଼ି ସହ ଆଶ୍ରମ ବାହାରେ ରଖିଛି। ଗୁରୁଦେବ ପଚାରିଲା ତୋ ଚଣା କାହିଁ ଖାଲି ଏଥର କଣ ଆସୁଛୁ? ଆଜ୍ଞା ଚଣା ଆଶ୍ରମ ବାହାରେ ହଉଛି ନା, କେମିତି ରଖିଛୁ? ଆଜ୍ଞା ଶଗଡ଼ ଗାଡ଼ିର ଲାଟ ମରା ହେଇ। ଗୁରୁଦେବ ବୁଝିଦେଲେ ହଁ ଇଏ ଶିଷ୍ୟ ହେବା ପାଇଁ ଯୋଗ୍ୟ, ଇଏ ବୁଦ୍ଧିମାନ ଅଛି। ଆମର ଓଡ଼ିଆର ଗୋଟେ କଥା ନାହିଁ କି, ଗୁରୁ କହିବେ ଗୋଟିଏ ଶିଷ୍ୟ କରିବ ଗୋଟିଏ। ଆମେ ଛୋଟ ବେଳେ ଶୁଣନ୍ତୁ ଗୁରୁ ଗୋଟିଏ କଥା କହିଲେ ଶିଷ୍ୟ ସେଇଟା ଗୋଟିଏ ଆଚରଣ କରିବ। ବଳି ମହାରାଜ ସେଇଭଳି ଶିଷ୍ୟ ଥିଲେ, ସେ ଏଭଳି ଭାବରେ ସେବା କଲେ, ତମ ବ୍ରାହ୍ମଣ ଭୋଗବ ପ୍ରିୟମାଣ, ଭୃଗବଂଶୀ ବ୍ରାହ୍ମଣ ଶୁକ୍ରାଚାର୍ଯ୍ୟଙ୍କର ଏତେ ପ୍ରିୟ ହେଇଗଲେ, ଶୁକ୍ରାଚାର୍ଯ୍ୟ କହିଲେ ବଳି ମୁଁ ତୁମ ପାଇଁ ହିଁ ଗୋଟେ ଯଜ୍ଞ କରିବି। କାହିଁକି ଗୁରୁଦେବ ଶିଷ୍ୟର ଧନକୁ ନେଇ ଭୋଗ କରନ୍ତି ନା, ଗୁରୁଦେବ ଶିଷ୍ୟ ନିକଟରୁ ଯାହା ନେବେ, କୌଣସି ଜୀବ ନିକଟରୁ ବି, କୌଣସି ମନୁଷ୍ୟ ନିକଟରୁ ଆମେ ଭିକ୍ଷା ନେବାକୁ ପଡ଼ିଲେ ସଦବେଶ ଧରିକି ତାକୁ ଚିନ୍ତା କରିବାକୁ ପଡ଼ିବ ତାକୁ କ'ଣ ଦଉଛି, ତାର ପ୍ରତିକ୍ରିୟା ଆମେ ଭୋଗିବାକୁ ପଡ଼ିବ। କାରଣ ଭୋକ୍ତା ଭଗବାନ ନା, ଯଦି ଜଣେ ଦଶ ଟଙ୍କା ବି ଦଉ ସେ ଦଶ ଟଙ୍କା ଆମେ ଭଗବାନ ସେବାରେ ଲଗେଇବା। ଯଦି ଆମେ ନିଜ କାମରେ ଗୋଟିଏ ଟଙ୍କା ବି ଲଗେଇବା ଆମେ ଭୋଜନ ବାଧା ହେଇଯିବ। ଇଏ ତ ସତ୍ଶିଷ୍ୟ ଆଉ ସିଏ ବି ସଦ୍ଗୁରୁ। ଇଏ କହୁଛନ୍ତି ନା ପଦ୍ମପୁରାଣରେ ଶିବଜୀ ପାର୍ବତୀଙ୍କୁ କହୁଛନ୍ତି, ଗୁରବ ଭବସନ୍ତି ଶିଷ୍ୟ ବିତ ଅପହାରକା। ବହୁ ଗୁରୁ ଅଛନ୍ତି ଯେ ଶିଷ୍ୟର ବିତକୁ ଅପହାରକା, ବିତକୁ ଟଙ୍କାକୁ ହରଣ କରନ୍ତି। ଦୁର୍ଲଭ ସଦ୍ଗୁରୁ ଦେବୀ, ହେ ଦେବୀ ହେ ପାର୍ବତୀ, ସଦ୍ଗୁରୁ ହେଉଛନ୍ତି ଦୁର୍ଲଭ, ସେ ଟଙ୍କା ହରଣ କରନ୍ତିନି। ସେ କଣ ହରଣ କରନ୍ତି? ଶିଷ୍ୟ ସନ୍ତାପ ହାରଣ, ଶିଷ୍ୟର ଯୋଉ ସନ୍ତାପ ରହିଛି, ଦୁଃଖ ରହିଛି ତାକୁ ଦୂର କର। ଶୁକ୍ରାଚାର୍ଯ୍ୟ ସେଇଭଳି ସଦ୍ଗୁରୁ ତ ଦେଖିଲେ ବଳି ମୋର ସର୍ବସ୍ୱ ସବୁକିଛି ଦେଇ ମୋର ସେବା କରିଛି, ତାର ଉପକାର କେମିତି ମୁଁ ସୁଝିବି, ମୁଁ କାହିଁକି ତାର ଋଣୀ ହେବି? ସେ କଣ କଲେ ନା, ଅଜାଜୟନ ବିଶ୍ୱଜିତ ତ୍ରିଣାକମ, ତ୍ରିଣାକମ ମାନେ ସ୍ୱର୍ଗ, ସ୍ୱର୍ଗ ବଳି ମହାରାଜ କିଭଳି ସ୍ୱର୍ଗର ରାଜା ହେବେ, ଇନ୍ଦ୍ର ହେବେ, ସେଥିପାଇଁ ସେ ଅଜାଜୟନ ଗୋଟେ ଯଜ୍ଞ ଆରମ୍ଭ କଲେ। ଯଜ୍ଞର ନାମ କଣ? ବିଶ୍ୱଜିତ ଯଜ୍ଞ। ଏଇ ବିଶ୍ୱଜିତ ଯଜ୍ଞକୁ ଶହେ ବାର ବା ଅଶ୍ୱମେଧ ଯଜ୍ଞକୁ ଶହେ ବାର କଲା ପରେ ଜଣେ ଇନ୍ଦ୍ରପୋଷ୍ଠରେ ବସିବା କଥା, କିନ୍ତୁ ଏତେ ଖୁସି ହେଇଥିଲେ ଶୁକ୍ରାଚାର୍ଯ୍ୟ ବଳି ମହାରାଜଙ୍କ ସେବାରେ, ଗୋଟିଏ ଯଜ୍ଞରେ ତାଙ୍କୁ ଯଜ୍ଞ କୁଣ୍ଡରୁ ସବୁ ଦ୍ରବ୍ୟ ବର୍ତ୍ତମାନ ବାହାର କରିବା ଆମେ ଶୁଣିବା, ଭଗବାନ ନିଜେ ଯେଭଳି ଦେଲାବେଳେ ଦେଉଛନ୍ତି, ବଳି ମହାରାଜ ସୁସଜ୍ଜିତ ହେଇକି ଇନ୍ଦ୍ର କରୁଥିବେ, ଇନ୍ଦ୍ରପୋଷ୍ଠରେ ବସିବେ ଗୋଟିଏ ଯଜ୍ଞ।
ମହାଭିଷେକେନ ମହାନୁଭାବା,
ମହା ଅଭିଷେକ କଲେ, କହିଲେ ବଳି ତୁମ ପାଇଁ ମୁଁ ବିଶ୍ୱଜିତ ଯଜ୍ଞ କରିବି, ତୁମେ ଅଭିଷେକ ହୁଅ। ଅଭିଷେକ ମାନେ ଇନ୍ଦ୍ର ଇନ୍ଦ୍ରପୋଷ୍ଠରେ ବସିବାକୁ ହେଲେ, ପଦବୀରେ ବସିବାକୁ ହେଲେ ତାଙ୍କୁ ଅଭିଷିକ୍ତ କଲେ ମନ୍ତ୍ର ଦେଇ, ଋଗ୍ବେଦୀୟ ମନ୍ତ୍ରରେ କରୁଣା ଆବର୍ଷଣ କରି ଭଗବାନଙ୍କର କୃପା ଭିକ୍ଷା କରି, ଯଜ୍ଞ ପୂର୍ବରୁ ଯେଉଁ ଅଭିଷେକ କାର୍ଯ୍ୟକ୍ରମ ଥାଏ, ମାଙ୍ଗଳିକ କାର୍ଯ୍ୟକ୍ରମ ସବୁ କଲେ। ଆଉ ଜିଗିଷ୍ୟମାଣ, ମୋର ଏ ଶିଷ୍ୟ ବଳି ବର୍ତ୍ତମାନ ଇନ୍ଦ୍ର ହଉ, ଏଥିପାଇଁ ବିଶ୍ୱଜିତ ଯଜ୍ଞ ଆରମ୍ଭ କଲେ। ମହାଭିଷେକେନ ମହାନୁଭାବ, ଯେଉଁ ମହା ଅଭିଷେକ କଲେ, କାହିଁକି ନା ଇଏ ମହାନୁଭାବ, ପାଟି କରନି ବାପା, ଆଉ ମହା ମହା ଅନୁଭବ ଯେହେତୁ ବିଶ୍ୱଜିତ ଯଜ୍ଞଟାକୁ ଆରମ୍ଭ କଲେ। ଯେତେବେଳେ ବିଶ୍ୱଜିତ ଯଜ୍ଞଟାକୁ ଆରମ୍ଭ କରିଛନ୍ତି, ବଳି ମହାରାଜ ସେଠି ବସିଛନ୍ତି ହାତ ଯୋଡ଼ିକି ଯଜ୍ଞରେ, ଶୁକ୍ରାଚାର୍ଯ୍ୟ ଯଜ୍ଞ କରୁଛନ୍ତି, ଘୃତାହୁତ ଦେଉଛନ୍ତି, ଅଲଗା ବ୍ରାହ୍ମଣମାନେ ଘୃତାହୁତ, ଶୁକ୍ରାଚାର୍ଯ୍ୟ ମୁଖ୍ୟ ପୁରୋହିତ ଭାବରେ ବସିଛନ୍ତି। ଆଉ ଏଭଳି ଅଦ୍ଭୁତ ଲୀଳା ହେଲା, ଯଜ୍ଞରୁ ସବୁ ଜିନିଷ ବାହାରିଲା। କଣ କଣ ବାହାରୁ ଯଜ୍ଞରୁ ଆପଣମାନେ ଶୁଣିବେ, ଏସବୁ ଦିବ୍ୟ ଜିନିଷ, ଏହାକୁ ଧରି ବଳି ମହାରାଜ ସୁସଜ୍ଜିତ ହେଇ ବର୍ତ୍ତମାନ ଇନ୍ଦ୍ରପୁର ଯିବେ।
ତଥ କାଞ୍ଚନ ପଟ୍ଟନାଦୋ ହୟାଶ୍ଚ ହର୍ଯ୍ୟଶ୍ଚ ତୁରଙ୍ଗ ବର୍ଣ୍ଣ ଧ୍ୱଜଶ୍ଚ ସିଂହେନ ବିରାଜମାନ ହୃତ ସନାତ ହବିବୀର ଇଷ୍ଟାତ।
ହୃତ ଅସନାତ ହବିବୀର ଇଷ୍ଟାତ, ଯୋଉ ଯଜ୍ଞ କରାଯାଉଛି ହୃତ ଅସନାତ, ହୃତ ଢଳା ଯାଉଛି, ସେ ପ୍ରଜ୍ୱଳିତ ଅଗ୍ନି ଭିତରୁ ଗୋଟେ ରଥ ବାହାରିଲା। ଯଜ୍ଞ ସମସ୍ତ କାମନା ପୂର୍ଣ୍ଣ କରନ୍ତି, କିନ୍ତୁ ସେଭଳି ପୁରୋହିତ ଆବଶ୍ୟକ, ସେଭଳି ଶୁଦ୍ଧ ଦ୍ରବ୍ୟ ଆବଶ୍ୟକ, ଆଉ ପୁରୋହିତ ସେଭଳି ଭକ୍ତିମାନ ହେବା ଆବଶ୍ୟକ, କାରଣ ଯଜ୍ଞ ପୁରୁଷକୁ ଏଭଳି ସନ୍ତୁଷ୍ଟ କରିପାରିବେ। ଶୁକ୍ରାଚାର୍ଯ୍ୟ ତ କବି ନା ମୁସିନା କବି, ଭଗବାନଙ୍କର ବିଭୂତି। ବିଶ୍ୱଜିତ ଯଜ୍ଞ ଯେତେବେଳେ ବଳି ମହାରାଜ ପାଇଁ କଲେ, ତତ୍ତ୍ୱ ସେ ଯଜ୍ଞରୁ ରଥ କାଞ୍ଚନ ପଟ୍ଟନାଦ ଗୋଟେ ରଥ ବାହାରିଲେ, ସେ ରଥ ଘୋଡ଼ା ହେଇଥାନ୍ତି ଗୋଟେ କପଡ଼ାରେ, କାଞ୍ଚନ ପଟ ସ୍ୱର୍ଣ୍ଣର ବସ୍ତ୍ରର, ଗୋଟେ ସ୍ୱର୍ଣ୍ଣର ବସ୍ତ୍ରରେ ଆବୃତ ହେଇ ରଥଟି ଥାନ୍ତି। ହୟାସ ହୟାଶ୍ଚ ହର୍ଯ୍ୟଶ୍ଚ ତୁରଙ୍ଗ ବର୍ଣ୍ଣ, ହରିତି ବର୍ଣ୍ଣ, ତୁରଙ୍ଗ ବର୍ଣ୍ଣ, ହଳଦୀ ବର୍ଣ୍ଣର ଇନ୍ଦ୍ରର ଯେଉଁ ଯେଉଁ ଜିନିଷ ଅଛି ଶୁକ୍ରାଚାର୍ଯ୍ୟ ସେଇ ସେଇ ଜିନିଷ ବଳି ମହାରାଜ ଦେଇଦେଲେ ଯଜ୍ଞରୁ। ଯେଉଁ ଯେଉଁ ଜିନିଷ ଅଛି ଇନ୍ଦ୍ରର, ଯେଉଁ ଅଶୁ ଅଛନ୍ତି ସେ ହରିତି ବର୍ଣ୍ଣ, ବଳି ମହାରାଜ ଦେଖିଲେ ଯଜ୍ଞରୁ ଇନ୍ଦ୍ର ବର୍ଣ୍ଣର ଘୋଡ଼ା ବାହାରୁଛି, ଇନ୍ଦ୍ରଙ୍କର ଯେଭଳି ଘୋଡ଼ା, ଇନ୍ଦ୍ରର ଯେଭଳି ବର୍ଣ୍ଣର ଘୋଡ଼ା ସେଭଳି ଘୋଡ଼ା। ଆଉ କଣ, ଧ୍ୱଜାନ ସିଂହୀନ ବିରାଜମାନ, ରଥରେ ଯେଉଁ ଧ୍ୱଜଟା ଅଛି ସେଠି ସିଂହ, ସିଂହର ଚିତ୍ର ଅଛି, ଜାଣିପାରୁଥିଲେ ସିଂହମାନେ ବିଜୟର ଚିହ୍ନ। ନିଶ୍ଚିତ ଭାବରେ ମୁଁ ଗୁରୁଦେବଙ୍କ କୃପା ପାଇ ବର୍ତ୍ତମାନ ଇନ୍ଦ୍ରକୁ ପରାଜିତ କରିବି। ଆଉ ହୃତ ଅସନାତ ହବିବୀର ଇଷ୍ଟା, ହୃତ ଅସନ ଯେତେବେଳେ ଦିଆଯାଉଛି ପ୍ରଜ୍ୱଳିତ ଅଗ୍ନିରୁ, ହବିବୀର ଘୃତ ଯେତେବେଳେ ଦିଆଯାଉଛି ବାହାରୁଛନ୍ତି, ଯେତେବେଳେ ବାହାରିଲେ କେବଳ ଏତିକି ନାହିଁ,
ଧନୁଶ୍ଚ ଦିବ୍ୟାଂ ପୁରଟା ଉପନଦ୍ଦାଂ ତୃଣଂ ଅରିକେତୋ କବଚ ଚ ଦିବ୍ୟାଂ ପିତାମହସ୍ତସ୍ୟ ଉଦଦୌ ଚ ମାଳା ଅମ୍ଳାନ ପୁଷ୍ପା ଜଳଦୌ ଚ ଶୁକ୍ରଂ।
ଆଜ୍ଞା, ଭଗବାନ ଯାହାକୁ ବଡ଼ କରିବାକୁ ବି ଚାହିଁବେ ତାକୁ ଜଣଙ୍କର କାହାର ଆଶୀର୍ବାଦରୁ ବାକି ରଖିବେନି, ସମସ୍ତଙ୍କୁ ସମସ୍ତଙ୍କର ଆଶୀର୍ବାଦ ଦେଇକି ଭଗବାନ ତାଙ୍କୁ ବଡ଼ କରିବେ, ଯାହାକୁ ବଡ଼ କରିବେ, କାହାର ଆଶୀର୍ବାଦରୁ ସେ ବଞ୍ଚିତ ରହିବ ନା, କେହି ତାହା ପ୍ରତି ଅସନ୍ତୁଷ୍ଟ ହେବେ ନା, ମାଲିକ ଯାହାକୁ ବଡ଼ କରିବେ। ଆମେ ଯୋଜନା କରି ଆଜ୍ଞା ବଢ଼େଇ ପାରିବା, ଇନ୍ଦ୍ର ଯୋଜନା କରି ବଢ଼ାଇବା ପାଇଁ ଚାହିଁଥିଲେ, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଉପରେ ପୂର୍ଣ୍ଣ ନିର୍ଭର କରି ବୋଲି ମହାରାଜ ଆଜି ଶୁକ୍ରାଚାର୍ଯ୍ୟ ତାଙ୍କର ସ୍ୱବ୍ରାହ୍ମଣ ଶକ୍ତି ବଳରେ, ଗୁରୁ ଶକ୍ତି ବଳରେ ଆଜି ବଳି ମହାରାଜଙ୍କୁ ବଡ଼ କରୁଛନ୍ତି। କ'ଣ କରୁଛନ୍ତି, କ'ଣ କ'ଣ ବାହାରିଲେ ଆପଣ ମନେ ରଖି, ସବୁ ଦିବ୍ୟ ଜିନିଷ, ରଥ ବାହାରିଲେ, ହରିତି ବର୍ଣ୍ଣର ଘୋଡ଼ା ବାହାରିଲେ, ସିଂହ ପତାକା ଲାଗିଛି, ଆଉ ଧନୁଶ୍ଚ ଦିବ୍ୟ ପୁରଟା ଉପନଦ୍ଧମ ସ୍ୱର୍ଣ୍ଣରେ ଆବୃତ ହେଇଛି ଗୋଟେ ଧନୁ ବାହାରିଲେ, ଏସବୁ କାହା ପାଇଁ ନା ଇନ୍ଦ୍ରକୁ ଜୟ କରିବା ପାଇଁ। ଆଉ ତୃଣ ତୃଣ ଅରିକିତ କବଚିତ ଦିବ୍ୟମ, ତୃଣ ରଖନ୍ତି ଧନୁଷ ଦୁଇଟା ବହୁବଚନରେ ଅଛି, ଦୁଇଟା ତୃଣ, ଆଉ ଅରିକିତ ଏ ଯେଉଁ ତୃଣ କିଭଳି ନା ଅରିକିତ କ୍ଷୟ ହବନି, ଅକ୍ଷୟ ତୃଣ, ଯଦି ଇନ୍ଦ୍ର ବି ଯୁଦ୍ଧ କରନ୍ତି ସେ ତ ବିନା ଯୁଦ୍ଧରେ ପଳାଇଗଲେ ଛାଡ଼ିଦେବେ, ଯଦି ଇନ୍ଦ୍ର ବି ଯୁଦ୍ଧ କରିବେ ଶୁକ୍ରାଚାର୍ଯ୍ୟ ଯଜ୍ଞରୁ ଯେଉଁ ତୃଣ ଦେଇଥିଲେ ସେ ତୃଣ ଅକ୍ଷୟ ତୃଣ ସରିବନି, ସର ସରିବନି, ଆଉ ଦିବ୍ୟ କବଚ ଶରୀର ପୁରା କବଚ, ଦିବ୍ୟ କବଚ ଲାଗିଛି, କେବଳ ଏତିକି ନାହିଁ, ଭଗବାନଙ୍କ କୃପାରେ ଆପଣ ମାୟା ଜୟ କରିପାରିବେନି, ଭଗବାନଙ୍କ କୃପା ସହିତ ଭକ୍ତର କୃପା ବି ଦରକାର। ଦୁଇ କୃପା ମିଶିଲେ ଜଣେ ବଳିଆନ ହୁଏ, ଗୁରୁ କୃପା ଦରକାର, ଭଗବାନଙ୍କର କୃପା ଦରକାର। ଆଜି ଯଜ୍ଞରୁ ଏସବୁ କୃପା ପାଇଗଲେ କିଏ, ବଳି ମହାରାଜ। ଗୁରୁଙ୍କର କୃପା ପାଇଲେ, ଭଗବାନଙ୍କର କୃପା ପାଇଲେ, ବୈଷ୍ଣବ କୃପାର କାହିଁକି ବାକି ରହିବେ। ଆଉ ପ୍ରହ୍ଲାଦ ମାର ତାଙ୍କର ଦୁଇ ଗୁରୁ, ବଳି ମହାରାଜଙ୍କର ଦୁଇ ଜଣ ଗୁରୁ, ତାଙ୍କର କୁଳର ଗୁରୁ ହେଲେ କିଏ, ଶୁକ୍ରାଚାର୍ଯ୍ୟ। କିନ୍ତୁ ପାରମାର୍ଥିକ ଗୁରୁ କିଏ, ପ୍ରହ୍ଲାଦ। ବଳି ମହାରାଜଙ୍କର ପାରମାର୍ଥିକ ଗୁରୁ ହେଲେ ପ୍ରହ୍ଲାଦ, ସବୁ ଶିଖେଇଛନ୍ତି ଭକ୍ତିର ଶିକ୍ଷା। ଆଉ ପ୍ରହ୍ଲାଦ ମହାରାଜ କଣ କଲେ, ବଳି ମହାରାଜଙ୍କୁ କଣ ଦାନ କଲେ, ପିତାମହସ୍ତସ୍ୟ ଦଦୌଚ ମାଲାମ ଅମ୍ଳାନ ପୁଷ୍ପମ ଜଲଦ ଜଳଜଂ ଚ ସକ୍ରମ। ଅମ୍ଳାନ ପୁଷ୍ପର ମାଳାକୁ କାଢିକି ପ୍ରହ୍ଲାଦ ମହାରାଜ ନିଜ ଗଳାରୁ, ପ୍ରହ୍ଲାଦ ମନ୍ତରେ ଭଗବାନ ସବୁବେଳେ ରୁହନ୍ତି ତ, ପ୍ରହ୍ଲାଦ କହିଲେ ମୋ ଶିଷ୍ୟ ଆଜି ଯାଉଛି ସ୍ୱର୍ଗକୁ ଜୟ କରିବା ପାଇଁ, କାଢିକି ମାଳାଟାକୁ ଦେଇଦେଲେ। କାହା ବେକରେ, ବଳି ମହାରାଜ ବେକରେ। ଆପଣ ପ୍ରଶ୍ନ କରନ୍ତୁ, ଯୁଦ୍ଧ କରିବା ପାଇଁ ଯାଉଛନ୍ତି, ତାହେଲେ ପ୍ରହ୍ଲାଦ ମହାରାଜ କିଭଳି ଦେଲେ ଆଶୀର୍ବାଦ ଦେଲେ ଯୁଦ୍ଧ କରିବା ପାଇଁ? ଭକ୍ତ ତ କେବେ ହିଂସା କରିବା ପାଇଁ ଚାହେଁ ନା, ଅନ୍ୟକୁ କଷ୍ଟ ଦେବା ପାଇଁ ଚାହେଁ ନା। ପ୍ରହ୍ଲାଦ ମହାରାଜ ଜାଣନ୍ତି ଯେ ମୋର ଶିଷ୍ୟ ଏ ବଳି କାହାକୁ କଷ୍ଟ ଦେବ ନା, ଯେହେତୁ ଆମର ପାରମ୍ପରିକ ଗୋଟିଏ ଶତ୍ରୁତା ରହିଛି, ସ୍ୱର୍ଗକୁ ଜୟ କରିବାର ଗୋଟିଏ କାମନା ଆମର ରହିଛି। ଠିକ୍ ଅଛି, ମୁଁ ବର୍ତ୍ତମାନ ମୋର ଶିଷ୍ୟ ବଳିକୁ ବର୍ତ୍ତମାନ ପୁଷ୍ପମାଳାଟା ଦେଉଛି, ଏଇଥିପାଇଁ ଦେଇଛନ୍ତି। ପାଣ୍ଡବମାନେ ଦୁର୍ଯ୍ୟୋଧନ ଭଗବାନଙ୍କର ଶତ୍ରୁ କି ଆଜ୍ଞା, ଦୁର୍ଯ୍ୟୋଧନ ଭଗବାନଙ୍କର ଶତ୍ରୁ, ପାଣ୍ଡବମାନଙ୍କର ମିତ୍ର। ଭଗବାନ କହିଲେ ସମହଂ ସର୍ବଭୂତେଷୁ, ଦୁର୍ଯ୍ୟୋଧନ କାହିଁକି ଭଗବାନଙ୍କର ଶତ୍ରୁ ଭଳି ପ୍ରତୀୟମାନ ହେଲେ? ଯଦି ଭଗବାନ ଯଦି ଦୁର୍ଯ୍ୟୋଧନକୁ ଶତ୍ରୁ କରିଥାନ୍ତେ, ସମୁଦ ହେଇଥାନ୍ତି କେମିତି, ଶତ୍ରୁକୁ କିଏ ସମୁଦି ସମ୍ବନ୍ଧର ସମ୍ବନ୍ଧିତ କରେ ନା, ଶତ୍ରୁ ନାହିଁ କିନ୍ତୁ ପାରମ୍ପରିକ ଶତ୍ରୁ। କାହିଁକି ନା, ଯେହେତୁ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ଶତ୍ରୁ, ପାଣ୍ଡବମାନେ ଭଗବାନଙ୍କର ବନ୍ଧୁ, ଭଗବାନ କ'ଣ ବିଚାର କରନ୍ତି, ଯେହେତୁ ଦୁର୍ଯ୍ୟୋଧନ ସବୁବେଳେ ଶତ୍ରୁତା ଆଚରଣ କରୁଛି ପାଣ୍ଡବମାନଙ୍କ ପ୍ରତି, ମୋ ଭକ୍ତ ପ୍ରତି ଯିଏ ଶତ୍ରୁ ସିଏ ବି ମୋର ଶତ୍ରୁ। ସେଥିପାଇଁ ଦୁର୍ଯ୍ୟୋଧନ ଭଗବାନ ବିଶ୍ୱରୂପକୁ ଦେଖେଇଲେ, ଭଗବାନ ଯଦି ଶତ୍ରୁତା ଥାନ୍ତା ତାହେଲେ ଦୁର୍ଯ୍ୟୋଧନଙ୍କୁ ଆଗେ ବିଶ୍ୱରୂପ ଦେଖେଇଛନ୍ତି, ଅର୍ଜୁନଙ୍କୁ ପରେ ଦେଖେଇଛନ୍ତି। ଭଗବାନ ଦୁର୍ଯ୍ୟୋଧନଙ୍କ ପ୍ରତି ଏତେ ବଡ଼ ଦାନ କରିଛନ୍ତି, ନିଜର ସମ୍ମାନ ଭଗବାନଙ୍କର ସ୍ଥିତିରୁ ଖସିକି ଦୂତ ହେଇକି ଯାଇଛନ୍ତି ନା। ଦୂତ କାମ କିଏ କରନ୍ତି କହିଲେ, ଦୂତ କାମ ସବୁଠୁ, ଆପଣ ଯଦି ପଠେଇବେ କେଉଁ କାମ ପାଇଁ, ସବୁଠୁ ଗରିବ ଲୋକକୁ, ଟଙ୍କା ପଇସା ନଥିବା ଲୋକକୁ କହିବେ ଦେବ ଦୁଇ ଟଙ୍କା ଦେଉ ଚାଲ ଭାଇ, ସେ ଖବରଟା କହିଦେଇ ଆସିବ। କିନ୍ତୁ ଭଗବାନ ଆଜି ଦୂତ ହେଇକି ଗଲେ, ତାଙ୍କ ଦୟା ଦୁର୍ଯ୍ୟୋଧନ ପ୍ରତି ନାହିଁ, କିନ୍ତୁ ଦୁର୍ଯ୍ୟୋଧନର ମୁହଁଟା ଓଲଟା ହେଇଥିଲା, ତାପରେ ବି କୃପା ବର୍ଷଣ ଭଗବାନ କରୁଥିଲେ। ଜଳ ବର୍ଷା ବେଳେ ଯଦି ପାତ୍ରଟା ଓଲଟା ରହିଥିବ ହବ କ'ଣ, କେହି ଜଳ ପାତ୍ର ରହିବ ନା। ଦୁର୍ଯ୍ୟୋଧନର ମୁହଁ ଭଗବାନଙ୍କ କୃପା ପ୍ରତି ନଥିଲା, ଓଲଟା ହେଇକି ରହିଥିଲା, ଶକୁନି ପ୍ରତି ଥିଲା, ଚାହୁଁଥିଲା ଶକୁନି ମୋତେ କରୁଣା କରିବ, ସେଥିପାଇଁ ସେ ଭଗବାନଙ୍କର କରୁଣାକୁ ଉପଲବ୍ଧି କରିପାରିଲନି। କହିବାର ତା ଦୁର୍ଯ୍ୟୋଧନ ଶତ୍ରୁ ନୁହେଁ, ଦୁର୍ଯ୍ୟୋଧନ ପାରମ୍ପରିକ ଶତ୍ରୁ ହେଇଗଲେ, ଯେହେତୁ ପାଣ୍ଡବମାନଙ୍କର ସେ ଶତ୍ରୁ। ପ୍ରହ୍ଲାଦ ମହାରାଜ କଣ କଲେ, ପିତାମହତସ୍ୟ ଦଦୌଚ ମାଲାମ ଅମ୍ଳାନ ପୁଷ୍ପା ଜଳଜ ସକ୍ରମ। ଗୁରୁଦେବ ଯଜ୍ଞରୁ ଏଗୁଡ଼ିକ ବାହାର କରିକି ଦେଲେ, ଦିବ୍ୟ କବଚ, ଦିବ୍ୟ ଧନୁ, ଦିବ୍ୟ ତୁଣୀ, ରଥ ଆଉ ଅଶ୍ୱ। କିନ୍ତୁ ଗୁରୁଦେବ ନିଜ ଗୁରୁଦେବ ଶୁକ୍ରାଚାର୍ଯ୍ୟ ପାରମ୍ପରିକ ଗୁରୁ କୁଳ ଗୁରୁ କ'ଣ ଦେଲେ, ଜଳଜମ, ଜଳରୁ ଯିଏ ଜାତ ହୁଏ ଶଙ୍ଖ। କହିଲେ ବାପା ଏଇ ଶଙ୍ଖକୁ ନେଇ ତ ଫୁଙ୍କିବୁ, ଇନ୍ଦ୍ର ଶୁଣିଲା ମାନେ ଭୟ କରିକି ସବୁ ଲୋକ ଛାଡ଼ିକି ପଳେଇବ। ଆଉ ପ୍ରହ୍ଲାଦ ମହାରାଜ ଗୋଟେ ମାଳା କାଢ଼ିକି ଦେଲେ, କହିଲେ ବାପା ଏଇ ମାଳାଟିକୁ ତୁ ପିନ୍ଧିକି ଯା। ଶିକ୍ଷା କ'ଣ, ସଂସାର ଜୟ କରିବାକୁ ହେଲେ, ଏ ସଂସାରକୁ ଜୟ କରିବାକୁ ହେଲେ କୃପାଟା ଆବଶ୍ୟକ, ଗୁରୁଙ୍କର କୃପା, ବୈଷ୍ଣବଙ୍କର କୃପା ଆବଶ୍ୟକ। ନହେଲେ ଭଗବାନ କରୁଣା କଲେ ଜଣେ ସାଧୁଗୁରୁ ବୈଷ୍ଣବଙ୍କର କୃପା ପାଇ ସଂସାରକୁ ଜୟ କରିବ। ଭକ୍ତିମୟ ଠାକୁର ସେ ଲେଖିଲେନି
କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନା ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନା ଦୟା କବେ ଆମି ପାଇବ ବୈଷ୍ଣବ ପଦ ଛାୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନା ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନା ଦୟା କବେ ଆମି ଛାଡ଼ିବ ସେ ବିଷୟା ବିମାନ କବେ ବିଷ୍ଣୁ ଜନେ ଆମି କରିବ ସମ୍ମାନ କବେ ବିଷ୍ଣୁ ଜନେ ଆମି କରିବ ସମ୍ମାନ କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନା ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ।
ମହାପ୍ରଭୁ ମୋତେ ଦୟା କରିବେ, ଚୈତନ୍ୟ ମହାପ୍ରଭୁ ମୋତେ ଦୟା କରିବେ, କବେ ଆମେ ପାଇବ ବୈଷ୍ଣବ ପଦ ଛାୟା। ପ୍ରହ୍ଲାଦ ମହାରାଜ କରୁଣା ପାଉଛନ୍ତି, ଶୁକ୍ରାଚାର୍ଯ୍ୟଙ୍କର କରୁଣା ପାଉଛନ୍ତି, ଆଜି ସ୍ୱର୍ଗକୁ ଜୟ କରୁଛନ୍ତି। ନିଜର ଶକ୍ତି ବଳରେ ଆମେ ମାୟାକୁ ଜାଣିପାରିବା, ସଂସାରକୁ ଜାଣିପାରିବା କି? ନିଜ ଶରୀରର ଦୁଃଖକୁ ଦୂର କରିପାରିବା କି? ନାହିଁ। ମୁଁ ଅନୁଭବ ଆଜ୍ଞା ଦେଖୁନାହାନ୍ତି, ଡାକ୍ତରଙ୍କୁ ରୋଗ ହେଉଛି କି ନାହିଁ ସେ ସବୁ ଔଷଧ ଜାଣିଛି, କିନ୍ତୁ ନିଜ ଶରୀର ବିପଦଗ୍ରସ୍ତ ହେଲେ ବି ନିଜ ଶରୀରଟାକୁ ସଂସାର ଦୁଃଖରୁ ଦୂର କରିପାରେ ସବୁ ଔଷଧ ଜାଣିବ। ଡାଇବେଟିସ କାହିଁକି ଜାଣିଥିବ କିନ୍ତୁ ନିଜେ ଡାଇବେଟିସରେ ପଡ଼ିଥିବ? କୁହନ୍ କାହା ସାମର୍ଥ୍ୟ ଅଛି ସଂସାର ଦୁଃଖକୁ ଦୂର କରିବା ପାଇଁ, ସଂସାରକୁ ଜୟ କରିବା ପାଇଁ କାହା ସାମର୍ଥ୍ୟ ଅଛି? ନାହିଁ। ସେମିତି କେବେ ଚୈତନ୍ୟ ମହାପ୍ରଭୁ ଦୟା କରିବେ ଏବଂ ବୈଷ୍ଣବ ପଦ ଛାୟା ପାଇବେ? ବୈଷ୍ଣବ ପଦ ଛାୟା ପାଇଲେ ଫଳ କଣ ହବ? କବେ ଆମେ ଛାଡ଼ିବ ସେ ବିଷୟାଭିମାନ। ବୈଷ୍ଣବଙ୍କର ପାଦାଶ୍ରିତ ହେଲା ପରେ, ପାଦାଶ୍ରିତ ହେଲା ପରେ, ଗୁରୁ ପାଦାଶ୍ର ହେଲା ପରେ ବି ପଦ ଛାୟାଟା ମିଳେ ନା, କରୁଣାଟା ମିଳେ ନା, କାହିଁକି ମିଳେ ନା? ଏ ଅଭିମାନଟା କହିବ, ବିଷୟର ଅଭିମାନ, ମୁଁ ଧନୀ, ମୁଁ ଜ୍ଞାନୀ, ମୁଁ ଜ୍ଞାନୀ, ମୁଁ ସେବକ ନା। ଯଦି ନିଷ୍କପଟ ବୈଷ୍ଣବଙ୍କର କରୁଣା ପାଇଲ, ଗୁରୁଦେବ ତୁମ ଉପରେ ପ୍ରସନ୍ନ ଅଛନ୍ତି, ବୈଷ୍ଣବମାନେ ପ୍ରସନ୍ନ ଅଛନ୍ତି, ତୁମର ବିଷୟ ଅଭିମାନ ପୁରା ଦୂର ହେଇଯିବ। ମୁଁ କଣ ନା, ମୁଁ ଦିନ ଲୋକ ତୃଣାର ବି ଶୁଣିଛି, ମୁଁ ତୃଣ ଠାରୁ ହୀନ ଲୋକ, ସମସ୍ତେ ଭକ୍ତ, ମୁଁ ହେଉଛି ଅଭକ୍ତ। ଏ ଭଗବାନ ଆସେ, ଇଏ ମହାପ୍ରଭୁଙ୍କର କରୁଣା, ବୈଷ୍ଣବମାନଙ୍କର କରୁଣାର ଫଳ। କବେ ଆମେ ଛାଡ଼ିବ ସେ ବିଷୟ ଅଭିମାନ, କବେ ବିଷ୍ଣୁ ଜନା ଆମେ କରିବ ସମ୍ମାନ।
ଗଲ ବସ୍ତ୍ର କୃତାଞ୍ଜଳି ବୈଷ୍ଣବନୀ କଟେ, ଗଲ ବସ୍ତ୍ର କୃତାଞ୍ଜଳି ବୈଷ୍ଣବନୀ କନ୍ତେ ତୃଣ ଧରି ଦଡ଼ିବଟେ, ଦନ୍ତେ ତୃଣ ଧରି କବେ ଆମି ପାଇବ ବୈଷ୍ଣବ ପଦ ଛାୟା, କବେ ଆମି କାନ୍ଦିଆ କାନ୍ଦିଆ ଜନା ଯିବ ଦୁଃଖ
কৃতাঞ্জলি যদি আপনার করুণা পাইবে না ভগবান করুণা বৈষ্ণবঙ্কর করুণা ভক্তর করুণা আপনার দিন হয়ে যাবে আপনার কতটি পুণ্যকর্ম কলা বেড়ে বি আপনার অভিমানের করেপারে আমার সংস্কৃতিটা এমতি কি ভারতীয় সংস্কৃতি জগন্নাথ সংস্কৃতি এমতি কি বহু শিক্ষা আছে আপনার গলে দেখ পুরোহিত যেতবে শ্রাদ্ধ দেব পুরোহিত আসতে পিতাঙ্কর শ্রাদ্ধ আপনার দেবে আপনার সেতবে কইপারে মো ধোতিটা ঘোড়াইকি বসি না গল বস্ত্র বস্ত্রটা বেকরে এমতি করে পকাইব গল বস্ত্র পকা যায় নহলে সে কর্ম পুরোহিত মানে কইবে না এ কর্ম তুমি গলবস্ত্রের বস গলবস্ত্রটা কোণ কোণ সংকেত কোণ আজ্ঞা হীন লোক হীন লোক দেখুন আগর কে গাই মারি দেলে হীন কর্ম করলে বেকর পঘা পকাই হাত ধর দিনর সূচনা গল বস্ত্র কৃতাঞ্জলি বৈষ্ণব নিকট যে বৈষ্ণব দেখি গলবস্ত্র পাদ পড়ি বৈষ্ণবঙ্কর ছোট পিলাম যে আনছেন মা মানুষ নিয়ে যান পছন্দ গল বস্ত্র কৃতাঞ্জলি বৈষ্ণব নিকটে দন্তে তৃণ ধরি দাঁড়াইব নিষ্কপটে নিষ্কপট চিত্তরে এই গলবস্ত্র পকাইবি দাঁতরে তৃণ ধরিবি দাঁতরে তৃণ ধরিয়া মানে কোণ দেখিছেন না আপনার শুভকর্মরে ধরতে কোণ হাতরে দুব ধরতে বৈষ্ণব মানে দাঁতরে তৃণ ধরতে হাতরে ধরতে না কী মুজি তৃণভোজী পশু তুল্য তৃণভোজী পশু পশুর কিছু জ্ঞান অছি ছেলের কিছু জ্ঞান অছি গোটে ছেলেকে হণা যাওয়া আউটে ছেলে ঘাস বিড়ে ধরি অনেক প্রভু তার যদি বুদ্ধি নথায় মু সেভাবে তৃণভোজী পশু এইভাবে ভাবনার বৈষ্ণব কৃপা পাইব সেই কৃপার বলিহান হলে সে সংসার জিণব এইভাবে ভাবনা হয়ে গেলে বৈষ্ণব স্বাভাবিক কৃপা করে শুক্রাচার্য কে স্বাভাবিক কৃপা করে বলি মহারাজ এ বলি মহারাজ স্বাভাবিক কৃপা করে শুক্রাচার্য কারণ মহানুভাব আইয়ে মহাত্মা গুরু অব্দি মহান অনুভব শিষ্য হচ্ছে মহাত্মা উদার চরিত্র সর্ব সর্বস্ব অর্পণ করি গুরুঙ্কর সেবা করছে দিন হবে আর প্রহ্লাদ যদি খুশি হয়ে গেলে অম্লান পুষ্পমালা দিয়ে দেলে আর শুক্রাচার্য স্বতন্ত্র জলজাঞ্চ শক্র শক্র কোণ কলে জলজ শঙ্খ দিয়ে দেলে সব কৃপার আজ মণ্ডিত হয়ে বলি মহারাজ যাবে ইন্দ্রপুর জয় করবে স্বর্গরাজ্য জয় করবে কান্দিয়া 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 জানাইব দুঃখ গ্রাম সংসার অনল হইতে মাগিব বিশ্রাম বৈষ্ণব পাখে তৃণভোজী পশু হয়ে কলবস্ত্র হয়ে ঠিয়া হবি সে পচারি বাপা কাইকি এমনি হোচ দিন ভাত কান্দি কান্দি জনাইবি সংসার মোর কোণ দুঃখ গ্রাম আছে দুঃখ সমূহ আছে সংসার প্রভু এই কষ্ট মু পাচ্ছি চাহুছ কম সংসার অনল হইতে মাগিব বিশ্রাম সংসারের নিয়া লাগিছে নিয়া লাগিবা ভিতরে মু মঝিরে রয়েছি আমি পড়ুনে সংসার দাবান নীড় লোক সংসার দাবান লাগিছে দাবানটা লগাইছি কেস বনরে নিয়া লগাইছি কেস বনরে নিজে নিজে নিয়া লাগে সেই বন আজি ধ্বংস হচ্ছে নিজ বাউঁশ বা কাঠ বৃক্ষ আজি ঘর্ষণ হয়েছে সংসার যে আমি তাপ পাচ্ছে কাপাই নিজ পাই বিশ্রাম চাহি প্রভু আমি সংসার অমল ভিতরে রহিয়া চাহু সে মঙ্গল আরতি গুরুপাষ্টকরে গা যায় সংসার দাবানীড় লোক ত্রণায় কারুণ্য ঘনা ঘনত্ব প্রাপ্য কল্যাণ গুণান্নবশ্য যে করুণা করি দাবানরে বড়রে নিয়া লাগলে আপনার উদ্ধার করার উপায় কিছু অবল বর্ষা ଗୁରୁଦେବଙ୍କର କରୁଣା, ବୈଷ୍ଣବଙ୍କର କରୁଣା, ଭକ୍ତର କରୁଣା ପାଇଗଲେ ତାହେଲେ ହେଲା ବର୍ଷା, ଏ ସଂସାର ଅଗ୍ନିଟା ନିର୍ବାକି ଦେଇଛି। ଆଉ ଏଇ କଥା ତାହେଲେ ମୁଁ କହିବା, ମୁଁ ସଂସାର ଅନଳରୁ ବିଶ୍ରାମ ଚାହୁଁଛି, ବୈଷ୍ଣବ ଖୁସି। କ'ଣ କହିବେ? ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ ଏହେନ ପାମର ପ୍ରତି ହବେ ନ ସଦା। ମୁଁ ଯେତେବେଳେ ଏଇଭଳି ଅତି ହୀନ ଭାବରେ ବୈଷ୍ଣବ ନିକଟରେ ପ୍ରାର୍ଥନା କରି, ବୈଷ୍ଣବ ମୋ ପାଇଁ ପ୍ରାର୍ଥନା କରି, ଆବେଦନ କରି, ମୋ ପାଇଁ ଆବେଦନ କରି, ହେ କୃଷ୍ଣ ଇଏ ଜଣେ ଅଧମ ଲୋକ, ଆକୁ ଉଦ୍ଧାର କର, କୃଷ୍ଣ ଦୟାମୟ ମୋ ପ୍ରତି କୃପା ହେବେ। ବୈଷ୍ଣବର କୃପା ଆବଶ୍ୟକ। ବଡ଼ି ମହାରାଜ ଆଜି ଏଭଳି ସେବା କରିଛନ୍ତି, ଗୁରୁ କୃପାରୁ ବଞ୍ଚିତ ନାହାନ୍ତି, କୁଳଗୁରୁ କୃପାରୁ ବଞ୍ଚିତ ନାହାନ୍ତି, ପାରମାର୍ଥିକ ଗୁରୁଙ୍କ କୃପାରୁ ବଞ୍ଚିତ ନାହାନ୍ତି, ଯଜ୍ଞ କର୍ମ କରୁଛନ୍ତି, ଯଜ୍ଞରେ ଭଗବାନ ଏତେ ସନ୍ତୁଷ୍ଟ ଅଛନ୍ତି, ସବୁ ଦ୍ରବ୍ୟ ଦେଉଛନ୍ତି, ବର୍ତ୍ତମାନ ଚାଲିଲେ ଭଗବାନ ଆସିବେ କାହିଁକି ବାମନ ରୂପରେ? ବଳିଙ୍କର ଇନ୍ଦ୍ର ପଦବୀକୁ ନେବା ପାଇଁ, ଯେଉଁ ପଦବୀକି ତାଙ୍କ ଗୁରୁ ଦେଇଛନ୍ତି। ଅଥର୍ଭ୍ୟରଥମ ଦିବ୍ୟମ ଭୃଗୁଦତ୍ତମ ମହାରଥ ସୁଶ୍ରଦ୍ଧରଥ ସନ୍ନିହ ଭୂନ୍ୱୀ ଖଡ୍ଗୀ ଧୃତ ଇକ୍ଷୁବି। ଅତି ଶୋଭାୟମାନ ବଳି ମହାରାଜ, ବ୍ୟକ୍ତି ରୂପରେ ସୌନ୍ଦର୍ଯ୍ୟ ହୁଏନି, ବ୍ୟକ୍ତି କୃପାରେ ସୌନ୍ଦର୍ଯ୍ୟ ହୁଏ। କେତେ ସୁନ୍ଦର ଲୋକ ସେ ହେଇଥାଉ, ସେ ତା ମସ୍ତକରେ ତିଳକ ଅଛି, କେତେ ଅସୁନ୍ଦର ଲୋକକୁ ଦେଖନ୍ତୁ, ସୁନ୍ଦର ଲୋକ ତା କ'ଣ କହିବେ? ମାନେ କେତେ କଳା ଲୋକ, କେତେ ପତଳା ଲୋକ ହେଇଥାଉ, ତାକୁ ତିଳକ ଲେଭେଇ ଦିଅନ୍ତୁ, ମାଳି ଲେଭେଇ ଦିଅନ୍ତୁ, ତାକୁ ପେଣ୍ଟ ସାର୍ଟ ପିନ୍ଧି ଛାଡ଼ି ଦିଅନ୍ତୁ, ସେ କେମିତି ଲାଗିବ? କିନ୍ତୁ ଯେତେ ଖରାପ ଲୋକ ହେଇଥାଉ, ତାକୁ ତିଳକ ଲଗେଇ ମାଳି ପିନ୍ଧି ଛାଡ଼ି ଦିଅନ୍ତୁ, ସେ ସୁବି ଦେଖା। ଭଗବାନଙ୍କ ଚରଣ ରଜ ଲାଗିଲେ, କାହା କୃପାରୁ ଲାଗିଛନ୍ତି ସେ? ଆଜି ବୈଷ୍ଣବମାନଙ୍କ କୃପାରୁ ନା, ସୋଭିତ କୃପାରେ ବ୍ୟକ୍ତି ସୋଭିତ ହୁଏ, ରୂପରେ ନାହିଁ। ଆଜି କୃପା ପାଇଛନ୍ତି, ଏତେ ସୁନ୍ଦର ବଳି ମହାରାଜ ଦେଖାଯାଉଛନ୍ତି। ଅଥ ଆରୁହ୍ୟମ ରଥମ ଦିବ୍ୟମ, ଦିବ୍ୟ କାହିଁକି କହିଲା ନା, ଯଜ୍ଞରୁ ଶୁକ୍ରାଚାର୍ଯ୍ୟ ଯେଉଁ ରଥ ବାହାର କରିଛନ୍ତି ବଳି ମହାରାଜ ପାଇଁ, ସେ ରଥ ଉପରେ ଚଢ଼ିଛନ୍ତି, ନିଜର ଯେଉଁ ରଥ ତାକୁ ରଖିଦେଇଛନ୍ତି। ଅଥ ଆରୁହ୍ୟ ରଥମ ଦିବ୍ୟମ ଭୃଗୁଦତ୍ତ ମହାରଥ, ଏ ମହାରଥୀ ବଳି ମହାରାଜ ସେ କ'ଣ କରୁଛନ୍ତି ନା, ଭୃଗୁଦେବଙ୍କର ଭୃଗୁଦତ୍ତ ଶୁକ୍ରାଚାର୍ଯ୍ୟଙ୍କର ଦତ୍ତ ରଥରେ ଚଢ଼ିକି ସୁଶ୍ରଦ୍ଧର ବଳି ବଳି ମହାରାଜଙ୍କୁ ଯେଉଁ ସୁନ୍ଦର ପୁଷ୍ପମାଳା ଦେଇଛନ୍ତି ପ୍ରହ୍ଲାଦ ମହାରାଜ, ତାକୁ ପିନ୍ଧିଛନ୍ତି ଅମ୍ଳାନ ପୁଷ୍ପ, ସେ ପୁଷ୍ପ ମୋଳିବ ନା, ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ସବୁବେଳେ ସେଇଭଳି ହୋଇଥିବ। ପ୍ରହ୍ଲାଦ ମହାରାଜ ଦେଇଛନ୍ତି, ତାଙ୍କ ଭକ୍ତିରେ ପ୍ରଭୁ ରହୁଛନ୍ତି, ପ୍ରଭୁଙ୍କ ଚରଣ କମଳରେ ଯେଉଁ ପଦ୍ମ ରହିବେ, ସେ କ'ଣ ସୂର୍ଯ୍ୟ ଅସ୍ତ ହେଇଗଲେ ନା, ପଦ୍ମ ପକଡ଼ାଟା କେତେବେଳେ ମୋଳିଯାଏ ଆଜ୍ଞା? ଅସ୍ତ ହେଇଗଲେ ତ ଭଗବାନଙ୍କ ଚରଣ କମଳ, ଆରେ ସେଠି କ'ଣ ସୂର୍ଯ୍ୟ ଅସ୍ତ ହେଉଛନ୍ତି ନା ଉଦୟ ହେଉଛନ୍ତି? ଭଗବାନଙ୍କ ମନରୁ ତ ଚନ୍ଦ୍ରମା ପ୍ରକଟ ହେଇଛନ୍ତି, ଚକ୍ଷୁରୁ ତ ସୂର୍ଯ୍ୟ ପ୍ରକଟ ହେଇଛନ୍ତି, ଭଗବାନଙ୍କ ପାଖରେ ସମସ୍ତେ ଅଛନ୍ତି, ତାଙ୍କ ଚରଣ କମଳର ପଦ୍ମ, ତାଙ୍କ ଶରୀର ଲାଗିଥିବା ପଦ୍ମଟା ସବୁବେଳେ ପ୍ରସ୍ଫୁଟିତ ଅବସ୍ଥା ରହେ। ଆଉ ପ୍ରହ୍ଲାଦ ମାନେ ତ ଭଗବାନ ହୃଦୟରେ ରଖିଛନ୍ତି, ଦେବତାମାନଙ୍କର ପୁଷ୍ପ ବି ଅମ୍ଳାନ ପୁଷ୍ପ, ଶୁଣିବେ ଏ ପ୍ରସଙ୍ଗ ଆସିବ, ତାଙ୍କର ଡ୍ରେସ୍ ଅପରିଷ୍କାର ହୁଏ ନା, ବସ୍ତ୍ର ଅମ୍ଳାନ, ପୁଷ୍ପ ବି ଅମ୍ଳାନ, ଶ୍ରକ ମାଳା ବି ଅମ୍ଳାନ, ସେ ଅମ୍ଳାନ ପୁଷ୍ପମାଳାକୁ ପିନ୍ଧି ସନ୍ନେହ କବଚ ଧାରଣ କରିଛନ୍ତି, ଦିବ୍ୟ କବଚ ଖଡ଼ିକି ଖଡ଼ଗ ଧରିଛନ୍ତି, ଦ୍ରୁତ ଇକ୍ଷୁ ବି ଧନୁସର ଧରିଛନ୍ତି, ଧରିକି ବର୍ତ୍ତମାନ ଚାଲିଲେ କେଉଁଠି ଗଲେ, ଇନ୍ଦ୍ରପୁରକୁ, ସ୍ୱର୍ଗପୁରକୁ, ସ୍ୱର୍ଗକୁ ଅକ୍ତିଆରି କରିବେ। କାହିଁକି ନା, ଦୈବାସୁର ସଂଗ୍ରାମରେ ଆମକୁ ମୋ ପ୍ରାଣକୁ ସେ ନେଇଥିଲେ, ଏଇ ପ୍ରତିରୋଧରେ ଯାଉନାହାନ୍ତି, ମୋ ପ୍ରାଣ ନେଇଗଲେ ମୋ ସୈନ୍ୟମାନଙ୍କୁ ଜୟ କରିନେଲେ, କିନ୍ତୁ ବର୍ତ୍ତମାନ ମୁଁ ଗୁରୁ କୃପା ପାଇକି ବର୍ତ୍ତମାନ ମୁଁ ଇନ୍ଦ୍ର ହେଇକି ରହିବି। ଆପଣ ଶୁଣିବେ ବଳି ମହାରାଜ ଇନ୍ଦ୍ରଙ୍କ ଠାରୁ ବି, ଦେବରାଜ ଇନ୍ଦ୍ରଙ୍କ ଠାରୁ ବି ଭଲ ଶାସନ କରୁଥିଲେ, ଭାଗବତ ରଚନା ଅଛି, ଶତ୍ରୁତ ହତ୍ୟାଙ୍କର ନଥିଲା, କିନ୍ତୁ ଆମର ଅସୁରମାନଙ୍କୁ ଦେବତାମାନେ କାହିଁକି ଉପେକ୍ଷା କରୁଛନ୍ତି, ଆମେ କାହିଁକି ସ୍ୱର୍ଗରେ ସୁଖ ସୁଖ ଭୋଗ ନ କରିବୁ? ବଳି ମହାରାଜ ସମସ୍ତ ଅସୁର ଲୋକମାନଙ୍କ ପାଇଁ ପରମ୍ପରାର ସୁଖ ଦେଖିବି ଏ କାମ କରିଛନ୍ତି। ହେମଙ୍ଗଦଳ ସତ୍ବାହୁ ସ୍ଫୁରନ୍ମକର କୁଣ୍ଡଲମ୍, রাজারথম আরুঢ় ধিষ্ণৈব হ্যব হ্যব বাট অগ্নিদেবঙ্কু আহুতি দেলা বেলে সিংহাসনরে সত্যি যেভাবে অগ্নিদেব বসছন্তি বা অগ্নিদেব স্বয়ং প্রকট হেলা বেলে যেভাবে ররাজ যেভাবে দেদীপ্যমান হন্তি আজি সেইভাবে গুরু গুরু কৃপারে দিব্য অস্ত্রে দিব্য রথরে মণ্ডিত হয়ে বলি মহারাজ কিভাবে দেখা যাচ্ছন্তি না অগ্নিদেব স্বয়ং প্রকট হয়ে যেভাবে যজ্ঞের বসন্তি সিংহাসনে সেইভাবে দেখা যাচ্ছন্তি হেম অঙ্গদ লসত বাহু স্বর্ণ সব অঙ্গদ পিঁধিছন্তি অস্ফুরণ মকর কুণ্ডল বলি মহারাজ মকর কুণ্ডল জয় করুছি রাজ রথম আরুড়ি অতি শোভিত হচ্ছেন দেদীপ্য মান সে রথরে বসিকি চালে আইটি শ্লোক পরে কথা বিশ্রাম দেবী কালি স্বর্গপুরের বর্ণনা আসব চৌদটি শ্লোক একাদশ কি এগারটি কি চৌদটি শ্লোকের বর্ণনা আসব এই স্বর্গপুরক জয় করে নেবে জয় করে নেলা পরে বলি মহারাজ বলি মহারাজ ইন্দ্রকে শাসন করিবে তাপরে ভগবান বামন দেব অবতার নেবে দেবতাঙ্কর মাতা মন দুঃখ করিয়া মো পুয় মানে স্বর্গ যাই বর্তমান কেউঠি রয়েছে স্বর্গ সুখ ছাড়ি কেউঠি রয়েছেন শিবব্রত করিবে পয়ব্রত কলে ভগবান সে পুরো পয়ব্রত কলে ভগবান কবে কোণ করি সমস্ত মোর তো এই ব্রাহ্মণ দেবতা মানে তো মোর অংশ তাঁকর মা দুঃখ কলে ইয়ে ব্রত কলে মু আবির্ভাব হই সেণে গুরুদেবঙ্কর গৃহপা যে শুক্র জাড়ছ সি এনে ইন্দ্র পোষ্ট বসছেন ভগবান কলে ছলনা হয়ে তা ইন্দ্র পোষ্ট বাহার করে নিয়ে যাবি সুতল ইন্দ্র লোক করি মু তাকে সেটি বসাই দিবি পরে অষ্টম মন্মন্তরের বলি মহারাজ ইন্দ্র করি বাট কম আছে ভগবান নিজে ভিকারি হয়ে বলি পারে এটি কৌচন্তি তুলেশ্বর্যা বল শ্রীভি সোজুথে দৈত্য যুদ্ধ বেই পিবদ ভি বখান দ্রুগ ভি দদবি পরি দহদবি পরিধি নিব পরিধি কু দশ দিগক সত যে দহন করে দৌঁতি তাঁকর তেজ রথর তেজ সৈনিক মানকর তেজ কিভাবে না তুলে ঐশ্বর্য বল শ্রীভি বলি মহারাজ যেভাবে বল যেভাবে সৌন্দর্য তুল ঐশ্বর্য সম ঐশ্বর্য তাঁকর যুদ্ধ মানে অসুর যুদ্ধ মানে দৈত্য যুদ্ধ পে বিপত্তি ভি ইপক্ষং সমস্ত দেখুছেন আকাশ কু পি দেবে কি গিলি দেবে কি এত বড়বান হয়েছে গুরু কৃপার আহদেবী পরিধি নিব দশ দিগক দহন করে দেবে এত শোভিত হচ্ছেন কি বলি মহারাজ বর্তমান চালিগলে যাই ইন্দ্রপুরী কু চারিকর ঘর ঘেরিলে ব্রুতা বিকর্ষিত মহতিম কম্পমান হচ্ছে বর্তমান বলি মহারাজঙ্কর সামর্থ্যে দৈত্য মান অসুর যুথপাঙ্কর সামর্থ্যে ইন্দ্রপুরী কম্পছে আজ্ঞা দৈবাসুর সংগ্রামে প্রাণ নিয়েছিল টি বর্তমান ইন্দ্র বসছেন দেবলোকরে স্বর্গলোকরে ভয় করছেন কারণ চারিদিকরে স্বর্গ লোকরে চারিদিকরে ঘেরে নিয়েছেন ভূত বিকর্ষণ মোহিতম আসরী ধ্বজনী আসরিক সৈন্য মানে পুরা বিজয় কামা পাই পুরা চারিকর ঘেরে নিয়েছেন স্বর্গ লোককে কোনসি দেবতা বাহির পড়না যেতে দ্বার আছে স্বর্গর সবু দ্বার দেশের ঘেরিক রয়েছেন কি অসুর সৈনিক মানে বলি মহারাজ সৈনিক মানে যজো ইন্দ্র পুরীম সুরুদ্ধা কম্পয়ন এই রোদসী ভূমি কম্পমান করি যাই পৌঁছে গেল চারিকর ঘেরে নেলে ঘেরে নেলা পরে কালি শুনবে স্বর্গলোকর ব্যাখ্যা আর স্বর্গক কি যাই পারি কালি আমি বিচার করবা কত জন লোক আমি আমার ভিতর লোক স্বর্গক যা স্বর্গক যাবার লোক ক্যান্ডিডেট না বৈকুণ্ঠ কোণ যা ভাগবতের স্বর্গক যা লোক যোগ্যতা দিয়ে যাই তার ভিতরে গোটে শব্দ আসবে ষঠ যে ষঠ মিথ্যাবাদী সে কেবে স্বর্গক যাইপারে যাই আগর লোক টিকে স্বর্গ যাই থাকে বর্তমানে যাই পারিবে মোবাইল আগে সমস্ত মিছ কথা আজ্ঞা বাহারি গলু না আজ্ঞা অধা বাটর অছু আজ্ঞা অফিস যাই নথিবে আজ্ঞা মো দেহ আজি খারাপ জ্বর হয়ে গেল মিথ্যাটা বর্তমানে গোটে কমন জিনিস হয়ে গেল মিথ্যাচারী মানে সুখদেব মনা করে দেবে পরীক্ষিত পচারিবে আচ্ছা এত সুন্দর স্বর্গ এটি কে কে যাবে কহিলি টিকে কই এই মানে যাই পারিবে নি তার বিপরীত লোক মানে যাবে গোটে শ্লোকে সে কই দেবে তো যদি ভাগবতর সিদ্ধান্ত দেখা যাব স্বর্গ কে যাবে সে বড় চিন্তার বিষয় হয়ে যাব স্বর্গ যাওয়া লোক বি কম কিন্তু আপনার প্রশ্ন করুন কালি সে প্রশ্ন আসবে সেদর্শন প্রশ্ন দেবে ভাগবত হচ্ছেন ধর্ম প্রজ্জিত কৈতপাত্র প্রকৃষ্ট রূপে উর্জিত প্রশব্দে মুখ্যাভিসন্ধি রহিত নিরস্তম সুদর্শন লেখিলে প্রকৃষ্ট রূপে উর্জিত এটি ধর্ম অর্থ কাম মুখ্য চারিটা ধর্ম কাটি দিয়েছে প্রকৃষ্ট রূপে উর্জিত যা ঝাড়ু মারি বিদা করে দিয়েছে ভাগবত কেবল ভক্তি প্রেম পঞ্চম পুরুষার্থ সেটি সুখদেব গোস্বামী পুঁ কী স্বর্গর বর্ণনাটা দেবে স্বর্গর বর্ণনা শুনে কোণ দরকার লা পরীক্ষিতঙ্কর সেটি কহিলে সে দর্শন ধিক ধিক সে স্বর্গ ধিক ধিক সে ভোগ যে ভোগকে গোটিয়ে মুহূর্ত ভিতরে ইন্দ্র ত্যাগ করিয়া পড়লা ইন্দ্র এত বড় স্বর্গ ভোগকে গোটিয়ে মুহূর্ত ভিতরে ইন্দ্রকে ত্যাগ করিয়া পড়লা যেত বলি মারা চারি করে ঘেরে নেলে সেই স্বর্গ কেউ ভক্ত প্রার্থনা করবে যে এত বড় বিপদ অসার কেউ সুখ বি অর্গের এত বড় সুখ থাকি সেটি বিপদ অসার কোণ অচার কর এই বৈরাগ্য উৎপাদন করার পরীক্ষিত মহারাজঙ্কর স্বর্গর বর্ণনা দিয়ে দেবেলা পরে কালি শুনবে দেবতা মানে সব ছাড়ি স্বর্গ লোক পড়ে বলি মারা ইন্দ্র তাপরে দেবতা মানুষ মা ব্রত আরম্ভ করি ভগবান প্রসন্ন হবে কে ঠিক আছে তোমার গোটে বিচার চিন্তা করি কন করি গোটে উপায় চিন্তা করি চিন্তা করি হবে বামন অবতার হয়ে আসবে বামন অবতার হয়ে যেত বড়ি মহারাজ স্বভাব যাবে সে দৃশ্য হচ্ছে অতি মনোরম দৃশ্য বড়ি সহ বামন দেবঙ্কর যে কথাবার্তা যে উপদেশ মানব সমাজ অমৃতবাণী আমি সেটি অতি শীঘ্র যাই পৌঁছবা যে কিভাবে বড়ি মহারাজ নির্ভীক ভাবে সরল হৃদয়ের সর্বস্ব অর্পণ করে দিয়েছেন আত্মসমর্পণ করেছেন সবু দেলা পরে লোক সুখী হুয়ে আপনার দেখুন আপনার টঙ্কাটে দিয়ে দেলে গোটে গরিব লোক কে খুশি হচ্ছেন দেখি লোক সুখী হুয়ে ভোগ করি কে সুখী হয় না আপনার তো টঙ্কা আছে আপনার লুচাই দশটা রসগোল্লা কিনি খাই দিন যেত আনন্দ লাগবেনি কিন্তু না মাগি আনিকি গোটে দুই টঙ্কা দিয়ে গোটে রসগোল্লা গোটে গরিব লোক খুঁজে দিন আপনার আনন্দ লাগবে দবার যে আনন্দ খাইবার সে আনন্দ নাই দবাটা বহুত বড় জিনিস আপনি দবা ভিতরে ভগবান সর্বস্ব অর্পণ করতে নিজু অর্পণ করতে তবে কথা একটু বিশ্রাম দৌছি আসন্তকালে সমস্ত ছটা বেড়ে আসা চেষ্টা করি কারণ শীত বহুত পড়ে যাই পারে শীঘ্র কথা হলে আমি শীঘ্র সারি পারিবা অধিক সময় টিকে চাইলে বড়াই পারিবা লেট করি আসলে নটা পরে কথা কে কষ্ট হব তেমন আপনার শীঘ্র আসবে।